ସମସ୍ତ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କର କୃପା ଭିକ୍ଷା କରି ଏବଂ ଚରଣ ତଳେ ପ୍ରଣତି ନିବେଦନ କରି ଉପସ୍ଥିତ ଶ୍ରୋତା ବୈଷ୍ଣବମାନଙ୍କୁ ପ୍ରଣତି ନିବେଦନ ପୂର୍ବକ ଏବଂ ସମସ୍ତ ବୈଷ୍ଣବମାନଙ୍କର କୃପା ଭିକ୍ଷା କରି ପ୍ରଭୁ ଶ୍ରୀ ଶ୍ରୀ ଗୌର ନିତ୍ୟାନନ୍ଦଙ୍କ ମହତ କୃପାରୁ ଆମମାନେ ଏହି ଦାମୋଦର ମାସରେ ଶ୍ରୀମଦ ଭାଗବତମର ଅମଳ ପୁରାଣ ଶ୍ରୀମଦ ଭାଗବତମର ଆମମାନେ କୁନ୍ତି ମହାରାଣୀଙ୍କର ସ୍ତୁତି ଆମେ ଶ୍ରବଣ କରୁଛେ। ଗତକାଲି କଥା ଯେଉଁଠି ବିଶ୍ରାମ ଦେଲେ ତାର ସମ୍ୟକ ସୂଚନା ଦେଇ ଆମମାନେ ଆଗକୁ ଯିବା। ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଥମେ କୁନ୍ତି ମହାରାଣୀ ପ୍ରଣାମରୁ ଆରମ୍ଭ କରିଛନ୍ତି। ନମସ୍ୟ ପୁରୁଷତ୍ଵାଦ ଈଶ୍ୱରୀ ପ୍ରକୃତି ପରମ ଅଲକ୍ଷ ସର୍ବଭୂତାନ ଅନ୍ତର୍ବହି ଅବସ୍ଥିତ ଏବଂ ପ୍ରଣାମ କରି କହୁଛନ୍ତି, ହେ ପ୍ରଭୁ, ଏ ମାୟାରୂପୀ ପରଦା ମାୟା ଜଗନିକା ଚରଣ ଜୀବ ଉପରେ ଯେଉଁ ମାୟାରୂପକ ପରଦା ରହିଛି ଯାଦ୍ୱାରା ସେ ଆପଣ ଦର୍ଶନ କରିପାରୁନି, ଆଉ ମୋ ଭଳି ସ୍ତ୍ରୀ ଲୋକ କଣ ଦର୍ଶନ କରିବ, ତଥା ମୁନିନାମ ତଥା ପରମହଂସା ନାମ ମୁନିନାମ ମହିଳାତ୍ମା ନାମ ଭକ୍ତି ଯୋଗ ବିଧାନାର୍ଥ କଥନ କଶ୍ୟ ବିଜିତ। ଏବଂ ଗତକାଲି ଆମେ ଶୁଣୁଥିଲେ ପୁଣି ଭଗବାନଙ୍କୁ ପ୍ରଣାମ କରୁଛନ୍ତି, କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦ ଗୋପ କୁମାରାୟ ଗୋବିନ୍ଦାୟ ନମୋ ନମଃ। ଏ ପ୍ରଭୁ, ମୁଁ ଆପଣଙ୍କୁ ମୁନି ପରମହଂସ ଅମିଳାତ୍ମା ମାନେ ପରମହଂସ ମାନେ ଯେଉଁମାନଙ୍କର ସଂସାରର କୌଣସି ମୂଳ ନାହିଁ, ରାଗ ଦ୍ୱେଷ ଆଦି କାମ ଆଦି ମୂଳ ନାହିଁ, ସେମାନଙ୍କୁ ଭକ୍ତି ଯୋଗ ଶିଖିବା ପାଇଁ ଆପଣ ଆସୁଛନ୍ତି। ଆଉ ମୁଁ ତ ସ୍ତ୍ରୀ ଜାତୀୟ, ମୁଁ ସ୍ତ୍ରୀ ଲୋକ, ମୁଁ ଆପଣଙ୍କୁ ଜ୍ଞାନ ଭକ୍ତି ଅସକତ୍ଵା କେବଳ ପ୍ରଣାମ। ସିଦର୍ଶନ ଦେଖିଲେ ମୁଁ ଜ୍ଞାନ ଆଉ ଭକ୍ତିରେ ଏତେ ପ୍ରବୀଣ ନୁହେଁ, ମୁଁ କେବଳ ଆପଣଙ୍କୁ ପ୍ରଣାମ କରୁଛି। ବହୁତ ସୁନ୍ଦର ଭାବରେ ଭାଗବତମରେ ମହାରାଣୀ କୁନ୍ତିଙ୍କର ଗୋଟିଏ ସ୍ତୁତି, ଯେଉଁ ସ୍ତୁତିରେ କେବଳ ଭଗବାନଙ୍କୁ ପ୍ରଣାମ ସବୁ ଶବ୍ଦରେ ଲଗେଇଛନ୍ତି, ସବୁବେଳେ ପ୍ରଣାମ ପ୍ରଣାମ ପ୍ରଣାମ, ଇଏ ଅଦ୍ଭୁତ ତାଙ୍କର ସ୍ତୁତିର ମହିମା। ପ୍ରଭୁ, ମୁଁ କେବଳ ଏତିକି ଜାଣିଛି ଆପଣ କିଏ ନା ଆପଣ କୃତାର୍ଥ କରିଥିଲେ। ଗତକାଲି ଆମେ ଶୁଣୁଥିଲେ କୃଷ୍ଣାୟ, ଆପଣ ଅବତାର ଭିତରେ ଶ୍ରେଷ୍ଠ, ଆପଣ କୃଷ୍ଣ, ଆପଣ ସମସ୍ତ ଜୀବକୁ ଆକର୍ଷଣ କରୁଛନ୍ତି। ବାସୁଦେବାୟ, ଆପଣ ବସୁଦେବଙ୍କର ମୋର ଭାଇଙ୍କର ପୁଅ ଆପଣ। ଦେବକୀ ନନ୍ଦନାୟ ଚ, ବାସୁଦେବଙ୍କ ଠାରୁ ବସୁଦେବଙ୍କ ଠାରୁ ଦେବକୀ ଧନ୍ୟ, ଦେବଙ୍କ ଠାରୁ ନନ୍ଦଙ୍କ ଧନ୍ୟ, ନନ୍ଦଙ୍କ ଠାରୁ ଯଶୋଦା ଧନ୍ୟ। ଏଇଟା ମୁଁ ଆଗେ କହିବି, ଗୁରୁଦେବୀ କହୁଛନ୍ତି ମୁଁ ଆଗରେ କହିବି କିଭଳି ସମସ୍ତଙ୍କ ଠାରୁ ଯଶୋଦା ଧନ୍ୟ। ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ପ୍ରଶ୍ନ ଉଠାଉଛନ୍ତି, ସେ ଗୋପୀଙ୍କର ନାମ କାହିଁକି ନେଲନି? କାରଣ ସବୁଠୁ ଧନ୍ୟ, ସେ ସବୁଠୁ ଧନ୍ୟ, କାରଣ ତାଙ୍କର ତ୍ୟାଗ, ତାଙ୍କର ପ୍ରୀତି, ତାଙ୍କର ସମର୍ପଣ, ଯାହା ପାଇଁ ବସାଇକି ଭଗବାନ ଭଗବାନ ସଂସାର କାହାର ଋଣୀ ନୁହନ୍ତି। ଋଣୀ କିଏ ହୁଏ? ଯାହାର ଧନକୁ ଯାହାର ବସ୍ତୁକୁ ଭୋଗ କରିକି କିଛି ଦେଇପାରେ ନା, ସବୁ ଭଗବାନଙ୍କର। କିନ୍ତୁ ଗୋପୀମାନଙ୍କର ଯୋଉ ତ୍ୟାଗ, ଭଗବାନ ଋଣୀ ହେଇଗଲେ। କାହିଁକି? ନିର୍ମଳ ବିଶୁଦ୍ଧ ପ୍ରେମ ଭଗବାନ କାହାର ନାହିଁ ନା, ତାଙ୍କର ଋଣୀ ହେଇଗଲେ। ସେଥିପାଇଁ ଗୋଟିଏ ଅବତାର ନେଲେ କେବଳ ଗୋପୀମାନଙ୍କ ପାଇଁ। ପିତାମ ଭୀଷ୍ମ ଭକ୍ତିରେ ଏତେ ବଡ ସୁଖ ସୂକ୍ଷ୍ମ ସୂକ୍ଷ୍ମ ରହସ୍ୟ ଦେଇଛନ୍ତି, ଯେଭଳି କୁନ୍ତୀ ମହାରାଣୀ ସେଭଳି ପିତାମ ଭୀଷ୍ମ। ପିତାମ ଭୀଷ୍ମ ସେୟା କହିଛନ୍ତି, ମୁଁ ଗୋପୀମାନଙ୍କର ପଦବୀକୁ କେବଳ ପ୍ରଣାମ କରୁଛି, ତାଙ୍କ ନାମ ବି ନେବି। ଯେତେବେଳେ ସ୍ତୁତି କରୁଛନ୍ତି ପିତାମ ଭୀଷ୍ମ, ଭଗବାନ ଶ୍ରୀକୃଷ୍ଣଙ୍କ ପାଦ ତଳେ, ଭଗବାନ ଶ୍ରୀକୃଷ୍ଣ ତାଙ୍କର ପାଦ ତଳେ ଠିଆ ହେଇଛନ୍ତି, କହିଲେ ସେ ମଦାନ୍ଧା ମାନେ, ଯେଉଁମାନେ ପ୍ରେମାନ୍ଧା, ପ୍ରେମାନ୍ଧା ମାନେ ପାଇଲେ, ଅତି ମନ୍ଦା ମାନେ ପାଇଲେ, ଯେମାନେ ଅସୁର ସ୍ୱଭାବରେ ଥିଲେ ସେମାନେ ପାଇଗଲେ। କାରଣ ଆପଣ ତାଙ୍କୁ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ତାଙ୍କୁ ବିନାଶ କଲେ, ସେମାନେ ସାଯୁଜ୍ୟ ମୁକ୍ତି ପାଇଗଲେ। ଆଉ ଯେମାନେ ପ୍ରେମାନ୍ଧା, ଯେମାନେ ପ୍ରେମରେ ଅନ୍ଧ ହେଇଥିଲେ, ସେ ଗୋପୀମାନେ ପାଇଗଲେ। କିନ୍ତୁ ମୁଁ ହେଉଛି ମଝିମଝିକା, ମୁଁ ମଝିମଝିକା ଭକ୍ତ, ମୁଁ ନିଶ୍ଚିତ ଆପଣଙ୍କୁ ପାଇବି, କିନ୍ତୁ ମୁଁ ଗୋପୀମାନଙ୍କର ପଦବୀକୁ କେବଳ ଦୂରୁ ରହି ପ୍ରଣାମ କରୁଛି। କୁନ୍ତୀଦେବୀ ସେୟା କହିଛନ୍ତି, ମୁଁ ଗୋପୀମାନଙ୍କର କଥା କହିବିନି, ସେମାନେ କେତେ ପ୍ରିୟ। ଗୋବିନ୍ଦାୟ ନମ 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 ସମର୍ପଣ ହେଉଛନ୍ତି, ପ୍ରଭୁ ମୁଁ ସବୁକିଛି ସମର୍ପଣ କରିବି, ସେ ଗୋବିନ୍ଦଙ୍କୁ, ସେ ବାସୁଦେବଙ୍କୁ, ଆଉ ନନ୍ଦଗୋପ କୁମାରଙ୍କୁ ସମର୍ପିତ ହେଲେ। ତାପରେ ପୁଣି ପ୍ରଣାମ ଆରମ୍ଭ କଲେ। ନମ ପଙ୍କଜ ନାରାୟ ନମ ପଙ୍କଜ ମହାଲିନୀ, କାରଣ ଭଗବାନଙ୍କର ପ୍ରଭୁ ତ ରଥପରେ ବସୁଛନ୍ତି, ଇଏ ପ୍ରଣାମ ସରିଲା ପରେ ପୁଣି ସାଙ୍ଗେ ସାଙ୍ଗେ ଗୋଟେ କ୍ରମଭଙ୍ଗ କରିକି ପ୍ରଣାମ କରୁଛନ୍ତି। ଗତକାଲି ବି କୁହାଯାଇଥିଲା, ଆଜି ସଂକ୍ଷେପ ସୂଚନା ଦିଆଯାଉଛି। ନାଭି ପାଖରୁ ପ୍ରଥମେ ଦେଖୁଛନ୍ତି, ନାଭି ପଦ୍ମରେ ଭଗବାନଙ୍କର ନାଭି ପଦ୍ମ, ଯେଉଁଠି ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହେଇଛି ଭଗବାନ ଶ୍ରୀକୃଷ୍ଣଙ୍କର, ସେ ନାଭିକୁ ଆଗେ ପ୍ରଣାମ କରୁଛନ୍ତି। ନମୋ ପଙ୍କଜ ନା ଭାଇ ନମୋ ପଙ୍କଜ ମାଳି, ଭଗବାନ ପଦ୍ମପୁଷ୍ପର ମାଳା ପିନ୍ଧିକି ବସିଛନ୍ତି, କାରଣ ଦ୍ୱାରକା ଯିବେ, ସୁନ୍ଦର ବସ୍ତ୍ର ବିଭୂଷଣରେ ବିଭୂଷିତ ହେଇ ପ୍ରଭୁ ବସିଛନ୍ତି। ସାତ୍ୱିକ ଅଛନ୍ତି, ଉଦ୍ଧବ ଅଛନ୍ତି, ଏକ ଅକ୍ଷୌଣୀ ସୈନ୍ୟ, ଏକ ଅକ୍ଷୌଣୀ ସୈନ୍ୟ ଆଗରେ ଅଛନ୍ତି, ଏବଂ କୁନ୍ତୀଦେବୀ ସ୍ତୁତି କରୁଛନ୍ତି। ନମ ପଙ୍କଜ ନା ଭାଇ ନମ ପଙ୍କଜ ମାଳିନୀ ନମ ପଙ୍କଜ ନେତ୍ରାୟ ନମସ୍ତେ ପଙ୍କଜାଙ୍ଗେ, ଏ ପଙ୍କଜ ନେତ୍ର, ଖାଲି ଏ କଥା ବିଶ୍ରାମ କହିଲେ, ଭଗବାନଙ୍କର ଆଠଟି ଜାଗାରେ କିଭଳି ପଦ୍ମ, ତାଙ୍କର ଶରୀରର ଆଠଟି ଅଙ୍ଗକୁ ପଦ୍ମ ସହିତ ତୁଳନା କରାଯାଇଛି, ଗତକାଲି ଆମେ ଶୁଣୁଥିଲୁ। ତେବେ ପଦ୍ମକୁ ଦର୍ଶନ କଲେ କିଏ ବି କେତେ ଦୁଃଖୀ ଥାଉ, ଭଗବାନଙ୍କ ନିକଟରେ ଆଉ ଗୁରୁଦେବଙ୍କ ନିକଟରେ, ତାଙ୍କର ପାଦ ପଦ୍ମ ନିକଟରେ କଣ ଲାଗିଛି? ପଦ୍ମ, ଶ୍ରୀ ଗୁରୁ ଚରଣ ପଦ୍ମ। ପଦ୍ମ ହେଉଛନ୍ତି ତାପହାରି, ଦେଖୁଛନ୍ତି ଆପଣ ଲକ୍ଷ୍ମୀ ସବୁ ସମୟରେ ପଦ୍ମହସ୍ତରେ ଧରିଥିବେ, ପଦ୍ମହସ୍ତାସି ଆପଣ ଶୁଣିବେ। ଏଇ ଛତ୍ର ଏଇ ଏଇ କାର୍ତ୍ତିକ ମାସରେ ଜୟ ବିଜୟ ଚରିତ ହବାର ଥିଲା, କିନ୍ତୁ ପ୍ରଭୁଙ୍କର ଇଚ୍ଛା କୁନ୍ତୀଦେବୀଙ୍କ ସ୍ତୁତି କରିବା ପାଇଁ ମନସ୍ଥ କଲେ ଲାଷ୍ଟରେ। ସବୁବେଳେ ବୈକୁଣ୍ଠରେ ପଦ୍ମକୁ ବୁଲାଉଛନ୍ତି କିଏ? ଲକ୍ଷ୍ମୀ। ସବୁବେଳେ ପଦ୍ମ ସୁଶୀତ ତାପହାର, କି କେତେ କ୍ରୋଧ କରିଥାଉ, ସେ ପଦ୍ମକୁ ଦେଖିଲେ ତା ତାପ ହରଣ ହେଇଯିବ। ଆଉ ପଦ୍ମର ଗୁଣ ହେଲା ନିର୍ମଳତ୍ଵ, ଭଗବାନଙ୍କର ଚରଣ କମଳ, ଶ୍ରୀଗୁରୁଙ୍କର ଚରଣ କମଳ, ସେଥିରେ କୌଣସି ସଂସାର ଲୋକମାନଙ୍କର ଯେଉଁ ଦୋଷ ଅଛି ଭଗବାନଙ୍କର ସେ ଦୋଷ ନାହିଁ। ଚୈତନ୍ୟ ମହାପ୍ରଭୁ ସବୁ ମର୍ଯ୍ୟାଦା ମାନିଛନ୍ତି, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ଜଗନ୍ନାଥଙ୍କର ମୁଖକୁ ଦେଖିବା ପାଇଁ, ତାଙ୍କର ମୁଖ କମଳକୁ ଦେଖିବା ପାଇଁ ମର୍ଯ୍ୟାଦା ଭାଙ୍ଗି ଦେଇଛନ୍ତି, ଏତେ ବ୍ୟାକୁଳ ହେଇଯାଏ ଭଗବାନ, ଏତେ ସୁନ୍ଦର।
ଆପଣ ଦେଖନ୍ତୁ, ପରୀକ୍ଷା କରିକି ଦେଖନ୍ତୁ, କେହି ଯଦି ବହୁତ ଦୁଃଖ ଅବସ୍ଥାରେ ସେ କେବଳ ଭଗବାନଙ୍କୁ ଚାହିଁକି ରହୁ, ଶ୍ରୀକୃଷ୍ଣଙ୍କର ମୁଖକୁ ଚାହିଁକି ରହୁ, ସେ ସବୁକିଛି ସୁଖ ପାଇପାରିବ। ଭଗବାନଙ୍କର ରୂପ ଗୁଣ ଲୀଳା ମାଧୁର୍ଯ୍ୟରେ ଏହି ହେଉଛି ତାଙ୍କର ଶକ୍ତି। ମହାପ୍ରଭୁ ନିଜେ ଆଉ ଏଇ ସମାନ ଶ୍ଳୋକ ଏ ଯେଉଁ ଯେଉଁ ଅଙ୍ଗକୁ ସେ ପ୍ରାର୍ଥନା କରୁଛନ୍ତି, ପ୍ରଚେତାମାନେ ଭଗବାନଙ୍କୁ ମଧ୍ୟ ସେ ଶିବରେ ପ୍ରାର୍ଥନା କରୁଛନ୍ତି। ଭାଗବତରେ ବହୁତ ଶ୍ଳୋକ ସାମଞ୍ଜସ୍ୟତା ଅଛି, କିନ୍ତୁ ଶବ୍ଦ କେବଳ ଟିକେ ଏପଟ ସେପଟ ଅଛି। ସେଭଳି ଭଗବାନଙ୍କର ସେଇ ସେଇ ଅଙ୍ଗକୁ ପଦ୍ମ ଭାବରେ ପ୍ରାର୍ଥନା କରିଛନ୍ତି। ନମ କମଲ ନାଭାୟ ନମ କମଲ ମାଲିନେ ନମ କମଲ ପାଦାୟ ନମସ୍ତେ କମଳାକ୍ଷଣ। ପ୍ରଚେତାମାନେ ଭଗବାନ ସେ ପ୍ରାର୍ଥନା କରିଛନ୍ତି ସବୁବେଳେ ଭଗବାନଙ୍କର କମଳ କମଳ, ତେଣୁ ଜୀବ ତାପରେ ତାପିତ ହେଉଛି। କୁହନ୍ତୁ ଆମର ଏଭଳି ଗୋଟିଏ ଜୀବନର ଦିନ ଅଛି ବା ଏଭଳି ମୁହୂର୍ତ୍ତ ଅଛି, ବା ଦିନ କଣ କହିବା, ଏଭଳି ମୁହୂର୍ତ୍ତ ଅଛି ଯେଉଁ ମୁହୂର୍ତ୍ତରେ ଆମେ ସଂସାର ତାପଟାକୁ ଅନୁଭବ କରିଲେ, ଯେଉଁ ସମୟରେ ସୁଖ ଅନୁଭବ କରୁଛେ ସେଇ ସମୟରେ ତାପ ବି ଅନୁଭବ କରୁଛେ। ଦେଖନ୍ତୁ ଆପଣ ଗୋଟେ ଛୋଟିଆ ଉଦାହରଣ ନୁହଁ, ଅବଶ୍ୟ ରସଭଙ୍ଗର କଥା ତାହେଲେ କହିବାକୁ ପଡିବ ବୁଝିବା ପାଇଁ। ଯେମିତି ଗୋଟେ ମୋବାଇଲ, ମୋବାଇଲ ଆମକୁ କେତେ ସାହାଯ୍ୟ କରୁଛି, ଦେଖିଲେ କେତେ ଆନନ୍ଦ ଲାଗୁଛି, କିନ୍ତୁ ପଇସା ସରିଗଲା ବେଳକୁ ପୁଣି ଦେଖିଲା ବେଳକୁ କାର୍ଡ ପକେଇବାକୁ ପଡିବ, ମୋର ପଇସା କଟିଗଲା, ମୋର ଟାୱାର ଆସୁନି। ଏ ସଂସାର କୌଣସି ଗୋଟେ ବସ୍ତୁ ନାହିଁ ଯେଉଁ ବସ୍ତୁକୁ ଜୀବ ରଖିଛି ନିଜର ବୋଲି କରିଛି ତା ଦ୍ୱାରା ତାକୁ ପାଉନି, ସବୁ ବସ୍ତୁ ତା ଦରକାର। ଏ ସଂସାର ଧର୍ମ, ସଂସାରର କୌଣସି ବସ୍ତୁ ଆମକୁ ଅନାବିଳ ପ୍ରେମ ଦେଇପାରିବ ନା, କେହି ଦେଇପାରିବ ନା ଭଗବାନଙ୍କ ଛଡ଼ା। ଯିଏ ଯାହା ଭଲ ପାଉଛି, ଯିଏ ଯାହା ସୁଖ ଦେଉଛି, ସେଥିରେ ନିଶ୍ଚିତ ଭାବରେ ଆବିଳତା ଅଛି, ସେଥିରେ ନିଶ୍ଚିତ ଭାବରେ କଳୁଷତା ଅଛି, ସେଥିରେ ଦୋଷ ଅଛି। ସେଥିପାଇଁ ତାପକୁ ହରଣ କରିବା ପାଇଁ ଭଗବାନଙ୍କର ପୂଜା, ଭଗବାନଙ୍କର ନାମ, ଭଗବାନଙ୍କର ସେବା, ପ୍ରଭୁଙ୍କର ଦର୍ଶନ, ଏହି ମହତ୍ ଶିକ୍ଷା। ପ୍ରଚେତା ମାନେ ରାଜକୁମାର ପଳେଇ ଆସିଲେ ତପସ୍ୟା କରିବା ପାଇଁ, ଭଗବାନ ଦେଖି ଏହି ସ୍ତୁତି ହିଁ କରିଛନ୍ତି। ଆଉ ଚୈତନ୍ୟ ମହାପୁରୁଷ ଭଗବାନଙ୍କୁ ଦେଖିବା ପାଇଁ ସେ ଭକ୍ତ ଭାବରେ ରହିଥିଲେ, ମହାପ୍ରଭୁ ଭୋଗମଣ୍ଡପକୁ ଚାଲିଲାନି ଦର୍ଶନ କରିବା ପାଇଁ, ଜଗନ୍ନାଥଙ୍କର ମୁଖକୁ ଦେଖିବା ପାଇଁ ମହାପ୍ରଭୁ ଭୋଗମଣ୍ଡପକୁ ଯାଆନ୍ତି। ମହାପ୍ରଭୁ କେଉଁଠୁ ହୁଅନ୍ତି, ଗରୁଡ଼ ପଛରେ, କିନ୍ତୁ ବହୁ ସମୟରେ ମହାପ୍ରଭୁ ଗରୁଡ଼ ପଛରେ ଯାଇ ଭୋଗମଣ୍ଡପକୁ ପଡ଼ାମ ଚୈତନ୍ୟ ଚୈତନ୍ୟ ଅଛନ୍ତି। ଦର୍ଶନ ଲୋଭେ ତେ କରି ମର୍ଯ୍ୟାଦା ଲଂଘନ ଦର୍ଶନ ଯିବେ, ବହୁତ ପବନ ଦଉଛି, ଭ୍ରମର ମାନେ ଆସୁଥିବେ ପଦ୍ମ ପୁଷ୍ପ ଉପରେ ବସୁଥିବେ, ପବନ ନେଇକି ପୁଷ୍ପଟିକୁ ଜଳ ଭିତରେ ଭରି କରିଦଉଥିବ, ବୁଡେଇ ଦଉଥିବ, କିନ୍ତୁ ଭ୍ରମର ସେ ବୁଡ଼ିବା ସମୟରେ ଠିକ ଉଠି ପଡ଼ୁଥିବ, ଛାଡ଼ୁନଥିବ, ଆଉ ଗୋଟେ ଭ୍ରମର ଆସି ତାକୁ ଆକ୍ରମଣ କରୁଥିବ, କିଛି ଛାଡ଼ିପାରିବ, କାହିଁକି ସେ ତୃଷ୍ଣା ଅଛି, ସେ ତୃଷ୍ଣା ଅଛି ଭଗବାନଙ୍କୁ ଦର୍ଶନ। ମହାପ୍ରଭୁ ଭୋଗ ମଣ୍ଡପକୁ ପଳାଇଲେ, ମର୍ଯ୍ୟାଦା ଲଙ୍ଘନ କରିଦେଲେ ମହାପ୍ରଭୁ, ଭଗବାନଙ୍କୁ ଦର୍ଶନ କରିବେ ଏତେ ବ୍ୟାପକ, କାରଣ ସଂସାରର ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ପାଇଁ ଆମେ ବ୍ୟାପକ। ଆମେ ସୁଖ ବୋଲି କାହାକୁ ଭାବୁଛେ, ଆମେ ଜୀବନରେ ବିଚାର ଯେ କରିବା, ଭଲ ଟିକେ ଖାଇବା, ଜିଭକୁ ଟିକେ ସ୍ୱାଦ ଦେବା, ଚକ୍ଷୁରେ ଟିକେ ଦେଖିବା, ଇଏ ଆମର ଏଇ ଯୋଉ ଇନ୍ଦ୍ରିୟ ଗୁଡିକ ଅଛନ୍ତି ନା, ଇଏ ଏଥିପାଇଁ ଭଗବାନ ନିର୍ମାଣ କରିନାହାନ୍ତି। ଯଦି ଭଗବାନ ଆମକୁ ଭୋଗ ପାଇଁ ନିର୍ମାଣ କରିଥାନ୍ତେ ଆମେ ତ ସୁଖୀ ହେଇଥାନ୍ତେ,
ଚକ୍ଷୁରେ କେତେ ବସ୍ତୁ ଜୀବନରେ ଦେଖିଲେଣି, ସୁଖ ଆସୁଛି ଚକ୍ଷୁ, ଚକ୍ଷୁ ଚାହୁଁଛି ଆଉ ଗୋଟେ ଜିନିଷ କଣ ଦେଖିବି, କର୍ଣ୍ଣରେ କେତେ କଥା ଶୁଣିଲେଣି, ଚକ୍ଷୁ କର୍ଣ୍ଣ ନାସିକା ଜିଭାତ୍ଵ ଏ ପଞ୍ଚ ଜ୍ଞାନେନ୍ଦ୍ରିୟ ଏ ପ୍ରଭୁଙ୍କର, ଇଏ ପରମାତ୍ମାଙ୍କର ଭଗବାନଙ୍କର ଶ୍ରୀକୃଷ୍ଣଙ୍କର ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧରେ ଲାଗିଲେ ହିଁ ସନ୍ତୋଷ ପାଇବ, ଜୀବର ଅସନ୍ତୋଷର କାରଣ ଏଇଟା। ସେ ଯାହାଙ୍କୁ ଦେଖୁ ଭଗବାନଙ୍କୁ ଦେଖିଲେ ଆପଣ ଗୋଟେ ପରୀକ୍ଷା କରନ୍ତୁ, ଦିନମାନ ଆପଣ ଯେଉଁ ବି କର୍ମ କରନ୍ତୁ, ଥରେ ଯାଇ କେବଳ ମନ୍ଦିର ଯାଇ ଭଗବାନ ପ୍ରଣାମ କରିଦେଇ ଆସି ଆପଣ ଭାବିବେ ମୋର ଆଜି ଡ୍ୟୁଟିଟା ପରଫେକ୍ଟ ହେଲା, ଲୋକଙ୍କୁ କହିବି ପାଖ କଲର ଲୋକ ଭାଇ ଯାଇଥିଲେ ମୁଁ ଆଜି ମନ୍ଦିରକୁ ଯାଇଥିଲି, ମୁଁ କର୍ମ କରିଥିଲି ସନ୍ତୋଷ ଆସୁନି, କିନ୍ତୁ ମୁଁ ମନ୍ଦିରକୁ ଯାଇଥିଲି ସନ୍ତୋଷ ଆସୁଛି, କାହିଁକି ନା ସେଟା ଆମର ଆତ୍ମଧର୍ମ, ସେଟା ଆମର ପ୍ରକୃତ ଧର୍ମ, ଆମର ସ୍ୱକାରଣ ଭଗବାନଙ୍କୁ ଦର୍ଶନ କରିବା। ଚକ୍ଷୁର ସ୍ୱଭାବ ହେଲା ବିଚିତ୍ର ବସ୍ତୁ ଦେଖିବା ପାଇଁ ଚାହୁଁଛି, ସେ ଗୋଟିଏ ବସ୍ତୁକୁ ଗୋଟିଏ ରୂପରେ ଦେଖିବା ପାଇଁ ଚାହୁଁଛି, ବିଚିତ୍ର ରୂପରେ ଦେଖିବା ପାଇଁ ଚାହୁଁଛି, ସେଥିରେ ତୃଷ୍ଣା ଅଛି, ଚକ୍ଷୁର ତୃଷ୍ଣା, ଜିଭାର ତୃଷ୍ଣା, ନାସିକାର ତୃଷ୍ଣା, କର୍ଣ୍ଣର ତୃଷ୍ଣା, କେତେବେଳେ ସନ୍ତୁଷ୍ଟ ହଉନାହାନ୍ତି। ଦେଖନ୍ତୁ ଜଣେ ବୃଦ୍ଧ ବାବା ବସିଛନ୍ତି, ତାଙ୍କ ଜୀବନ ସାରା ସେ କେତେ ପ୍ରକାର ଦିନକୁ ତିନି ଥର କରି କେତେ ଖାଦ୍ୟ ଖାଇସାରିବେ, କିନ୍ତୁ ସେ ସେଇ ସମୟରେ ଯେଉଁ ସମୟରେ ମୃତ୍ୟୁ ଆସିକି ଦ୍ୱାରଦେଶରେ ପହଞ୍ଚିଲେଣି, ତଥାପି ସେ କହୁଥିଲେ ବହୁ ଏଇ ଜିନିଷଟା ଭଲ ଲାଗୁନି, ଆଉ ଗୋଟେ ଜିନିଷ ଆଣ, ମୋତେ ଏଇଟା ଭଲ ଲାଗୁନି, କାହିଁକି ଭଲ ଲାଗୁନି, ଜୀବନର ସମସ୍ତ ଭୋଗ ଥାଇକି କାହିଁକି ଇନ୍ଦ୍ରମାନେ ସନ୍ତୁଷ୍ଟ ହଉନାହାନ୍ତି, ସେ ଆମର ଧର୍ମ ନୁହେଁ, ଆମର ଧର୍ମ ଶବ୍ଦ ସ୍ପର୍ଶ ରୂପ ରସଗନ୍ଧ ଏଇ ପ୍ରଭୁଙ୍କ ପାଖରେ ଲାଗିବ, କିଭଳି ଲାଗିବ, ଏଇ ଭ୍ରମର ଯେଭଳି ତୃଷ୍ଣା ଉପରେ ତୃଷ୍ଣାରେ ବ୍ୟାପକ ହେଇକି ପଦ୍ମପୁଷ୍ପ ପ୍ରତି ଚାଲିଯାଏ, ସେ କଣ୍ଟାକୁ ଖାତିର କରିବନି, ପବନକୁ ଖାତିର କରିବନି, କଣ୍ଟା ତ ନଥାଏ ପଦ୍ମପୁଷ୍ପରେ, ଅଲଗା ଭ୍ରମରୁ ଖାତିର କରିବନି, ସେ ଯାଏ କିନ୍ତୁ ମୁଁ ପାନ କରିବି ମଧ୍ୟ, ସେଭଳି ଜୀବ ସବୁବେଳେ ବ୍ୟାକୁଳ ହେବା ଦରକାର, କିନ୍ତୁ ମୁଁ ଭଗବାନଙ୍କୁ ଟିକେ ଦେଖିବି, ଭଗବାନଙ୍କ କଥା ଶୁଣିବି, ପ୍ରଭୁଙ୍କର ଟିକେ ନାମ କରିବି ସବୁବେଳେ, କାରଣ ଏଇଗୁଡ଼ିକ କଲେ ଏଇ ଚିତ୍ ଶକ୍ତି ବଳରେ ଅଚିତ ଶକ୍ତି ଚକ୍ଷୁରୁ ଯିବ, ଖରାପ ଅଭ୍ୟାସ ଗଲେ ଆମେ ଭକ୍ତ ହେବା ନାହିଁ, ଏ ଭୂତତ୍ଵ ଜୀବ ଯେପର୍ଯ୍ୟନ୍ତ ଜଣେ ଶୁଦ୍ଧ ବୈଷ୍ଣବଙ୍କର କୃପା ନ ପାଇଛି ତାର ଇନ୍ଦ୍ରିୟ ଗୁଡିକ ସେ ପର୍ଯ୍ୟନ୍ତ ଭଗବତ ଶକ୍ତିରେ ସେ ଶୁଦ୍ଧ ଭକ୍ତ ମାଧ୍ୟମରେ ଭଗବତ ଶକ୍ତିରେ ତା ସ୍ୱରୂପରୁ ଆବିର୍ଭୂତ ହବ, ସେତେବେଳେ ତାର ଇନ୍ଦ୍ରିୟମାନେ ପରଫେକ୍ଟ ଆସେ। ଆମେ ଆମର ଖରାପ ଅଭ୍ୟାସ ଗଲେ ଆମେ ଭକ୍ତ ହବା, ସେଥିପାଇଁ ଭକ୍ତମାନଙ୍କର ବହୁତ ସାଧାରଣ ଲୋକମାନେ ଗୁଣାରେ ସେ ତ ଭକ୍ତ ହେଇଛି ରାଗୁଛି, ସେ ଭକ୍ତ ହେଇଛି ଏହା କରୁଛି, ଆରେ ଭକ୍ତ ହେଇକି ସେ ଏହା କରୁଛି, ଭକ୍ତ ନ ହେଇଥାନ୍ତା ତାଙ୍କ ସେଇ ଶବ୍ଦ ସେଇ ସ୍ପର୍ଶ ସେଇ ରୂପରେ ସେଇ ରସଗନ୍ଧ ବୋଲି କଣ କରିଥାନ୍ତା, ସଂସାର ଗୋଟେ ପାଗଳ କରିଦେଇଥାନ୍ତା। ସେଥିପାଇଁ ଭଗବାନ ସବୁ ଶିକ୍ଷା ଦେଇଛନ୍ତି, ତୃଷ୍ଣା ତୃଷ୍ଣାର୍ଥ ପ୍ରଭୁର ନେତ୍ର ଭ୍ରମର ଯୁଗ, ଦୁଇଟି ଚକ୍ଷୁ ଭ୍ରମର ଭଳିଆ, ଗାଢ ତୃଷ୍ଣାରେ ପିଏ କୃଷ୍ଣର ବଦନ କମଳ, ଭଗବାନ ଦେଖିଲା ଗାଢ ତୃଷ୍ଣାରେ ଦର୍ଶନ କରୁଛନ୍ତି, ଦେଖୁଛନ୍ତି ଆପଣ ଛୋଟ ପିଲାମାନେ ଟିଭି ଦେଖିଲା ବେଳେ, ସାଧାରଣ ଲୋକମାନେ ଗୋଟେ ସିରିୟସ୍ ଖବର ଦେଖିଲା ବେଳେ ନ୍ୟୁଜ୍ରେ ପୁରା ପିଇ ଯାଉଛନ୍ତି, ଯେମିତି ଭଗବାନ ଏଇଭଳି ଦର୍ଶନ କରିବାକୁ ପଡ଼ିବ, ସେଥିପାଇଁ କୁଲଦେବୀ ଭଗବାନଙ୍କୁ ଦର୍ଶନ କରିବ, କମଳ ନେତ୍ର ନମୋ କମଳ ନେତ୍ର, ଆପଣଙ୍କର କମଳ କମଳ ଭଳି ସୁଶୀତଳ ଦୀର୍ଘ ନୟନ ପ୍ରଣାମ କରୁଛି, ଏବଂ ଲାଷ୍ଟରେ କଣ କହୁଛନ୍ତି, ନମସ୍ତେ ପଙ୍କଜାଙ୍ଗ୍ରେୟ, ଆପଣଙ୍କର ଚରଣ କମଳ ମୁଁ ପ୍ରଣାମ କରୁଛି, ନମସ୍ତେ। ଭଗବାନଙ୍କର ଚରଣ କମଳ ପଦ୍ମ ସହିତ ତୁଳନା କରାଯାଇଛି, ଆଉ ଭଗବାନଙ୍କ ଚରଣ କମଳରେ ସୁଶୀଳତା ଗୁଣ ଅଛି, ଭଗବାନଙ୍କର ପଦ୍ମ ଦୁଇ ଜାଗାରେ, ଚରଣ କମଳକୁ ପଦ୍ମ ବୋଲି କହୁଛେ, କିନ୍ତୁ ଚରଣ କମଳରେ ପଦ୍ମ ଚିହ୍ନ ଅଛି, ଆଜ୍ଞା ଭଗବାନଙ୍କର ଚରଣ କମଳରେ ପଦ୍ମ ଚିହ୍ନ ଅଛି, ତଳେ ଅଛି, ଭଗବାନ ଶ୍ରୀକୃଷ୍ଣଙ୍କର ଚରଣରେ ଉଣେଇଶଟି ଚିହ୍ନ ଅଛି, ଉଣେଇଶଟି ଚିହ୍ନ ଅଛନ୍ତି, ତା ଭିତରେ ଭଗବାନ କାହିଁକି କାହିଁକି ଏଇ ଚିହ୍ନ ଗୁଡିକ ଧରିଛନ୍ତି, ବିଶେଷ କରି ଛଅ ଚିହ୍ନ ଅଛନ୍ତି, ଏ ଛଅଟି ଚିହ୍ନ କାହିଁକି ଧରିଛନ୍ତି, ଯେଭଳି ସାଧାରଣ ଲୋକ କମଳକୁ ଦେଖିଲେ ତାର ତାପହରଣ ହେଇଯାଉ, ତାର ମନ ଶାନ୍ତି ହେଇଯାଉଛି, ଭଗବାନ ଏଇ ଛଅଟି ଜିନିଷ ରଖିଛନ୍ତି ତାଙ୍କ ଚରଣର ପଦ ତଳେ, ଭଗବାନ ଯେଉଁଠି ପାଦ ଦିଅନ୍ତି ସେ ଚିହ୍ନ ଆସେ, ତାର ପ୍ରମାଣ ହେଉଛି ଆଜି ବ୍ରଜ ବ୍ରଜଭୂମି, ଧନ୍ୟ ବୃନ୍ଦାବନ ଯତ୍ର ଭକ୍ତି ବୃତ୍ତି ସର୍ବଦା, ସେ ବୃନ୍ଦାବନ ଧନ୍ୟ ଯେଉଁଠି ଭକ୍ତି ମହାରାଣୀ ନାଚ କରନ୍ତି ସର୍ବଦା, ସେହି ବୃନ୍ଦାବନ ଭଗବାନ ସେଠି ଚରଣ କମଳ ରଖି ଦେଇ ଯାଇଛନ୍ତି। ଧ୍ରୁବ ବ୍ରଜ ଜବ ସବୁ ଅଙ୍କିତ ହେଇଛି, ପଦ୍ମ ସେଠି ପଦ୍ମ ବି ଅଛି। କେତେବେଳେ ଏ ଗୋପୀ ମାନେ ଦେଖିଲେ କହିଲେ ରାସ ଯାଇଛନ୍ତି, ଅନ୍ତରିତ ହେଇଯାଇଛନ୍ତି ଭଗବାନ ଶ୍ରୀକୃଷ୍ଣ। ଭଗବାନ ଶ୍ରୀକୃଷ୍ଣଙ୍କର ଚରଣ କମଳକୁ ଦେଖିଲେ, ଆରେ ଇଏ ତ ଭଗବାନ ଶ୍ରୀକୃଷ୍ଣଙ୍କର ଚରଣ କମଳ ଦେଖିକି ଜାଣିଛନ୍ତି। ଭଗବାନଙ୍କ ଚରଣ କମଳରେ ଏଇ ଏଇ ଚିହ୍ନ ଗୁଡିକ କାହିଁକି ରହିଛି ଆମେ ଜାଣିବା ଦରକାର। କାହିଁକି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯେତେବେଳେ ଦଶମ ସ୍କନ୍ଧରେ ଏଇ ଶ୍ଳୋକ ଉପରେ ଟୀକା କରିଛନ୍ତି, ସେତେବେଳେ କହିଛନ୍ତି ଭକ୍ତମାନେ ପ୍ରଭୁ ଏଇ ଚିହ୍ନ ଏଇଥିପାଇଁ ଧାରଣ କରିଛନ୍ତି, ତାଙ୍କର ଜୀବନରେ ଯୋଉ ଅନର୍ଥ ଅଛି, ଯୋଉ ଭକ୍ତିରେ କଣ୍ଟକ ଅଛି, ଏଥିପାଇଁ ଭଗବାନଙ୍କର ଏଇ ଚରଣ କମଳର ଚିହ୍ନକୁ ଧ୍ୟାନ କରିବା ଦରକାର। କଣ କଣ ପଦାନି ବ୍ୟକ୍ତ ଏତାନି ନନ୍ଦ ସୂତ ମାତ୍ମନଃ ଲକ୍ଷ୍ୟନ୍ତେ ହି ଧଜାମ୍ବୋଜ ବ୍ରଜାଙ୍କୁ ସଜବାଦିବି। ଗୋପୀ ମାନେ ଯାଉ ଯାଉ ଦେଖିଲା, ଏ ତ ପରମାତ୍ମାଙ୍କ ଭଗବାନ ଶ୍ରୀକୃଷ୍ଣ ବି ଚରଣ କମଳ। ପଦାନି ବ୍ୟକ୍ତ ଏତାନି ନନ୍ଦସୂତ ମହାତ୍ମନଃ, ଏ ନନ୍ଦସୂତଙ୍କର ଏଇ ଚରଣ ଚିହ୍ନ ଭଗବାନ ଶ୍ରୀକୃଷ୍ଣଙ୍କର। ସ୍କନ୍ଦ ପୁରାଣରେ ଅଲଗା ଚିହ୍ନ ଅଛନ୍ତି, ଉଣେଇଶ ବୈଷ୍ଣବ ଦୋଷଣୀରେ ସେ ସନାତନ ଗୋସ୍ୱାମୀ ଉଣେଇଶଟି ଚିହ୍ନ ଦେଇଛନ୍ତି, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏତିକି ଏଇ ଶ୍ଳୋକକୁ ବ୍ୟାଖ୍ୟା କରିଛନ୍ତି। ଭଗବାନଙ୍କର ଚରଣ କମଳ ତଳେ ଚକ୍ର ଚିହ୍ନ ଅଛି, ଦେଖିବେ କେବେ ଚରଣ କମଳ ଚିତ୍ର ଅଛି, ଚକ୍ର ରଖିଛନ୍ତି। ଚକ୍ର କାହିଁକି ଧାରଣ କରିଛନ୍ତି, ହସ୍ତରେ ଚକ୍ର ଅଛି, ଭଗବାନ ଚରଣ କମଳ ଚିହ୍ନ କାହିଁ ଧାରଣ କରିଛନ୍ତି। ଆଜ୍ଞା ମହାତ୍ମା ମାନଙ୍କ ଶରୀରରେ ବି ଚିହ୍ନ ଅଛି, ବହୁତ ଚରଣରେ ବହୁତ ବହୁତ ପ୍ରକାର ଚିହ୍ନ ଅଛି, ଯେପରି ଜାମ୍ବୁ ଫଳ ଅଛି, ସ୍ୱସ୍ତିକ ଅଛି ଭଗବାନଙ୍କ ଚରଣ କମଳରେ, କୋଣ ଅଛି, କିନ୍ତୁ ଚକ୍ର ତତ୍ର ଭକ୍ତଜନସ୍ୟ ଅରି ଷଡ଼ବର୍ଗ ଛେଦନା ଆଶାୟ ଛେଦନା ଆଣେ। ଭକ୍ତର ଯୋଉ ଛଅଟି ଶତ୍ରୁ ଅଛନ୍ତି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ମୋ ଭକ୍ତ ଯେତେବେଳେ ମୋର ଚରଣ କମଳକୁ ଧ୍ୟାନ କରିବ, ମୋ ଚରଣର ଚକ୍ର ଚିହ୍ନକୁ ଧ୍ୟାନ କରିବ, ମୁଁ ତାର ଛଅଟି ଅରିକି ଶତ୍ରୁକୁ ନାଶ କରିବ। ଇଏ ସ୍କନ୍ଦ ପ୍ରଣାଳ ଶ୍ଳୋକକୁ ଆଣିକି ଚକ୍ରଦାର ଟୀକା ରଚନା କରିଛନ୍ତି। ଭଗବାନ ଚକ୍ର ଯେଉଁମାନେ ବେଶୀ ଏଇ ରିପୁ ଦ୍ୱାରା ଜର୍ଜରିତ ହେବେ, ପ୍ରଭାବିତ ହେବେ, ସେମାନେ ଭଗବାନଙ୍କର ପାଦରେ ଥିବା ଚକ୍ର ଚିହ୍ନକୁ ଧ୍ୟାନ କରିବେ। ପଦ୍ମ ଧାତୃଚିତମ ଦ୍ୟୁରେଖାନମ ଲୋଭମୟମ ଅତିଶୋଭନମ ଧାତୃଚିତ ଦ୍ୟୁରେଖାନମ, ଯିଏ ଭଗବାନଙ୍କର ଚିତ୍ତରେ ଭଗବାନଙ୍କୁ ଧ୍ୟାନ କରୁଛି, ଦ୍ୱିରେଖ ମାନେ ଭ୍ରମର, ଭ୍ରମର ବଳି ଭଗବାନଙ୍କର ଭ୍ରମରେ ଯେଭଳି ସବୁବେଳେ ପଦ୍ମକୁ ଧ୍ୟାନ କରୁଛି, ଯିଏ ଭଗବାନଙ୍କର ହୃଦୟ କମଳକୁ, ଭଗବାନଙ୍କର ପଦ କମଳକୁ, ଭଗବାନଙ୍କର ମୁଖ କମଳକୁ ଧ୍ୟାନ କରୁଛି, ଲୋଭନାୟ ଅତିଶୋଭନମ, ଯିଏ ଧ୍ୟାନ କରୁଛି ତାଙ୍କୁ ଲୋଭାଲୋଭାୟିତ କରିବା ପାଇଁ ଭଗବାନ ପଦ୍ମ ଧରିଛନ୍ତି। ତାମାନେ ଭଗବାନଙ୍କର ପ୍ରତି ଯଦି ଆମର ଲୋଭ ଆସୁନି, ଆମେ କଣ କରିବାକୁ ପଡିବ, ଭଗବାନଙ୍କ ଚରଣ କମଳରେ ଥିବା ପଦ୍ମକୁ ଧ୍ୟାନ କରିବାକୁ ପଡିବ। ଏ ଗୁଣ ଯେତିକି ଗୁଣ କୁହାଯାଉଛି ମଣିଷର ଅଛି, ମଣିଷ ଲୋଭ କରିବ, ସାଂସାରିକ ଲୋଭରେ ତାର କିଛି ଲାଭ ହବନି। ଯଦି ଭଗବାନଙ୍କୁ ପାଇବା ପାଇଁ ଆମର ଲୋଭ ଆସୁନି, ପ୍ରଭୁଙ୍କୁ ପାଇବା ପାଇଁ ଆମର ଲୋଭ ଆସୁନି, ପ୍ରଭୁଙ୍କ ଚରଣ କମଳରେ ଥିବା ପଦ୍ମକୁ ଧ୍ୟାନ କରିବାକୁ ପଡିବ। ଧ୍ୱଜ ଧ୍ୱଜମ ଧତି ସର୍ବ ଅନର୍ଥାୟ, ଭଗବାନଙ୍କର ଚରଣ କମଳରେ ଧ୍ୱଜ ଅଛି, ପତାକା ଅଛି, କାହିଁକି ଅଛି, ଭକ୍ତ ଯୋଉ ଭଜନ ଅନର୍ଥ ଗୁଡିକ ରହିଛି ନା, ସବୁ ଅନର୍ଥକୁ ମୁଁ ଭକ୍ତରେ ଜୟ କରିବି। ଭକ୍ତ ଯଦି ଆପଣ ଚିନ୍ତା କରିବ ମୋ ଚରଣ କମଳରେ ଧ୍ୱଜକୁ, ମୁଁ ସବୁ ଅନର୍ଥକୁ ତାକୁ ଅନର୍ଥ ତାକୁ ପାର କରିବି, ବିଜୟ ଦେବା ପାଇଁ ଭଗବାନ ଧ୍ୱଜା ରଖିଛନ୍ତି, ଭକ୍ତ ପାଇଁ ସବୁ ଚିହ୍ନ ଧରିଛନ୍ତି। ଆମର ବଜ୍ର ଭକ୍ତ ପାପାଦ୍ରି ଭେଦନ, ଭଗବାନ ଚରଣ କମଳରେ ବଜ୍ର ରଖିଛନ୍ତି, ଚିହ୍ନ ଅଛି ବହୁ ଜାଗାରେ, ଆପଣ ଦେଖିବେ ଶ୍ରୀକୃଷ୍ଣଙ୍କର ଚରଣ ଚିହ୍ନ ବ୍ରଜରେ ମିଳୁଛି, ପ୍ରାୟ ମିଳୁଛି ଚିହ୍ନ ସବୁ ଯାଇଛି, ଦେଖିବେ ବଜ୍ର କାହିଁକି ରଖିଛନ୍ତି ନା, ଭକ୍ତର ପାପର ଆଦ୍ରି ପାପର ପର୍ବତକୁ ଭେଦନ କରିବା ପାଇଁ। ଅଙ୍କୁଶ ଭକ୍ତ ଚିତ ଭବେଶ କାରିଣ, ଅଙ୍କୁଶ କାହିଁ ଧାରଣ କରିଛନ୍ତି ଭଗବାନ ନା, ଭକ୍ତ ଅଙ୍କୁଶ କାହା ଦେହରେ ଲାଗେ, ହସ୍ତି ଦେହରେ ଲାଗେ ନା, ଭକ୍ତ ଯେତେବେଳେ ଭଗବାନଙ୍କୁ ଧ୍ୟାନ କରୁଛି ତାର ନିଶ୍ଚିତ ଭାବରେ ତାର ମନ ଇତସ୍ତତ ହବ, ମନକୁ ସଂଯମ କରିବା ପାଇଁ ଭଗବାନ ପାଦରେ ଅଙ୍କୁଶ ଚିହ୍ନ ଧାରଣ କରିଛନ୍ତି ଆଉ ଜବ ଜବ ଚିହ୍ନ ଭୋଗ ଭୋଗ ସମ୍ପର୍ଣ୍ଣମୟ ଚିହ୍ନ ମୋ ଭକ୍ତକୁ ମୁଁ ସବୁ ପ୍ରକାର ଭୋଗ ଦେଲି ଭଗବାନ ଯେତେ ଚିହ୍ନ ସବୁ ଧାରଣ କରିଛନ୍ତି ଏଥିପାଇଁ କୁହାଗଲା ନମସ୍ତେ ପଙ୍କଜାଙ୍ଗ୍ରେୟ ପାଦପଦ୍ମକୁ ପ୍ରଣାମ କରିବା ଅର୍ଥ ଭଗବାନଙ୍କର ପାଦପଦ୍ମରେ ଥିବା ସମସ୍ତ ସୁଲକ୍ଷଣ ସହ ଭକ୍ତ ଚିନ୍ତା କରି ପ୍ରଣାମ କରୁଛି ଏ ପଦ୍ମ ଭଳି ପ୍ରଭୁଙ୍କର ଚରଣ କମଳ ମୋତେ ସୁଶୀତ ସ୍ନିଗ୍ଧ କୋମଳ ଆଉ ମୋର ତାପକୁ ହରଣ କରିବ ଏଥିପାଇଁ ଏହି ପଦକୁ ଏଇ ଚିହ୍ନ ଗୁଡିକୁ ଚିନ୍ତନ କରାଯାଏ ସେଥିପାଇଁ ଗୋପୀମାନେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଗୋପୀ ଗୀତାରେ କୁହାଗଲା ନା ଯେତେବେଳେ ପଳଉଛନ୍ତି ବ୍ରଜକୁ ଯାଉଛନ୍ତି ଗୋପୀମାନେ ଚିନ୍ତା କରୁଛନ୍ତି ଚଲସି ଯଦବାନ ଚାରୟନ୍ ପଶୁ ନଲିନ ସୁନ୍ଦର ନାଥ ତେ ପରମ ଶିଲତୃଣଙ୍କୁରେ ସିଦତଇତି ନ କଲିଲ ତାଙ୍ଗମନ କାନ୍ତ ଗଚ୍ଛତି ଏଇ କୃଷ୍ଣ ତୁମର କୋମଳ ଚରିତ୍ର ସେ କଥା ଲାଗେ ନଳିନ ସୁନ୍ଦର ନାଥ ତେ ପଦ ପଦ୍ମ ଭଳି ସୁନ୍ଦର ପଦ ଯେତେବେଳେ ଆପଣ ବ୍ରଜଭୂମିରେ ଶୀଳ ତୃଣ ଏଗୁଡିକ ବାଜୁଥିବ ଆପଣ କେତେ କଷ୍ଟ ହଉଥିବ ସିଦତେ ଦିନ ଆମେ ବ୍ୟଥା ପାଉଛୁ ବିଶ୍ୱନାଥ ଚତୁର୍ଥୀ ଦେଖିଲେ ବହୁତ ସୁନ୍ଦର ଭଗବାନଙ୍କର ଚରଣ କମଳ କଥା କହୁଛନ୍ତି ଏଠି ଗୋପୀମାନଙ୍କ ସହିତ କଲିଲତାଙ୍କ ମନ କାନ୍ତ ଗଚ୍ଛତି କଲିଲତା ଶବ୍ଦକୁ ଅର୍ଥ କରୁଛନ୍ତି ହେ କୃଷ୍ଣ ବିଶ୍ୱନାଥ ଠାକୁର କହୁଛନ୍ତି ଗୋପୀମାନେ କହୁଛନ୍ତି ହେ କୃଷ୍ଣ ଆମେ କଣ କହିବୁ ତୁମର ଦୁଃଖକୁ ଚିନ୍ତା କରି ଆମର ଦୁଇ ଜଣଙ୍କ ଭିତରେ ବର୍ତ୍ତମାନ କଳି ଚାଲିଛି କାହା କାହା ଭିତରେ ଆମ ମନ ଆମ ସାଙ୍ଗରେ କଳି କରୁଛି କହୁଛି ହେ ଗୋପୀଗଣ ତୁମେ କଣ ଏତେ ପ୍ରେମରେ ଅନ୍ଧ ହେଇଗଲ ଗାଈ ମାନେ ବଣକୁ ଚରିବାକୁ ଯିବେ ନା ରାସ୍ତାରେ ଚରିବେ ଗାଈ ମାନେ ତ ଘାସ ଖାଇବା ପାଇଁ ରାସ୍ତାରେ ଘାସ ମିଳେ ନା ବହୁତ ସୁନ୍ଦର ଟିକା ରଚନା କରିଛି ସେ ମିଳିବ କୋଉଠି ବଣରେ ତେଣୁ ବଣକୁ ଗଲେ କୃଷ୍ଣ ତାଙ୍କ ପଛରେ ଯିବେ ଆଉ କୃଷ୍ଣଙ୍କ ଗୋଡରେ ଯେ ଲାଗିବନି ଏଟା ଶୀଳ ଲାଗିବନି ତୃଣ ଲାଗିବନି ଏଟା କଣ ସନ୍ତ ଲାଗିବ ପୁଣି କହୁଛନ୍ତି ଆଚ୍ଛା କୃଷ୍ଣ ସିନା ଗାଭୀ ମାନେ ସିନା ଅନ୍ଧ କିନ୍ତୁ କୃଷ୍ଣ ତ ଅନ୍ଧ ନୁହନ୍ତି କୃଷ୍ଣ ଜ୍ଞାନବାନ ମନ କହୁଛି କାହାନ୍ତି ଗୋପୀମାନଙ୍କୁ ମନଙ୍କ ସହିତ ଗୋପୀଙ୍କର ଝଗଡା ଚାଲିଛି ହେ ଗୋପୀଗଣ ଗାଭୀ ମାନେ ସିନା ବୋକା ଅନ୍ଧ ସିଏ ତାଙ୍କର ଜ୍ଞାନ ନାହିଁ କୃଷ୍ଣଙ୍କର କଣ ଜ୍ଞାନ ନାହିଁ ନାହିଁ ସିଏ କଣ ଦେଖି ଚାଲିବେନି ତୁମେ ଏତେ କାହିଁ ପାଗଳ ହଉଛ କଲିଲ ତାଙ୍କ ମନ କାନ୍ତ ଗଚ୍ଛତି ଆଉ କଣ ଶୀତ ଦେଇ ଦିନ କୃଷ୍ଣଙ୍କର କଣ ଜ୍ଞାନ ନାହିଁ ସେ ପାଦ ପକେଇ ଦେବେ ମନ ସାଙ୍ଗରେ ଝଗଡା ଚାଲେ ସେ ବହୁତ ପଏଣ୍ଟ ଆଣିଛନ୍ତି ମନ ସେ କଥା କହୁଛି ମନ ଶାଶୁ କଣ କହୁଛି ଠିକ ଅଛି ହେ ଗୋପୀ କଣ ମୁଁ ଆମେ ବର୍ତ୍ତମାନ ତୁମ ଶରୀରକୁ ସୁନ୍ଦର ଶରୀରକୁ ଛାଡିକି ମୁଁ ପଳେଇ ଯାଉଛି ମନ କରୁଛି ତୁମେ ଏଇଭଳି ଦୁଃଖୀ ନେଇକି ସାରା ଜୀବନ ଏଇ ଡର୍ଜରେ ରୁହ ମନେ କହୁଛି ଏ ଗୋପୀ କଣ ଆମେ ତୁମକୁ ଛାଡିକି ମୁଁ ପଳେଇ ଯାଉଛି ତୁମେ ସବୁଦିନ ପାଇଁ ଦୁଃଖୀ ନେଇକି ଭଗବାନଙ୍କର ଚରଣ କମଳକୁ ଚିନ୍ତା କରିକି ଶୀଳ ବାଜୁଥିବ ତୁଣା ବାଜୁଥିବ ଛୋଟ ଛୋଟ କଙ୍କଣ ପଥର ବାଜୁଥିବ ଗୋପୀମାନେ ଶୀଳ ତୃଣାଙ୍କରେ ସିଦ ଦେଇ ଦିନ କଲିଲତା ବହୁତ କ୍ଲେଶ ପାଆନ୍ତି କଲିଲତା ଶବ୍ଦ ଚକ୍ରବେଦ ଅର୍ଥ କଲେ କଳି ମନ ସହିତ ଯେମିତି କଳି ହୋଇଛି ବ୍ୟାକରଣ ପଣ୍ଡିତ ସିଏ ଏ କଥାରେ ଥିଲା ଭଗବାନଙ୍କର ଚରଣ କମଳ ର ମହିମା କିଭଳି ଭକ୍ତ ଏଇ ଜବ ଅଙ୍କୁଶ ପଦ୍ମ ଚକ୍ର ଧ୍ୱଜା ବଜ୍ର ଏତିକି ଚିହ୍ନକୁ କେଉଁ କେଉଁ ଅବସ୍ଥାରେ ଧ୍ୟାନ କରିବ ନମସ୍ତେ ପଙ୍କଜାଙ୍ଗ୍ରେୟ ଭଗବାନଙ୍କ ଚରଣ କମଳକୁ ଧ୍ୟାନ କଲାବେଳେ ପ୍ରଭୁଙ୍କର ଏଇ ଜିନିଷକୁ ଧ୍ୟାନ କରିବା ଦରକାର ସରିଗଲି ବର୍ତ୍ତମାନ ଏ ଶ୍ଳୋକ ସରିଲେ ତାପରେ ଶ୍ଳୋକ ତତ୍ ଉପକାର ଉପକାରଣ ଅନୁସ୍ମରତି ବର୍ତ୍ତମାନ ପ୍ରଣାମ କରିସାରିକି ଭଗବାନ ଶ୍ରୀକୃଷ୍ଣ କୁନ୍ତୀ ଦେବୀଙ୍କର କଣ ଉପକାର କରିଛନ୍ତି ବର୍ତ୍ତମାନ ସ୍ମରଣ କରୁଛନ୍ତି ଭଗବାନ ଆମର କଣ ଉପକାର କରିଛନ୍ତି ଗୋଟିଏ ମୁଖରେ ଗୋଟିଏ ଜୀବ କହିପାରିବେନି ଗୋଟିଏ ମୁଖ ନା ଯେ ବାସ୍ତବିକ ବିବେକୀବାନ ସେ ବିଚାର କରି ଭଗବାନ ମୋର କଣ ଉପକାର କରିଛନ୍ତି ପ୍ରଥମ ଉପକାର ମଣିଷ ଜନ୍ମ ଦେଇଛନ୍ତି ପଶୁ ଜନ୍ମ ଦେଇନାହାନ୍ତି ମଣିଷ ଜନ୍ମ ଦେଇଛନ୍ତି ଦ୍ୱିତୀୟ ଉପକାର ଭାରତ ଭୂମିରେ ଜନ୍ମ ଦେଇଛନ୍ତି आम मान कथ विचार कर तृतीय उपकार भारत रत्न ओडिशा भितर जन्म दे चतुर्थ उपकार आम वैष्णव कर पापुर बचे यठ कौन भगवान दया कोटी मुखर वर्णना कर कुंतीदेवी भाव कौन प्रभु मुझे प्रणाम करके जनाऊे आप कौन उपकार कर बर्तमान मा सहित देवकी सहित कुंती निजी तुलना कर भक्त भक्ति जीवन एत सूक्ष्म जीवन आचार्य जन टीका टिप्पणी रचना कर संसार धनी हेले बहु किसी प्रभाव कले आप बड़ लोक मानवे संसार आपड़ बढ़ाई पारे धन ना किए बड़ लोक कह ज्ञान ना किए बड़ लोक कह सुंदर रूप ना किए बड़ लोक कह सुंदर घर ना आप बड़ लोक कह भक्ति ना भक्ति कमी बढ़ावे ना जिते छोट को जी भगवान आप बड़ कर भक्तिर महिमा संसार बड़ को आदर संसार ज्ञानी मानी धनी एम को आदर भगवान दरबार आदर ना वैकुंठ दरबार आदर ना वैकुंठ दरबार किए मान आदर निष्कित मान आदर जो मान कि ना केवल परमार्थ धरिक बस धन मान मर्यादा क्या चाहते केवल भगवान को चाहिए कुंतीदेवी बर्तमान कहते भगवान आगे प्रभु आपण माँ ठार मत अधिक आप दया करके शब्द अर्थ चक्रवर्ती कहते हैं मत अंतकरण तो जाना मो अंतकरण आप बुझीपे आपण मो प्रति अधिक दया रही कहीं भक्त बोली ना भक्त अभिमान गोटे कथ मन रखे जे पर्यंत आम भक्त अभिमान अच्छे से पर्यटन भगवान को पाइपर ना ये भक्ति रस भक्त अभिमान जिते शून्य हम पूर्ण भक्ति जोगरे पूर्ण सिद्धि पाइला के अभिमान दृढ़ भी दूथ ना पापी अभिमान कर्म अभिमान अपराधी अभिमान ये जिते दृढ़ दृढ़ीभूत हो जाऊ भक्ति रास्ता रही थे साधु आदेश पालन करते भावना भगवान सन्तुष्ट है देख कुंतीदेवी प्रति भगवान स्वतंत्र कृपा अच्छे तेज कुंतीदेवी कहते आपण मतलब अधिक करुणा कहीं कर दुखी बोली आम कितु कौन कह भगवान कृपा कले भगवान मत कृपा कले मोर जहाँ भक्ति सन्तुष्ट मो सेवार कही दूसरी मो सेवार सन्तुष्ट हो भगवान मत दे ना ये भगवान दान दान नुहे भगवान भूल कुंते कह प्रभु किंच अहम अति दिना तय माता अब पालित मुति दिन हेतु मत माँ भाई आप पाली भगवान पचारे कुंती तुम माँ तुम भितर कौन तुम अधिक पार्थक्य मो माँ तुम भितर कौन अधिक पार्थक्य देखु ना प्रभु आपण को माँ ठार मो अधिका कृपा अधिका कृपार कारण कौन दिन संसार किए भगवान अधिक कृपा पाइब आज्ञा जार जिते दिन भाव जार जिते नीच भाव गोटे कथा कहते मन को निचुक शरीर कथा किसी ना आज्ञा शरीर स्थित किसी ना भक्त होते तिलक मे मारे भी मन टा को लेकिन पहुंचे अहंकार शून्य तल देश अति हीन लोक कौन भजन कर जी जो तल को ही जाइए अहंकार तल को सी भगवान को सत्य कृपा पाई कुंतीदेवी पचार बहुत सुंदर सुंदर टीका कर तुम कथा घर कह सब पढ़ी कह तुम मो माँ तुम भितर कौन पार्थक्य देखु ना प्रभु कंसेन रुद्धादि चिरम सुचारित कंस बहु समय कष्ट मोर भाग्य मो सांगे सांग कष्ट अनुभव कै जिते बड़े कष्ट आसिक पहुंची आप साज्य कर कहीं तुम्हें मो माँ ठार तुमको अधिक दया कहीं ତ୍ୱେବ ନାଥେନ, ତୁମ ମାଙ୍କର ନାଥ ଥିଲେ କିଏ? ବସୁଦେବ। ସେ ବସୁଦେବଙ୍କୁ ନାଥ ବୋଲି ଭାବୁଥିଲେ, କିନ୍ତୁ ମୁଁ କାହାକୁ ନାଥ ବୋଲି ଭାବୁଥିଲି? ପାଣ୍ଡବଙ୍କୁ ନାଥ ବୋଲି। ପାଣ୍ଡବ ତ ନାହାନ୍ତି, ଏ ପଣ୍ଡୁ ତ ନାହାନ୍ତି, ମୋ ପୁତ୍ର ନାହାନ୍ତି, ମୁଁ ଆପଣଙ୍କୁ ନାଥ କରୁଥିଲି। ତ୍ୱେବ ନାଥେନ ମୋହ ବିପଦ ଗଣା, ମୁଁ ଆପଣଙ୍କୁ ସ୍ୱାମୀ କରିଥିବା ହେତୁ ଆପଣ ମତେ ବେଶୀ ଦୁଃଖ ଦେଇନାହାନ୍ତି। ମୁହୁ ବିପଦ ଗଣା, ଆପଣଙ୍କ ମା ବିପଦ ପାଇଛନ୍ତି, କିନ୍ତୁ ଦୀର୍ଘ ସମୟ ପରେ ତାକୁ ଉଦ୍ଧାର କରିଛନ୍ତି, କିନ୍ତୁ ମୁଁ ବାରମ୍ବାର ବିପଦ ପାଇଛି, କିନ୍ତୁ ସ୍ୱଳ୍ପ ସମୟ ଭିତରେ ଉଦ୍ଧାର ପାଇଛି। ଭଗବାନ ପଚାରିବେ, ଆଚ୍ଛା ମୋ ମା ଦୁଃଖ ପାଇଲା ବେଳେ ସେ କଣ ଦୁଃଖୀ ହଉନଥିବେ? କହ, ତୁମ ମା ସୁଚାର୍ପିତମ, ତୁମ ମା ଦୁଃଖରେ ଥିଲେ, କିନ୍ତୁ ମୋର ଦୁଃଖ ନାହିଁ। ଏମିତି ଅଦ୍ଭୁତ ଭକ୍ତ, ସମଗ୍ର ଜୀବନ ଦୁଃଖକୁ ଭୋଗି ଭୋଗି ଚନ୍ଦନ ଭଳି ଲେଖିଛନ୍ତି ଶରୀରରେ ଦୁଃଖକୁ। କଣ ଜୀବନର କୁଳବଧ ହେଇକି ଆରମ୍ଭ ହେଇଗଲା ତାଙ୍କ ଜୀବନ? ବଣରେ ପିଲାଙ୍କୁ ଜନ୍ମ ଦେଲେ, ଆଉ ବଣରେ ହିଁ ଗଲେ, ପୁଅମାନେ ବୁଲିଲେ, ଆଖିରେ ଦେଖିଛନ୍ତି। ମଣିଷଙ୍କ ତଥାପି ଭୟ ନାହିଁ ଆଜ୍ଞା, ମନୁଷ୍ୟ ତଥାପି ହରିଭଜନ କରିବେ। ଯାହାଙ୍କର କର୍ମ ଫଳ ନାହିଁ, ଯେଉଁମାନେ ଭଗବାନଙ୍କର ଭକ୍ତ, ଭଗବାନ ତାଙ୍କୁ ବନେ ବନେ ବୁଲେଇକି ଦେଖୁଛନ୍ତି ସଂସାରରେ। ଦେଖ, ମୋ ଆଶ୍ରିତ ନହେଲେ ଦେଖ ଏଇ ପାଣ୍ଡମାନଙ୍କୁ ମୁଁ କେମିତି ବୁଲଉଛି ଆଉ କେମିତି ନଚଉଛି, ଦେଖେଇଦେଲେ। ଏ ବଣରେ ତାଙ୍କର ଜୀବନ ଯାଇଛି, କିନ୍ତୁ ସିଏ ବହୁତ ଆଦରରେ କହୁଛନ୍ତି, ମୁଁ କୌଣସି ଦୁଃଖକୁ ସ୍ୱୀକାର କରିନି, ମତେ ଦୁଃଖ ନାହିଁ, କିନ୍ତୁ ମାଆକୁ ଦୁଃଖ ଅଛି। ନା ତୁମ ଉପରେ ଅଧିକ କୃପା ଅଛି ବୋଲି ତୁମେ କେମିତି ଜାଣୁଛ? ପ୍ରଭୁ, ଆପଣ ଆପଣଙ୍କର ମାଙ୍କର ଆପଣଙ୍କର ଯେତେ ବଡ ଭାଇ ଅଛନ୍ତି, ଛଅ ଜଣଙ୍କୁ ରକ୍ଷା କରିଛନ୍ତି? ଆପଣ ଛଅ ଜଣଙ୍କୁ ରକ୍ଷା କରୁନାହାନ୍ତି। ମୋତେ ଅଧିକା କୃପା ଏଇଥିପାଇଁ କରିଛନ୍ତି, ଆପଣଙ୍କର ମା ଆପଣଙ୍କର ମାଙ୍କର ଯୋଉ ପ୍ରଥମ ପୁତ୍ର ମାନେ ଜନ୍ମ ହେଇଥିଲେ ଆପଣଙ୍କ ପୂର୍ବରୁ, ସେମାନଙ୍କୁ ଆପଣ ରକ୍ଷା କରୁନାହାନ୍ତି, କିନ୍ତୁ ମୋର ସହାତ୍ମଜା, ମୋ ଆତ୍ମଜ ସହିତ, ମୋ ପୁତ୍ର ସହିତ ମୋତେ ରକ୍ଷା କରିବେ। ତାହେଲେ କୁହନ୍ତୁ, ଆପଣ କୁହନ୍ତୁ କିଏ ଅଧିକା କୃପା ପାଇଛି? ଭଗବାନ ଦେବ ପଚାରିବେ, ତୁମେ ଏତେ କୃପା ପାଇବାର କାରଣ କଣ? ନା ପ୍ରଭୁ, ମୋର ଗୋଟିଏ ଯୋଗ୍ୟତା, ମୁଁ ହେଉଛି ଦୀନା ଦୁଃଖିନୀ। ଏଇ ସବୁ ଚକ୍ରତା ଲେଖିଛନ୍ତି, ସୁଚାୟ ଶୋକ ଏବଂ ମତ କର୍ମଣା ଅନେକ ଅର୍ପିତ ଇତି ତସ୍ୟ ସକାଶ ଅତି ଦୁଃଖିନୀ। ମୁଁ କେବଳ ଦୁଃଖୀ ବୋଲି ଆପଣ ବିଚାର କରିଦେଲେ, ତୁମେ ଦୁଃଖୀ ଏଇ ଭାବନାର ମୋତେ ଅଧିକ କୃପା କରିଛନ୍ତି। ଏଇ ଭାବନା ଦେବକୀଙ୍କ ଠାରୁ ମୁଁ ଅଧିକ ଦୁଃଖିନ ଥିଲି। ପ୍ରତି ଭକ୍ତଙ୍କର ଜୀବନରେ ଭାବ ଏହା ରହିବା ଦରକାର, ସଂସାର ଆମ ଦୁଃଖ କିଏ ହରଣ କରିବନି। କୁନ୍ତି ମାତାଙ୍କ ଭଳି ତ୍ୱେବ ନାଥେନ ମୋହ ବିପଦ ଗଣା, ଏ ଶବ୍ଦ ବହୁତ ଶୁଦ୍ଧ ଶବ୍ଦ। ପ୍ରଭୁ ଆପଣ ହିଁ ନା, ଆପଣ ହିଁ ମୋତେ ବିପଦ ଉଦ୍ଧାର କରିପାରିବେ, ଆଉ ଆପଣଙ୍କର କରୁଣା ପାଇବା ନହେଲେ ଏ କୁନ୍ତିଙ୍କର ମୁଁ ଅତି ଦୁଃଖିନୀ, ମୁଁ ଅତି ନୀଚ, ଏଇ ଭାବକୁ ନ ଗଲେ ଭଗବାନଙ୍କର କରୁଣା ମିଳିବନି। ସେଥିପାଇଁ ସେ କହୁଛନ୍ତି, ଯଥା ହୁସି କିଏ ସଫଳେ ନ ଦେବ କି, ଏ ଖଳ କଂସ ଯେଭଳି ଦେବକୀଙ୍କୁ ବହୁଦିନ କରି ବନ୍ଧନ କରି ରଖିଥିଲା, କିନ୍ତୁ ଦେବକୀ, ଭଗବାନ ଶ୍ରୀକୃଷ୍ଣ ପଚାରିବେ, ତାହେଲେ ଦେବକୀ ଦୁଃଖ ପାଇଲେ ତାଙ୍କର କର୍ମଫଳ ଅଛି କି, ଆଉ ତୁମେ ଦୁଃଖ ପାଇଲେ ତୁମର କର୍ମଫଳ ଅଛି? କହିଲେ, ହେ ପ୍ରଭୁ, ଆପଣ ଯାହାଙ୍କ ଗର୍ଭରେ ଆସୁଛନ୍ତି ତାଙ୍କର କଣ କର୍ମଫଳ ଅଛି? କିନ୍ତୁ ମୋର କର୍ମଫଳ ଅଛି, ମୋ କର୍ମ ମୋତେ ସେ ପକେଇଛି, କିନ୍ତୁ ଦେବକୀକୁ ଆପଣ ବନ୍ଦୀ ହେବା ଦରକାର। ତେଣୁ ମୁଁ ଅଧିକା କୃପା କାହିଁକି ପାଇଛି? ନା ମୁଁ ଯେହେତୁ ଅଧିକ କଷ୍ଟ ପାଉଛି, ମୁଁ ଅଧିକ ଦିନା, ମୁଁ ଅଧିକ ଦୁଃଖୀ। ଭକ୍ତି ମେଢାଙ୍କୁ ସେ ଆଣିଥିଲେ, କିଏ କିଏ ଭଗବାନଙ୍କର ଅଧିକ କୃପା ପାଇବା? ଅତି ଅପକୃଷ୍ଟ ଆମି ପରମ ଦୟାଳୁ ତୁମି, ଅତି ଅପକୃଷ୍ଟ ଆମି ପରମ ଦୟାଳୁ ତୁମି, ତବ
ତାତେ ଆମେ
ସ୍ୱାମୀ ପରମ ଦୟାଳୁ ତୁମ ଅତି ନୀଚ ଲୋକ ପ୍ରଭୁ। ଯିଏ ଯେତେ ନୀଚ ସ୍ତରକୁ ଯିବ ଭଗବାନଙ୍କର ଦୟା, ନୀଚ ସ୍ତରକୁ ଅର୍ଥ ନୀଚ କର୍ମ ନୁହେଁ, ଭକ୍ତି ଜୀବନ ଯାପନ କରୁଥିଲା ବେଳେ ଅନ୍ତରରେ ଦିନତା ୟା କଣ ଜୀବର ଅଛି କି? ଜୀବର ତ ଅହଙ୍କାର ଅଛି ନା, ଜୀବର ଦିନତା ଆପଣ ଦେଖୁନ କର୍ମୀ ସମାଜ ଭକ୍ତ ସମାଜକୁ ତୁଳନା କରି ଦେଖୁନ ଭିନ୍ନ। କାହିଁକି ନା ସେମାନେ ଯେହେତୁ ଅପରାଧ କରୁନାହାନ୍ତି, ସେମାନେ ମୁଖରେ କହୁଛନ୍ତି ଆମେ ଧାର୍ମିକ, ତାଙ୍କର ମୁଖରେ ଦମ୍ଭ କିନ୍ତୁ ଅନ୍ତରରେ ସ୍ୱୀକାର କରୁଛନ୍ତି ଆମେ ପାପ କରୁଛୁ ଆଜ୍ଞା, ଭୁଲ କରୁଛନ୍ତି। କଣ କରିବା, ଠାକୁର ଡାକିବେ ନା, ବାପି ଲୋକ ଆଜ୍ଞା, ସଂସାର ଜଞ୍ଜାଳ ଭିତରେ ଆମର ଦିନ ଗଲା। କିନ୍ତୁ ଭକ୍ତି ଜୀବନ ଓଲଟା ହେଇଯାଉଛି, ଆମର ଆମ ଜୀବନ ଏମିତି ଗଢା ହେଇଗଲା, ହୃଦୟ ଏମିତି ସରଳ କଠୋର ହେଇଗଲା, ଆମେ ମୁଖରେ କହୁଛେ ଆମେ ତୁନା ଦେବି, ଭିତରେ ଭିତର ଅପରାଧ ଅପରାଧ ଫଳେ ମମ ହୃଦ ଅପରାଧ ଫଳେ ମମ ହୃଦୟ ହେଲ ବଜ୍ରଶ୍ରମ, ହୃଦୟ ବଜ୍ର ଭଳି ହେଇଯିବ କଠୋର। ତୃଣାଦ ବିଭାଗ କଣ ଜୀବନ ଅଛି କି? ଆସିବ ଦିନ, ସେଇଥିପାଇଁ କୃପଣା ଆବଶ୍ୟକ, ଭଗବାନଙ୍କର କରୁଣା ଆବଶ୍ୟକ। ସବୁବେଳେ ନାମ କଲାବେଳେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡିବ, କାରଣ ତା ବିନା ନାମ ହବନି, ଭଗବାନଙ୍କ ଦୟା ମିଳିବ ବୋଲି। ସେଥିପାଇଁ କହୁଛନ୍ତି ଅତି ଅପକୃଷ୍ଟ ଆମେ ପରମ ଦୟାଲୁ ତୁମେ ତବ ଦୟା ମୋର ଅଧିକାର, ଯେ ଯତ ପତିତ ହଏ ତବ ଦୟା ତତ ତାଏ ତାଇ ଆମେ ସୁପାତ୍ର ଦୟା। ଯିଏ ଏତେ ପତିତ ଭଗବାନଙ୍କ ଦୟା ସେତେ ଅଧିକ। ଆପଣ ବୃନ୍ଦାବନରେ ରଙ୍ଗନାଥ ମନ୍ଦିର ଦେଖିଛନ୍ତି ନା, ରଙ୍ଗନାଥ ମନ୍ଦିର ସେଠି ଆଚାର୍ଯ୍ୟ ଥିଲେ ରଙ୍ଗାଚାର୍ଯ୍ୟ, ସାକ୍ଷାତ ଭଗବାନଙ୍କ ସହିତ କଥାବାର୍ତ୍ତା କରନ୍ତି ରଙ୍ଗନାଥଙ୍କ ସହିତ, ଏତେ ସୁନ୍ଦର ସୁଶୀଳ ଭକ୍ତ। କିନ୍ତୁ ତାଙ୍କର ନାମକୁ ଶୁଣିକି ଜଣେ ପଣ୍ଡିତ ଆସିଲେ, କହିଲେ ଏ ତ ମଠର ମହନ୍ତ, ସେଠି ସୁନାର ଖମ୍ବ ଅଛି, ଏତେ ଭଲ ପାଆନ୍ତି ପ୍ରଭୁଙ୍କୁ ଭକ୍ତମାନେ ସୁନାର ଖମ୍ବ କରିଦେଇଛନ୍ତି, ଆଜି ବି ଅଛି ଆପଣଙ୍କର ଦେଖିକି ଆସିଛି ଗରୁଡ଼ ଖମ୍ବ। ଇଏ ତ ବହୁତ ମହାନ୍ତ ଲୋକ, ମହାନ୍ତ ଲୋକ ଆଙ୍କ ପାଖକୁ ଗଲେ କିଛି ଟଙ୍କା ଦେବେ ଆଉ, କବି ଆସିଲେ ସେ କବି ବହୁ ପଣ୍ଡିତ ଆଉ ଆସୁ କବି, ତତ୍କ୍ଷଣାତ୍ ଗୁଣକୁ ଦେଖି ରଚନା କରିବେ। ରଙ୍ଗାଚାର୍ଯ୍ୟ ଅଛନ୍ତି ସଭା ଭିତରେ ବସିଛନ୍ତି, ଭକ୍ତମାନଙ୍କ ସହିତ ଆସିଲେ, ଆସିକି ସବୁ ଗୁଣ ଗାଇଲେ, ଏ ଟିକେ ଚାହିଁବିଲେନି ତାଙ୍କ, ମୋ ଭଳି କବିକୁ ଲୋକମାନେ ଡାକିକି ସଭାମାନଙ୍କୁ ନେଉଛନ୍ତି, ମୁଁ ଆସୁ କବି, ମୁଁ ସାଙ୍ଗେ ସାଙ୍ଗେ ସଂସ୍କୃତରେ ତାଙ୍କର ଗୁଣଗାନ କରେଇଦେବି। କିନ୍ତୁ ଇଏ ଆଚାର୍ଯ୍ୟ ଏମିତି, ଇଏ ଏତେ ଅଭିମାନୀ, ମୁଁ ଆଙ୍କର ଏତେ ସୁନ୍ଦର ଗୁଣଗାନ କରି ମୋତେ ଟିକେ ଚାହିଁ ନାହାନ୍ତି, ଦବା କଥା ଛାଡ଼। ସେ କହିଲେ ଠିକ ଅଛି, ସମୟ ଆସୁ ଆଙ୍କ ବିରୁଦ୍ଧରେ ମୁଁ କହିବି। କବି ଲୋକ ତାଙ୍କ କଲମ ଲଗେଇଲା ବୋଲି ତାଙ୍କର ସବୁକିଛି କରିପାରିବେ ଆଜ୍ଞା? ଠାକୁରଙ୍କର ରଘୁନାଥଙ୍କର ବାହାରିଛି ସଭାରେ, ଆଉ ସେ କବି ଜଗିକି ବସୁଛନ୍ତି, ରଙ୍ଗାଚାର୍ଯ୍ୟଙ୍କୁ ଅପମାନ କରିବ। ରଙ୍ଗାଚାର୍ଯ୍ୟ ଆସିଲେ ପ୍ରଣାମ କଲେ, ପ୍ରଣାମ ତ ଆମର ବାପ ହୋମ ବାପ କର୍ମାଣା ବାବାତ୍ମା ବାପ ସମ୍ଭବ, ହେ ପ୍ରଭୁ ମୁଁ ପାପି, ମୋର ପାପରେ ଜନ୍ମ। ଏଇ ପ୍ରଣାମରେ ଭଗବାନ ବହୁତ ଖୁସି ହେଇଯାନ୍ତି, ପାପ ହଁ ମୁଁ ସାକ୍ଷାତ ପାପ, ଭଗବାନ ଆପଣ ପାପ ଦେଖିଛନ୍ତି କେଉଁଠି, ପାପ କିଏ ସେ ପାପ କିଏ, ମୁଁ ପାପ ଦେଖନ୍ତୁ ପ୍ରଭୁ, ଭଗବାନଙ୍କୁ ଏଇଭଳି ସମର୍ପଣରେ ପ୍ରାର୍ଥନା କରିବାକୁ ପଡ଼େ, ପାପ ଅହମ୍ ମୁଁ ପାପ, ମୁଁ ଶରୀର ପାପ, ପାପ ଆତ୍ମା ମୁଁ, ପାପ କର୍ମଣା ମୁଁ ଯାହା କରିଛି ପାପୀ, ପାପ ସମ୍ଭବ ମୋର ଜନ୍ମ ପାପରୁ ହିଁ ହେଇଛି, ଏଭଳି ପ୍ରଣାମ କରୁଛି ଉଚ୍ଚସ୍ତରରେ ସେ କବି ସେଠି ଥିଲେ। କହିଲେ କି ଭକ୍ତ ରଙ୍ଗନାଥଙ୍କର ସବାରି ବାହାରିଛି ନା, ପାଲିକି ବାହାରୁ ଯାତ୍ରା ବାହାରୁଛି ହଜାର ହଜାର, ଆଉ ଇଏ ମହନ୍ତ ଆସୁଛନ୍ତି, ସମସ୍ତେ ଆସି ଠିଆ ହେଇଛି ତାଙ୍କ ଆଗରେ କହୁଛନ୍ତି, ହେ ସମସ୍ତେ ଶୁଣ ସେ କବି, ତାଙ୍କୁ ସମସ୍ତେ ଜାଣନ୍ତି, ଇଏ ଯାହା ପ୍ରଣାମ କରୁଛନ୍ତି ଇଏ ଠିକ ସେଇଟା, ଇଏ ସାଧୁ ବେଶ ଧରିଛନ୍ତି, ଇଏ ମହନ୍ତ ହେଇଛନ୍ତି, କିନ୍ତୁ ଆଙ୍କର ଇଏ ଯାହା କହିଲେ ପାପି, ଇଏ ପାପ କର୍ମା, ଇଏ ପାପାତ୍ମା, ଇଏ ପାପ ସମ୍ଭବ ଠିକ ଆଜ୍ଞା। ରଙ୍ଗାଚାର୍ଯ୍ୟ ହୃଦୟ ବିଗଳିତ ହେଇଗଲେ, ବାହ କହିଲେ ହେ ପ୍ରଭୁ ଆପଣଙ୍କୁ ପ୍ରଣାମ ପ୍ରତିଦିନ କରେ, କିନ୍ତୁ ସାକ୍ଷୀ ଆପଣ କିଏ ଦେଇଛନ୍ତି? ମୁଁ ପ୍ରତିଦିନ ପ୍ରଣାମ କରୁଛି ଆପଣ, କିନ୍ତୁ ସାକ୍ଷୀ କେହି ନଥିଲେ। ଦେଖନ୍ତୁ ସଂସାରର ବହୁ ବଡ଼ କବି ଆଜି ଆପଣ ସାକ୍ଷୀ ଦେଉଛନ୍ତି ମୁଁ ପାପି ବୋଲି, ଆଉ କଣ କୁହନ୍ତୁ ଆପଣ ହଁ ବୋଲି ସ୍ୱୀକାର କରନ୍ତୁ ମୁଁ ପାପି ବୋଲି, ଆଜ୍ଞା ଭଗବାନ ସିଂହାସନ ଓହ୍ଲେଇ ପାରିବେ। ନିଚ ଭାବରେ ଦୀନତା ଭାବରେ ଭଗବାନ ଏତେ ଦ୍ରବୀଭୂତ ହେଇଗଲେ ଓହ୍ଲେଇ ପଡ଼େ ତଳେ ପଡ଼େ କହିଲେ ପ୍ରଭୁ ଆନନ୍ଦରେ ଡେଇଁଲେ। ଆଜି ବିଶାଳ ବଡ଼ ସାକ୍ଷୀ ମିଳିଲା, କାରଣ ମୁଁ ସବୁଦିନ ପ୍ରଣାମ କରୁଛି କିନ୍ତୁ ଆପଣ କି ମୁଁ ପାପି ବୋଲିକି ସାକ୍ଷୀ ଦେଇଛନ୍ତି କି ସାକ୍ଷୀ ଦେବ ଠାକୁର ଓହ୍ଲେଇ ଚାଲି ନଗଲେ ତୁମେ ଏ କଥା କୁହନି ମୁଁ ସହ୍ୟ କରିପାରିବ କୁନ୍ତୀ ଦେବୀ ସେ ଦିନ ତା ଭାବ ମୁଁ କାହିଁକି ଆଜି ଆପଣଙ୍କ କୃପା ପାଇଛି ଆପଣ ମୋ ପୁଅକୁ କାହିଁକି ବଞ୍ଚିଛନ୍ତି ମୋ ଭକ୍ତି ପାଇଁ ନୁହେଁ ମୁଁ ଦୁଃଖିନୀ ମୁଁ ନିଚା ମୁଁ ଦିନା ଭକ୍ତିଟାକୁ ସେ ଭାବିକି ଲେଖିଲେ ଯେ ତ ପତିତ ହଏ ତପ ଦୟା ତତ ତାଏ ତାତେ ଆମେ ସୁପାତ୍ର ଦୟା ଆମର ଆମର ଜୀବନର ଅଭ୍ୟାସ କ'ଣ ହେଲେ ଆମେ ସୁଗୁଣୀ ବୋଲି ଭାବୁଛେ ବୋଲି ଆମ ନିକଟରେ ଭଲ ଗୁଣ ଅନ୍ୟମାନଙ୍କ ଠାରୁ ଅଛି ଏଇ ଭାବନା ଯେପର୍ଯ୍ୟନ୍ତ ଆମ ମନକୁ ନ ଯାଏ ସେପର୍ଯ୍ୟନ୍ତ ଭକ୍ତିର ଜୀବନରେ ଆମେ ପାଦ ଦେଇପାରିବା ଆମେ ପ୍ରତ୍ୟେକ ଭକ୍ତ ଆମର ଜୀବନର ଲକ୍ଷ୍ୟ ଗୁଡ଼ା ଏମିତି ଇଏ ଯେ ମୁଁ ସେ ଭକ୍ତ ଠାରୁ ମୋର ଅଧିକ ଗୁଣ ଅଛି ଏହି ଆମ ଜୀବନର ପତନର କାରଣ ଆଜ୍ଞା ମନୁଷ୍ୟ ବୋଲି କହିବା ପାଇଁ ଆମର ବି ଗୁଣ ନାହିଁ ଯେତେବେଳେ ଏଇ ଭାବ ଆସିବ ମୁଁ ପଶୁ ଠାରୁ ବିହୀନ ପଶୁ ଖରାପ ଚିନ୍ତା କରୁଛି ପଶୁ ପ୍ରକୃତିର ନିୟମରେ ଅଛି ପଶୁ ପ୍ରଭୁଙ୍କ ସ୍ୱଭାବ ହିସାବରେ ଯାଉଛି ମୁଁ ଭକ୍ତ ହେଇକି କଣ କରୁଛି ମୁଁ ପ୍ରଭୁ ସୁଖ ଚିନ୍ତା କରୁଛି ପଶୁ ବଳଦକୁ ରଖାଯାଇଛି ଗଧକୁ ରଖାଯାଇଛି ସେ ମାଲିକ ଚିନ୍ତା କରୁଛି ମାଲିକ ପାଇଁ ଖଟୁଛି ଚାଣକ୍ୟ ପଣ୍ଡିତ ଲେଖିଲେ ଗଧ କତୁରୁ ଶିଖ ସୁଖ ଦୁଃଖ ମାଲିକର ଭାର ପହଞ୍ଚି କିଛି ଚିନ୍ତା ନାହିଁ ଆନନ୍ଦରେ ବିନା ଖାଇବା ଆମର ପଶୁର ଗୁଣ ଅଛି ନା ଆଜ୍ଞା ମନୁଷ୍ୟ ତ ବହୁତ ବଡ କଥା ମନୁଷ୍ୟ ତ କେତେ ଦୁର୍ଲଭ ତା ଭିତରେ ଭକ୍ତର ଗୁଣ କେତେ ଦୁର୍ଲଭ ଆମେ ଆମର ଜୀବନ ଏମିତି ହେଇଗଲା ଆମେ ଭାବୁଛେ ମୋ ନିକଟରେ କିଛି ଗୁଣ ଅଛି ନା ମୋ ନିକଟରେ ଦୋଷ ଅଛି ମୁଁ ପାପ ପାପ ଅହମ୍ ଏଇ ଭାବନା ଆସିଲେ ଭଗବାନଙ୍କର କରୁଣା ମିଳିବ ଏଇ ଭାବନା ଆସିଲେ ନହେଲେ କରୁଣା ମିଳିବାର ଚାନ୍ସ ନାହିଁ ଭକ୍ତି ମେଟାକୁ ସେଇ କଥା କହିଲେ ମୋରେ ଯଦି ଉଫେଖିବେ ଦୟା ପାତ୍ର କଥା ପାବେ ମୋରେ ଯାହା ପ୍ରାର୍ଥନା କରୁଛୁ ପୂର୍ଣ୍ଣ ପୂରଣ କରି ଖୁସି ହେଇଗଲେ ଛୋଟ ସ୍ତୁତି ଦଶ ପନ୍ଦର ସ୍ତୁତି ଖୁସି ହେଇଗଲେ ଭାବ ଗୋଟିଏ କୁନ୍ତୀ ମହାରାଣୀଙ୍କ ସ୍ତୁତିରେ କେବଳ ଦିନ ଭାବ ଆଉ ପ୍ରଣାମ ଦିନ ଭାବ ଆଉ ପ୍ରଣାମ ଯାହାକି ଭକ୍ତିର ସମ୍ପତ୍ତି ଅହମେବ ସର୍ବତୋପି ଅତି ଦିନ ତବ ଦୀନବନ୍ଧୁତ୍ୱ ଏବଂ ଦୟା ମାତୁ ଅହମ୍ ଦେବକୀ ଦେବକୀ ବତ୍ ତୋଇ ପ୍ରେମବତୀ ଭାଗ୍ୟବତୀ ମୁଁ ଯେହେତୁ ଦିନା ଆପଣ ଯେହେତୁ ଦୀନବନ୍ଧୁ ସେଇଥିପାଇଁ ମୋ ପୁଅକୁ ରକ୍ଷା କଲେ ମୋ ସହିତ ମୋ ପୁଅକୁ ରକ୍ଷା କଲେ କିନ୍ତୁ ଆପଣ ମାଙ୍କୁ ରକ୍ଷା କଲେ କିନ୍ତୁ ପୁତ୍ରକୁ ରକ୍ଷା କଲେ ଆପଣଙ୍କର ଭାଇଙ୍କୁ ରକ୍ଷା କଲେ ଆପଣ ମାଙ୍କୁ ବହୁତ ବିପଦ ମିଳିଲା ତାପରେ ଦୁଃଖ ତାଙ୍କର ଗଲା କିନ୍ତୁ ମୋତେ ସବୁବେଳେ ଦୁଃଖ ମିଳିଛି ବାରମ୍ବାର ବିପଦ ଆସିଛି ଅଳ୍ପ ସମୟ ଭିତରେ ପଳେଇଛି ଆଉ ତୁମର ମା ନିଜକୁ ଦୁଃଖୀ ବୋଲି ମନେ କରୁଥିଲେ କିନ୍ତୁ ମୁଁ କଦାପି ଦୁଃଖୀ ବୋଲି ମନେ କରିନି କାରଣ କଣ ନା ଅହମ ଏବ ସର୍ବତ ଅପିତି ଦିନା ମୁଁ ସବୁଠାରୁ ଦିନା ଆଉ ତମ ଦୀନବନ୍ଧୁ ତ ତୁମେ ହଉଛ ଦୀନବନ୍ଧୁ ମୁଁ ଦିନା ଆପଣ ଦୀନବନ୍ଧୁ ଆଉ କିନ୍ତୁ ମୁଁ ଦେବକୀ ଭଳି ଭାଗ୍ୟ ବତେଇଲି ମନେ କରୁଛି, ମୁଁ ଦେବକୀ ଭଳି ଭାଗ୍ୟ ବତେଇଲି, କାରଣ ଭକ୍ତର ଯଦି ଅଭିମାନ ରହିଲା ସେ ଭକ୍ତ ନୁହେଁ। ପ୍ରହ୍ଲାଦ ମହାରାଜ କଣ କହିଲେ, ବିପ୍ରାଦିଷୁଣଯୁତ ଅରବିନ୍ଦ ନାଭ ପାଦାର ବିନ୍ଦ ସମ୍ମୁଖ ପାଦାର ବିନ୍ଦ ସୋପଚ ବିପ୍ରାଦିଷୁଣଯୁତ ଅରବିନ୍ଦ ନାଭ ପାଦାର ବିନ୍ଦ ବିମୁଖାତ ସୋପଚ ବରିଷ୍ଠ ମନ୍ୟେ ତଦର୍ପିତ ଇହ ବଚନାହିତାର୍ଥ ପ୍ରାଣ ପୁନାଦିଶ କୁଲମ୍ ନତୁ ଭୂରିମାନ। କୃଷ୍ଣଦେବ କହୁଛନ୍ତି, ହେ ପ୍ରଭୁ, ଅସୁର କୂଳରେ ଜନ୍ମ, ସବୁ ଭାଗବତର ସିଦ୍ଧାନ୍ତ, ସବୁ ଭକ୍ତର ସିଦ୍ଧାନ୍ତ ପ୍ରହ୍ଲାଦ ମୁଖରେ ଆସିଲା, କାରଣ ଭାଗବତର ସ୍ନାନ ହେଲେ ସପ୍ତମ ସ୍କନ୍ଦ, ସପ୍ତମ ସ୍କନ୍ଦ ସ୍ନାନ ହେଲେ ପ୍ରହ୍ଲାଦ ଶିକ୍ଷା, ପ୍ରହ୍ଲାଦ ମୁଖରୁ ଆସିଲା। ଅଭିମାନରେ କିଏ ବଢା ହେଇପାରିବେ, ବିପ୍ରା ବ୍ରାହ୍ମଣ ହେଇକି ତାର ଦିଉସାଟ ଗୁଣ, ହେ ଅରବିନ୍ଦ ନାଭ ସମ୍ବନ୍ଧନ, ହେ ଅରବିନ୍ଦ ନାଭ, ହେ ପଦ୍ମଲୋଚନ, ବ୍ରାହ୍ମଣ କୋଣ ଜନ୍ମ ହେଇଛି, ଦ୍ୱାଦଶ ଗୁଣଯୁକ୍ତ ବ୍ରାହ୍ମଣ ଯଦି ଅଭିମାନୀ ହେଲା ତାର ଦୀନତା ହବ ନାହିଁ। ପାଦାର ବିନ୍ଦ ବିମୁକାତ ସୁପଚ ବରିଷ୍ଠ, ସେ ପୁଣି ବ୍ରାହ୍ମଣ ଠାରୁ ଚଣ୍ଡା କୋଳରେ ଜନ୍ମ ହେଇଥିବା ଜଣେ ବ୍ୟକ୍ତି ଶ୍ରେଷ୍ଠ, ମୋର ଭକ୍ତ ଶ୍ରେଷ୍ଠ, କାହିଁକି ତଦର୍ପିତ ମନ ଇହ କାର୍ଯ୍ୟକୁ ମନକୁ ସେ ସମର୍ପଣ କରିଛି, ପ୍ରାଣ ପୁନାତି ସକୁଳ ନତୁ ଭୂରିମାନ, ସେ ଅଭିମାନୀ ବ୍ରାହ୍ମଣ ନିଜକୁ ପବିତ୍ର କରିପାରିବ, ସେ କୁଳ କଣ ପବିତ୍ର କରିବ। ଦିନ ଭାବରେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଯଥା ଋଷିକେଶ ଖଲେନ ଦେବକୀ କଂସାନ ରୁଦ୍ଧାତ ଚିର ସୁଚାର୍ପିତମ ବିମୋଚିତାଂଶ ସହାତ୍ମ ଜାବିବୁ ମୋତେ ବାରମ୍ବାର ବିପଦ ଆସିଛି, ମୋତେ ବାରମ୍ବାର ଆପଣ ସୁରକ୍ଷା ଦେଇଛନ୍ତି। ଆଜ୍ଞା, ବିପଦ ହଉଛି କଷଟି ପଥର, ବିପଦ ସମୟରେ ଯଦି ଭଗବତ ଅନୁଭୂତି କାହାର ନ ହେଲା, ସମ୍ପଦ ସମୟରେ କାହାର ଭଗବତ ଅନୁଭୂତି ହେଇଛି, ହେଇଛି ଇଏ ସମ୍ଭବ ନାହିଁ। ସେଥିପାଇଁ ସେ ବିପଦରେ ପ୍ରଭୁଙ୍କର ଅନୁଭବ କରୁଛନ୍ତି, କେମିତି ଉପକାର ଶ୍ରବଣ କରିକି ଭଗବାନ ପଚାରୁଛନ୍ତି, ଆଚ୍ଛା ମୁଁ ତୁମକୁ ରକ୍ଷା କରିଛି, ତୁମ ପୁତ୍ରକୁ ରକ୍ଷା କରିଛି, ତୁମକୁ ତୁମେ ଦୁଃଖ ପ୍ରାପ୍ତ ହେଇନି, ଠିକ ଅଛି, ତୁମେ କେଉଁ କେଉଁ ବିପଦ ପାଇଛ, ବିପଦ କଣ ହେବ ଦର୍ଶାଇ ଅଛି, ସେ ଦର୍ଶନ କରିବ, ବିପଦ କଣ ଦେଖାଉଛନ୍ତି, ପ୍ରଭୁ ଆପଣ ମୋତେ ଏଇ ଭାବରେ କୃପା କରିଛନ୍ତି, ଏଇ ଭାବରେ ବିଶାଳ ମହାଗ୍ନେ ପୁରୁଷାର ଦର୍ଶନ ଅସସ୍ୟ ଭାୟା ବନବାସ କୃଚ୍ଛନ୍ ମୃଧେ ମୃଧେ ଅନେକ ମହାରଥସ୍ତ୍ର ଦୃଢ଼ସ୍ୟ ତଚ୍ଚାସ୍ମାରେ ଅଭିରକ୍ଷିତାୟା। ହେ ହରି, ମୋତେ ମୋ ସହିତ ମୋର ପୁତ୍ରଙ୍କୁ ମୋର ପୁତ୍ରବଧଙ୍କୁ ମୋର ଆଖି ଆଗରେ ଦେଖୁଛନ୍ତି ନା ଆଜ୍ଞା, ଏ ଉପକାରକୁ କୋଟି ମୁଖରେ କହିପାରିବେ, କୁନ୍ତି ଆଖି ଆଗରେ ଦେଖିଲେ ଉତ୍ତରାର ଗର୍ଭ ପ୍ରବେଶ କରି ଭଗବାନ ପରୀକ୍ଷିତାକୁ ସୁରକ୍ଷା ଦେଉଛନ୍ତି, ପାଣ୍ଡବମାନଙ୍କୁ ସୁରକ୍ଷା ଦେଉଛନ୍ତି, କହିଲେ ପ୍ରଭୁ ଆପଣ ମୋତେ ଏ ବିପଦ ରକ୍ଷା କରିଛନ୍ତି। କୁନ୍ତିଙ୍କର ଭାବକୁ ସବୁ ଭକ୍ତ ସବୁ ଜୀବନ ହବା ଦରକାର, ଭଗବାନ ଯଦି ଆମକୁ ଉଦ୍ଧାର କରିଛନ୍ତି, ସଂସାର ଆମକୁ ଧନ ଉଦ୍ଧାର କରିନି, ଧନ ଯଦି ଉଦ୍ଧାର କରିଥାନ୍ତି ତା ଧନୀ ଲୋକର ବିପଦ ନାହିଁ କି, ବନ୍ଧୁ ଉଦ୍ଧାର କରିପାରିବନି, ଆମେ ଯେଉଁ ଯେଉଁ ବିପଦରୁ ଉଦ୍ଧାର ହେଇଛି ଆ ପଛରେ କିଏ ଅଛନ୍ତି, ପ୍ରଭୁ, ଏତିକି ମାନିଗଲେ ଜୀବନରେ କଲ୍ୟାଣ। କିନ୍ତୁ ଆମେ କଦାପି ଭଗବାନଙ୍କୁ ଛାଡ଼ି ଭାବୁଛି ଧନ ଆମକୁ ଉଦ୍ଧାର କଲା, ଆମ ବୁଦ୍ଧି ଆମକୁ ଉଦ୍ଧାର କଲା, ଆମ ସଙ୍ଗ ଆମକୁ ଉଦ୍ଧାର କଲା, ଏଇ ବ୍ୟକ୍ତିର ସଙ୍ଗ କରୁଥିଲେ ସେ ବୋଧେ ଉଦ୍ଧାର କଲା ନା, ତୁଏ ହରେ ଅଭିରକ୍ଷିତାୟା, ଅଭିରକ୍ଷିତାୟା ରକ୍ଷିତାୟା ନାହିଁ, ସମ୍ୟକ ଭାବରେ ସୁନ୍ଦର ଭାବରେ ଆପଣ ମୋତେ ରକ୍ଷା କରିଛନ୍ତି, କେଉଁଠି କେଉଁଠି ଗୋଟିଏ ଗୋଟିଏ ବିପଦ ଗଣୁଛନ୍ତି, ପ୍ରଭୁ ମୋତେ ଏଇ ଭାବରେ ଆପଣ ରକ୍ଷା କରିଛନ୍ତି। ଲକ୍ଷେ ଶ୍ଳୋକର ଗୋଟିଏ ଲକ୍ଷେ ଶ୍ଳୋକରେ ମହାଭାରତ ହେଇଛନ୍ତି, ଏ ଗୋଟିଏ ଶ୍ଳୋକ ମହାଭାରତ, ଗୋଟିଏ ଶ୍ଳୋକରେ ମହାଭାରତ ସବୁ କୁହାଗଲା, ମହାଭାରତ ସାରି ଭକ୍ତକୁ ବି ସୁରକ୍ଷା ଦେଉଛନ୍ତି ଭଗବାନ, ପାଣ୍ଡବମାନଙ୍କୁ ବି ସୁରକ୍ଷା ଦେଇଛନ୍ତି। ପ୍ରଥମ କହିଲେ ବିଶାନ, ପ୍ରଭୁ ମୋ ପୁଅର ବଳରେ ଈର୍ଷାନ୍ୱିତ ହେଇକି କୌରବମାନେ ବିଷ ଦେଲେ, ଆଜ୍ଞା ସମସ୍ତେ କାନ୍ଦୁଥିଲେ ଭୀମସଂ, କାରଣ ଭୀମସଂଙ୍କୁ ମାରିବାର ଶକ୍ତି କାରଣ ଥିଲା, ସେ ବାୟୁଦେବଙ୍କର ଅବତାର ନା,
ଇଏ ପ୍ରଥମରୁ ଦୁର୍ଯ୍ୟୋଧନ ଚିନ୍ତା କରୁଥିଲା ପ୍ରଥମ ଆକୁ ମାରିଦେଲେ ହିଁ କାମ ସରିଯିବ, ଇଏ ବଢିଲା ତ ମତେ ମାରିବ, ଆକାଶବାଣୀ ହେଇଥିଲା ନାହିଁ ଦୁର୍ଯ୍ୟୋଧନ ମତେ ଭୀମସେନ ହିଁ ମାରିବ, ତେଣୁ ପ୍ରଥମେ ଭୀମସେନକୁ ସେମାନେ ଟାର୍ଗେଟ କରି ରଖିଥିଲେ। ବିଶାଳ ଆଜ୍ଞା ଯେଉଁଦିନ ଆରେ ଆମେ ତ ଅଲଗା ବଳ ଦ୍ୱାରା ପାରି ହେବନି, ପରାକ୍ରମ ଦ୍ୱାରା ପାରି ହେବନି, କୌଣସି ଯୁଦ୍ଧ ବିଦ୍ୟାରେ ପାରି ହେବନି, ଆମେ ବିଷ ଦେଇଦେବା। କିନ୍ତୁ ଭଗବାନଙ୍କର ଶକ୍ତି ଦେଖନ୍ତୁ, ବିଷ ଆଜି ଅମୃତ ହେଲା, କେବଳ ଅମୃତ ହେଲାନି, ସବୁଦିନ ପାଇଁ ବିଷର ପ୍ରତିକ୍ରିୟା ଆଉ ରହିବନି, ଏ ବର ବି ନେଇକି ଆସିବ। ଆଜ୍ଞା ସମସ୍ତେ ବିଷାଣ ଅଭିରକ୍ତି ଭାଇ, ହେ ଭରେ ମୋ ପୁତ୍ରକୁ ବିଷଧାର ରକ୍ଷା କରିଛନ୍ତି, ଭୀମସେନ ଯଦି ବିଷଧାନ ଦିଆହେଲା ତମେ ପଥରରେ ମହାଭାରତ ଅଛି, ଇଏ ତ ଲୋଭୀ, ବହୁତ ସୁନ୍ଦର ସୁନ୍ଦର ଭୋଜନ ଦିଆଗଲା, ମିଠା ଖାଇଦେଇକି ତାକୁ ବିଷ ଦିଆ ହେଇଯାଇଛି, ମୂର୍ଚ୍ଛିତ ହେଲା, ତାକୁ ପଥରରେ ବାନ୍ଧିକି ଏଡ଼େ ନୃଶଂସ ଦୁର୍ଯ୍ୟୋଧନ, ଭାଇମାନେ ସବୁ ମିଶି ଦୌଡ଼ି ଆଉ ପଥର ମିଶିକି ବୁଡ଼େଇ ପଡ଼େ ପାଣି ପାଣି, ଚାରି ଭାଇ ଯାଇକି ମାଆଙ୍କୁ କହିଲେ କୁନ୍ତୀକୁ, କିନ୍ତୁ କୁନ୍ତୀଦେବ ସମସ୍ତେ ଚିନ୍ତାଗ୍ରସ୍ତ ଥିଲେ, କୁନ୍ତୀଦେବ ଆନନ୍ଦ କରିଥିଲେ, ମଧୁସୂଦନ ଚାଲିଯାଇଛି କେଉଁଠି, ମଧୁସୂଦନ ଅଛନ୍ତି ମାନେ କଦାପି ମୋ ପୁତ୍ର କେଉଁଠି ଯିବେ, ସମସ୍ତେ କାନ୍ଦୁଛନ୍ତି କିନ୍ତୁ କୁନ୍ତୀ ସ୍ଥିର ହେଇକି ରହିଥିଲେ। ଆଜି ଭଗବାନ ଜଳ ଭିତରେ ସେ ପ୍ରବେଶ କରି ଭଗବାନ ତାଙ୍କୁ ନଉଛନ୍ତି, ସ୍ଥଳର ଗତି, ଜଳର ଗତି, ବାୟୁର ଗତି, ମନର ଗତି, ସବୁ ଗତିରେ ଭଗବାନ ସ୍ଥାବର ଜଙ୍ଗମ, ଭଗବାନ କଣ କରେ ଭଗବତ ଗୀତାରେ, ମୁଁ ସବୁ ଶୁଣୁନାହାନ୍ତି, ଅହଂ ସର୍ବସ୍ୱ ପ୍ରଭୋ ପଦ ସର୍ବ ପ୍ରବଦ୍ୟତେ ଇତି ମତ୍ତ୍ୱା ଭଜନ୍ତେ, ସବୁ ଭଗବାନଙ୍କୁ ଆଶ୍ରିତ କରିଛି ନା, ଏ ଜଳ ଏ ସମୁଦ୍ର ଯାହା ଅଛି ଭଗବାନଙ୍କୁ ଆଶ୍ରିତ କରିଛି, ଆଉ ତାର ଦେବତାମାନେ ବି ଅଛନ୍ତି, ବରୁଣ ଦେବତା ଜଳରେ ଅଛନ୍ତି, ଇଏ ଭଗବାନଙ୍କର ଭକ୍ତ, ବରୁଣ ଦେବତା ନେଇ ପହଞ୍ଚେଇ ଦେଲେ କେଉଁଠି ନାଗଲ କରି। ଆଜ୍ଞା ଦେଖନ୍ତୁ ଭଗବାନ କଣ କହିପାରିବେ, ବସୁକି ଇଏ ତ ବିଷ ଖାଇକି ଯାଇଛନ୍ତି, ସର୍ପମାନେ ସବୁ ଦଂଶନ କଲେ ନାଗ ଲୋକରେ, ନାଗ ଆପଣ କହିବେ ନାଗ ଲୋକରେ ଯେଉଁମାନେ ଅଛନ୍ତି ଆପଣ ଭାଗବତ ପଢିବେ ସେମାନେ ସିଦ୍ଧି ସବୁ ସିଦ୍ଧି ଲାଭ କରିଛନ୍ତି, ସ୍ୱର ଧରିପାରିବେ, କଥା କହିପାରିବେ ଯେମିତି ନାଗପତ୍ନୀ ମାନେ, ତଳ ଲୋକ ଗୁଡିକ ବହୁତ ସୁନ୍ଦର ଭୋଗ ଲୋକ ଭଗବାନ ବ୍ୟବସ୍ଥା କରିଛନ୍ତି, ଉପର ଲୋକ ଭୋଗ ଲୋକ, ଆମେ ମଝି ଲୋକ, ଏଠି ଭୋଗ ନାହିଁ, ଏଠି ଗୋଟେ ଦୁଃଖ ଅଛି, ମଝି ମଝିଆ ବୁଡ଼ି ପଡ଼ନ୍ତି ଯେ କୁହନ୍ତି ନେଇକି, ଆଜ୍ଞା ଆମେ ଏଇ ଭୁଲ ଲୋକଟା ମଝି ମଝିଆ ବୁଡ଼ିକି ମରିବେ ଭୋଗରେ, ଏଠି କେବଳ ତପ ଜାଗା, ଆଜ୍ଞା ଉପରେ ଭୋଗ ତଳେ ଭୋଗ, ମଝି ଛଡ଼ା ହେଇକି ତପ ଜାଗା, ଏଠି ତପ କରିବା ପାଇଁ ଏଠି ଭୋଗ ନାହିଁ, ତେଣୁ ସେମାନେ ଯେତେବେଳେ ସର୍ପମାନେ ଆସିଲେ ସେ ଦଂଶନ କଲେ ହିମସେନ, ଭଗବାନଙ୍କର ବ୍ୟବସ୍ଥା ଥିଲା, ବିଷ ବିଶେଷ ଔଷଧ, ବିଷ ବିଷ କାଟିବ ହିମସେନ ଜୀବନ ପାଇଁ, ଆଉ ଜୀବନ ପାଇଲା ପରେ ବଳ ଦେଖେଇଲେ ସେ ସର୍ପ ଗୁଡ଼େ ସବୁ ବାଡ଼େଇକି ମାରିଲେ ଗୋଟେ ପରେ ଗୋଟେ, କିଛି ସର୍ପ ଖସିକି ଯାଇକି କହିଲେ ବାସୁକି, ଆଜ୍ଞା ସର୍ପରାଜ, ଆଜ୍ଞା ଜଣେ ମନୁଷ୍ୟ କି ଆସିଛି ଆମ ସର୍ପକୂଳକୁ ସବୁ ବିନାଶ କରିଦେବ, ବିପଦି ଆସିଗଲା ଡାକି ଆଣନ୍ତୁ, ଯେତେବେଳେ ଆସିଗଲେ ବସୁକି, ତାଙ୍କର ସର୍ପରାଜ ବସୁକିଙ୍କ ଆଗକୁ ପଚାରିଲେ ତୁମେ କିଏ, ନା ମୁଁ ପାଣ୍ଡବଙ୍କର ପୁତ୍ର, ଓ ଭୀମସ ତୁମର ନାଁ, ଆମ ନାଁ ଭୀମସେ, ଓ ମୁଁ ତ ତୁମର ଅଜା ହେଲି, ଆପଣ କେମିତି ଅଜା ହେଲେ, କହିଲେ ତୁମେ କୁନ୍ତୀ ଭୋଜ ହଉଛି ତୁମର ବନ୍ଧୁ, ତୁମେ କୁନ୍ତୀଙ୍କର ପୁଅ, ଦେଖ ଯେଉଁ ନାଗ ଲୋକରେ ସର୍ପମାନେ ଦଂଶନ କରୁଥିଲେ, ଯେଉଁଠି ମରିବାର ବିଷ ଦିଆଯାଇଛି, ଆଜି ଭଗବାନ ସମ୍ବନ୍ଧ ତିଆରି କରୁଥିଲେ, ଭକ୍ତ ସମ୍ବନ୍ଧ ଦେଇକି ତାଙ୍କୁ ଆଜି କୀର୍ତ୍ତି ଦେଇକି ସୁନ୍ଦର ବସ୍ତ୍ର ଦେଇକି ଅମୃତତ୍ଵ ଭୋଜନ କରିକି ଛାଡ଼ିବେ, କହିଲେ ଆପଣ ତାହେଲେ ମୋର ଅଜା ହେଲେ, ନା ହଁ ନା, ଏମିତି କେମିତି ହେଲା, ତୁମେ କେମିତି ଆସିଲ ନା, ସବୁ ଘଟଣା କହିଲ, କହିଲେ ଠିକ ଅଛି ତୁମେ ଯାଅ, ଏଇ ଆମର ନାଗ ଲୋକରେ ଅମୃତ କୁଣ୍ଡ ଅଛି, ଆଉ ଅକ୍ଷୟ ଅମୃତ କୁଣ୍ଡ ସରିଗଲି, ଆଉ ଗୋଟିଏ ଗୋଟିଏ ଅମୃତ କୁଣ୍ଡରେ ହଜାର ହଜାର ହସ୍ତିର ବଳ ଅଛି, କେହି କାହା କାହା ମାତ୍ର ସାତଟି, କିଏ କୁହନ୍ତି ଆଠଟି, ତୁମେ ଯେତୋଟି କୁଣ୍ଡ ପିଇପାରିବ ଯାଅ, ଆଉ ଭୀମସେନ ଭୋକିଲା ହେଇକି ରହିଛନ୍ତି, ଆଉ ଭୋଜନ ତ ସେ ଭୋକ ଦର, ଆଜ୍ଞା ଏକାଥରେ ଆଠଟି କୁଣ୍ଡର ଅମୃତ ପାନ କରିଦେଲେ, ଇଏ ନିର୍ବଳ କରିବା ପାଇଁ ଚାହିଁଥିଲା, ମୂଳୁ ମାରିଲେ ଜୀବ ସରି ଦେବଙ୍କ ସଙ୍ଗେ କିପା କିପା, ଆମର ସେ ଓଡ଼ିଆରେ ନାହିଁ ନା, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ, ବଳବନ୍ତ କଣ ଅନନ୍ତକୁ ଦେଖୁଛି କି, ଇଚ୍ଛନ୍ତି ଦାମ ଠିକ ଅଛି ନାହିଁ ନା,
ନିଜ ଭାଗ୍ୟ ଡୋରି ସେ ବଢିଆ କଥା ଟିକେ ଲେଖିଛନ୍ତି। ପର ହାତ ଦେଇ ଯାଆନ୍ତି କାଳକୁ ପାଶ୍ୱାସ ଦାମ୍ଭିକ ଦୁର୍ଯ୍ୟୋଧନ ଅନନ୍ତକୁ ଦେଖିପାରୁନି, ବଳବନ୍ତ ନିଜର ବଳକୁ ଦେଖୁଛି, ଭଗବାନ ତାଙ୍କ ବଳବନ୍ତ କରି ଫେରେଇବେ ଅନନ୍ତ। ଆଜ୍ଞା ସାତଟି କୁଣ୍ଡ ମହାଭାରତ ଅଛନ୍ତି, ସାତଟି ଆଠଟି ମତାନ୍ତର ଅଛନ୍ତି। ଆଠଟି କୁଣ୍ଡ ପାନ କରିଦେଲା ପରେ, ସାତଟି କୁଣ୍ଡ ପାନ କରିଦେଲା ପରେ ଆଜ୍ଞା ମୁଁ ରେଷ୍ଟ ନେବି, ଶୋଇଯାଉ, ସୁନ୍ଦର ବସ୍ତ୍ର ଭୂଷଣ ଦିଆ, ସାତ ଦିନ ଶୋଇକି ରହିବେ। ସାତ ଦିନ ପରେ ଭୀମସେନ ଉଠିଲେ, ବସିକି କହିଲେ କଣ ଚାହୁଁଛ, ବାସିକି କହିଲେ କଣ ଚାହୁଁଛ, ନା ମୁଁ ଯିବି, ଆଉ ଠିକ ଅଛି ବ୍ୟବସ୍ଥା କରିଦିଆ, କିନ୍ତୁ ଖାଲି ଯିବ ଯିବ, ଅଜା ପାଖକୁ ନାତି ଆସିଛି ନା, ସୁନ୍ଦର ବସ୍ତ୍ରାଭରଣ, ନାଗଲୋକରେ ବହୁତ ସୁନ୍ଦର ଐଶ୍ୱର୍ଯ୍ୟ ଅଛି, ବସ୍ତ୍ରାଭରଣ ଦେଇକି ଆସି ଆସିକି ପହଞ୍ଚିବ। ସମସ୍ତେ ଯେତେ କାନ୍ଦୁଛନ୍ତି, ପିତାମା ଭୀମସେନ ନାହାନ୍ତି, ପୁତ୍ର ନାହାନ୍ତି, କୋଉଥିରେ ବି ଜାଣନ୍ତି ମୋ ପୁତ୍ର କେବେ। ଆଉ ଗୋଟିଏ କଥା କହିଲେ, ଦେଖ ହେ ପୁତ୍ର, ହେ ନାତି, ହେ ଭୀମସେନ, ଆଜିଠାରୁ ତୁମର ଶରୀରରେ କୌଣସି ବିଷ ପ୍ରତିକ୍ରିୟା କାମ କରିବ। ଆଜିଠାରୁ ଯୋଉ ଅମୃତ ମାନଙ୍କର ନାଗଲୋକର ଅମୃତ, ୟା ତୁମ ଶରୀରରେ ଆଉ ବିଷ ପ୍ରତିକ୍ରିୟା କାମ କରିବ, ନହେଲେ ଭୀମସେନ ଦୁର୍ଯ୍ୟୋଧନ ଆଉ ଥରେ କିଛି ଭୋଜନ କରିକି ଆଉ ଆଉ ଥରେ ଟ୍ରାଏ କରିବ, ଆଉ ବିଷ ପ୍ରତିକ୍ରିୟା କିଛି କାମ କରିବ, ଏଇ ବରଦିକ ଛାଡ଼ିଦେଲା। ସେ କୋଉଥିରେ ବି ଜାଣନ୍ତି ବିଷା, ଆପଣ ମୋର ପୁତ୍ର ଭୀମସେନଙ୍କୁ ବିଷ ରକ୍ଷା କରିବେ, ମହାଗ୍ନି ଅଗ୍ନି ନାହିଁ ମହାଗ୍ନି। ଆଜ୍ଞା ଯତୁଗୃହ ସ୍ୱତନ୍ତ୍ର, ଯତୁ ଆପଣମାନେ ଜାଣିଥିବେ ଯୋଉ ନା ଯତୁଗୃହ, ଯତୁଗୃହରେ ସ୍ୱତନ୍ତ୍ର ଗୋଟିଏ ବଖରାରେ, ଆମର ବଖରା କଣ କୁହାଯିବ, ମାନେ ଗୋଟିଏ ରୁମ୍ରେ ସ୍ୱତନ୍ତ୍ର ଜଣେ ଜଗିକି ରହୁଥିଲେ, ଆଉ ସେ ଖାଲି ଜଗିକି ରହୁନଥିଲେ, ସେଥିରେ ତୈଳ ତୈଳ ରଖିକି ରହୁଥିଲେ, ଯେତେବେଳେ ଲଗେଇବେ ସେ ତୈଳକୁ ଢାଳିକି ଯତୁଗୃହ ଲଗେଇବେ, ଯେମିତି ଫେଲ ହବ। ହରେ ଅଭିରକ୍ଷିତ ଆୟା, ପାଣ୍ଡବମାନେ ଗଲାବେଳେ ବୁଢା ତ ବହୁତ ଚାଲାକ ନା, କିଏ ଧୃତରାଷ୍ଟ୍ର କହିଲା ଦେଖ ଆମର ସଂସାର ବଢିଗଲେଣି, ଲୋକ ଘରେ ବି ସେମିତି ଭିନ୍ନ ହେଲାବେଳେ ସେ କଥା କୁହନ୍ତି, ଦେଖ ଆମର ଭାଇ ଭାଇ ବଢିଗଲେଣି, ପିଲା ପରିବାର ଆମର ଚଳିପାରିବା, ମନ ଠିକ ନାହିଁ ସେ କଥା କହୁନାହାନ୍ତି, କହିଲେ ଦେଖ ଆମ ପରିବାର ବଢିଗଲାଣି, ତୁମେ ପଳାଅ ସେଠି ଯତୁ ପାରଣା ତୁମେ ପଳାଅ, ସେଠି ଭଲ ଘର ତୁମେ ସବୁ ବ୍ୟବସ୍ଥା କରିଦେଇଛି, ବ୍ୟବସ୍ଥା ଏହା କରିଛନ୍ତି, କିନ୍ତୁ ଅନନ୍ତ ରଖିବେ ନା, ବିଦୁର ଜାଣନ୍ତି। ଯଦି ପାଣ୍ଡବମାନଙ୍କ ପ୍ରତି ସ୍ନେହ ଥାଏ, ପିତା ଆମ ଭୀଷ୍ମ ଠାରୁ ବିଦୁରଙ୍କର ଶ୍ରେଷ୍ଠ, ବିଦୁର ଆଜି କହିକି ଗଲେ କହିଲେ ହେ ପିତାମହ, ଆପଣ ଆପଣଙ୍କ ପିତାକୁ ଦେଇଥିବା ପ୍ରତିଶ୍ରୁତି ପାଇଁ ପାଣ୍ଡବମାନଙ୍କର ଅନ୍ୟାୟକୁ ଦେଖୁଛନ୍ତି, କିନ୍ତୁ ମୁଁ ଆଜି ବଣକୁ ଯାଉଛି ଏଇଥିପାଇଁ, ମୁଁ ଆଜି ତୀର୍ଥକୁ ପଳେଇବି ଏଇଥିପାଇଁ, କାରଣ ସଂସାରରେ ଯେ ସିଧା କଥା ରୁହେ ତାକୁ କାଟି ଦିଆଯାଏ, ସଂସାର ସିଧା କଥା ଚଳିଗଲେ। ସେ ଗୋଟେ ଉଦାହରଣ ଦେଲେ, ବଣରେ ଯେତେ ସିଧା ଗଛ ଅଛନ୍ତି ସେ ରହିବେ, ସବୁ ବଙ୍କା ଗଛ ରହିବେ, କାରଣ ସିଧା ଗଛ କାମରେ ଲାଗିବ, ତାକୁ କାଟି କାଟି ଦିଆଯାଉ ସାଙ୍ଗେ ସାଙ୍ଗେ। ମୁଁ ଆଜି ଯାଉଛି କାରଣ ମୁଁ ସିଧା ସିଧା କଥା କହୁଛି, ମୁଁ ପାଣ୍ଡବମାନଙ୍କର ସମସ୍ତ ମଙ୍ଗଳ ପାଇଁ କଥା କହୁଛି, କିନ୍ତୁ ଆପଣ ଶୋଉଛନ୍ତି କାହିଁକି ନା ଆପଣଙ୍କର ପିତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ, କିନ୍ତୁ ମୋର ସ୍ୱାର୍ଥ ନାହିଁ, ମୁଁ ଚାହୁଁଛି ପାଣ୍ଡବମାନଙ୍କର ସୁଖ, ଯାଉଛି କ'ଣ ପଳେଇଛି ତୀର୍ଥରେ ଚାଲିଗଲେ। ବିଦୁର ସେତେବେଳେ କହିଥିଲେ, ପାଞ୍ଚ ଭାଇ ଗଲାବେଳେ ବିଦୁର କହିଥିଲେ, କହିଲେ ଯୁଧିଷ୍ଠିର ବେଳେ ଛ ଭାଷାରେ ବୁଝେଇଦେଲେ, ସେ ଭାଷାକୁ ଯୁଧିଷ୍ଠିର ଜାଣିଲେ ଧର୍ମରାଜ, କହିଲେ ଗୃହରେ ଅଗ୍ନି ଲାଗିଲେ ମୂଷାରେ କିଛି କ୍ଷତି ହୁଏ ନା, ବେଳଛ ଭାଷାରେ କହିଲେ, ବିଦୁର ବୁଝିଦେଲେ, ଏ ବିଦୁରଙ୍କର ଏ କଥାଟିକୁ ବୁଝିଦେଲେ କିଏ, ଧର୍ମରାଜ ଯୁଧିଷ୍ଠିର। ସେ ବାଟରେ ଗଲାବେଳେ ଖାଲି ଦୁଃଖ କରିକି ଯାଉଛନ୍ତି, ଭୀମସେନ ପଚାରୁଛି ଭାଇ କାହିଁ କଣ ଦୁଃଖ କରୁଛ, କଣ କଥା, ଆମେ ତ ବଢିଆ ଜାଗାରେ ରହିବା, ସେଠି ଆଉ କଞ୍ଜେଷ୍ଟେଡ୍ ନାହିଁ, ଭଲ ବ୍ୟବସ୍ଥା କରାଯାଇଛି, ଆରେ ହୁଣ୍ଡା ଏଠି ଘରେ ନିଆଁ ଲାଗିଲେ ମୂଷାରେ କିଛି ନାହିଁ, କିଛି ହୁଏ ବୁଝିପାରୁନି, ତା ଅର୍ଥ କଣ, ମୁଁ କିନ୍ତୁ ବୁଝିପାରୁନି, କହିଲେ କେତେବେଳେ ଅଗ୍ନି ଲାଗିବ ସେ ଘରେ, କହିଲେ ଆଉ ଯିବା ସେଠି ଦରକାର ନାହିଁ, ଆସ ଏଇଟା ମାରିକି ଆସିଲା। ମହାଭାରତର ବର୍ଣ୍ଣନା ଅଛି, ଭୀମସେନ କହିଲେ ମୁଁ ସିଧା ହେବି ଯେ ବାଡ଼େଇ ତାକୁ ମାରିକି ଆସି ଆସ, ଅସୁବିଧା ହେଇଥାଏ, ଏମିତି ଭୀମସେନ କ୍ରୋଧ କରୁଥିଲେ, ସବୁବେଳେ ଅଟକେଇକି ରଖୁଥିଲେ। ଆଉ ଆସ ଗୋଟିଏ ବର୍ଷ ଆପଣ ଚିନ୍ତା କରନ୍ତୁ, ଗୋଟିଏ ବର୍ଷ ଜଣେ ମା ଏଇ କୁନ୍ତି ବିଶାଳ ମହାଗ୍ନି ପୁରୁଷାର୍ଥ ଦର୍ଶନ, ମା ହୃଦୟ ପୁଣି ପାଣ୍ଡବମାନଙ୍କ ଭଳି ପୁଅ, ଆମ ଭଳିଆ ପୁଅ କି, ହଜାର ହଜାର ଦୁର୍ଗୁଣ ଅଛି, ଜିଭ ଓଲଟିଯିବ, ମା ବାପା ବି ଓଲଟା କଥା କହିଦେଉଛନ୍ତି, ସର୍ବ ଉପକାର ପ୍ରଥମେ ଧରାଯିବ, ଜୀବର ପ୍ରଥମ ଉପକାର ପ୍ରଥମ କାମ କରିଛନ୍ତି ମା, ଗର୍ଭ ଭିତରେ ଧାରଣ କରିବା ଯୋଉ କଷ୍ଟ, ତା ସହିତ ଭଗବାନ ତାକୁ ସ୍ନେହ ଦେଇଛନ୍ତି। ମାଙ୍କୁ ମାର ଆସକ୍ତି ଭଗବାନ ସୃଷ୍ଟି କରନ୍ତି, ମା ଆସକ୍ତି ସୃଷ୍ଟି ହେବ କୌଣସି ଜୀବ ସଂସାର ଭଗବାନଙ୍କର ଚାଲିପାରିବେ ଚାଲିପାରିବ। ଦେଖନ୍ତୁ ଆଜିକାଲି ସବୁ ମା ମାନେ ଜାଣିଛନ୍ତି ମୋ ପୁଅ ବିବାହ ହେଲେ ମୋତେ କେବେ ପଚାରିଲାନି, ସତ୍ୟ କି ମିଛ ସମସ୍ତେ ଜାଣିଛନ୍ତି, କିନ୍ତୁ କଣ ପୁଅ ଜନ୍ମ କରୁନାହାନ୍ତି। ଭଗବାନଙ୍କର ମାୟା ଶକ୍ତି ଏଭଳି, ସେ ଗର୍ଭକୁ ଗୋଟେ ସନ୍ତାନ ଆସିଗଲା ମାତ୍ରେ ତାକୁ ସିନା ଦେଇଦେବେ, ସେ ତାକୁ ତା ପାଇଁ ସୁଖ ଦୁଃଖ ସବୁ ଭୋଗିବ କି ଛାଡ଼ି ପାରିବ, ସେ ସିନା ଭଗବାନ ସୃଷ୍ଟି କରିଛନ୍ତି। ପାଣ୍ଡବମାନଙ୍କ ଭଳି ପୁଅକୁ ଗୋଟିଏ ବର୍ଷ ପାଇଁ ସଂକାର ସବୁଦିନ କୁନ୍ତି ଚିନ୍ତା ରହିଲା, କେତେବେଳେ ଅଭୟ ଲାଗିଲା କେତେବେଳେ ଅଭୟ ଲଗେଇଲା, ସେଠି ଅଛନ୍ତି ସେ ତାଙ୍କର ନାମ ଶୁଣିଛନ୍ତି, ସେଠି ଅଛନ୍ତି ସିଏ, ଆଉ ତୈଳ ନେଇକି ଗୋଟିଏ ରୁମ୍ରେ ଅଛନ୍ତି, ତୈଳ ଢାଳିଦେବେ ଲଗେଇଦେବେ ଯତ୍ନ ଗୃହ ଚଳିବ, କିନ୍ତୁ ଗୋଟିଏ ବର୍ଷ ଭିତରେ ସେ ସୁଡ଼ଙ୍ଗ ତିଆରି କରିବେ। ଆଉ ମହାତ୍ମାରୁ ଭଗବାନ କେମିତି ରକ୍ଷା କଲେ ନା, ଯେଉଁଦିନେ ପାଣ୍ଡବମାନେ ଭୋଜନ ଦଉଛନ୍ତି ତାଙ୍କର କୌଣସି ତିଥି ଅଛି ବିଶେଷ ତିଥିରେ ଭଗବାନଙ୍କର ବ୍ୟବସ୍ଥା, ଯଦି ଆପଣ ଜୀବନରେ ସଫଳତା ବି ଚାହିଁବା, ସେ କର୍ମୀ ହଉ ଜ୍ଞାନୀ ହଉ ଯୋଗୀ ହଉ କି ଭକ୍ତ ହଉ, ଜୀବନ ଯଦି ସଫଳତା କିଛି ଯାଉଛି ସେ ଚାହୁଁଛି ତାଙ୍କୁ ଗୋଟିଏ କାମ କରିବାକୁ ପଡିବ, ପ୍ରଭୁ ଆପଣଙ୍କର କଣ ଯୋଜନା ମୋ ପାଇଁ ଆପଣ ସେଇଟା ପୂରଣ କର, ସବୁ ଆଶା ଛାଡ଼ ଭଗବାନ ତାର ଯୋଜନା, ସେ ବ୍ୟକ୍ତି ପ୍ରତି ଯାହା ଯୋଜନା ରଖିଛି ତାକୁ ପୂର୍ଣ୍ଣ କରିବ। ଦେଖନ୍ତୁ ପାଣ୍ଡବମାନଙ୍କ ପ୍ରତି କଣ ହେଲା, ଯେଉଁଦିନେ ଯୁଧିଷ୍ଠିର ମହାରାଜ ମନସ୍ଥ କରିଛନ୍ତି ଆଜି ଆମେ ସୁଡ଼ଙ୍ଗ କାର୍ଯ୍ୟ ସରିଗଲା ଆମେ ଅଗ୍ନି ଲଗେଇକି ଯିବା, ନିଜେ ଅଗ୍ନି ଲଗେଇଦବା, ସେଇଦିନ ଭୋଜନ ଦେଇଛନ୍ତି ଜଣେ ଭିଲିଙ୍କ ସହିତ, ଜଣେ ଶବରୀ ମା ତାର ପାଞ୍ଚଟି ପୁତ୍ରକୁ ଧରିକି ଆସିଛି ଭୋଜନ କରିବା ପାଇଁ, ସେ ନିଶା ଖାଇକି ଆସିଛି, ତା ଦେହରେ ମିଷ୍ଟ ଆଦି ଭଲ ପିଷ୍ଟକ ମିଷ୍ଟ ଆଦି ବସ୍ତୁ ହେଇଛି, ପାଏସ ରସଗୋଲା ତାକୁ ବି ଖାଇଦେଲେ, ନିଶା ସମୟରେ ମିଠା ଖାଇଲେ ଅଧିକ ନିଶା ହେଇଛି, ଭୋଜନ ସହିତ ଅଧିକ ମିଠା ଭୋଜନ କରିଦେଇଛନ୍ତି ସ୍ୱୟଂ ସରିଗଲେ। ଆଉ ଏଇ ଭିଲି ଜାତିର ଲୋକ ଶବର ଜାତିର ଲୋକ ତାଙ୍କର ଦୟା ଆସିଲା, ରାତିରେ କୁଆଡ଼େ ତାଙ୍କୁ ଉଠେଇ ଯାଉ ଶୋଇଥାନ୍ତୁ ଶୋଇଥାନ୍ତୁ, ଆଉ ସେଇଦିନ ହିଁ ଅଗ୍ନି ଲଗା ଇଚ୍ଛାଲେ ପାର ହିଁ ପଳେଇଗଲେ, କିନ୍ତୁ ତାହେଲେ ପୁରା ଜଳିଗଲେ ଗତ ଗୃହ। ଖବର ପାଇଲା କିଏ ଦୁର୍ଯ୍ୟୋଧନ ଆସିଲେ, ଆସିଲେ ଯେତେବେଳେ ଶବ ସଂସ୍କାର କରିବେ ଦେଖିବେ ପାଣ୍ଡବମାନେ ପୋଡ଼ିକି ମରିଛନ୍ତି ନାହିଁ, ଭଗବାନ ଜାଣିଛନ୍ତି କାଳେ ସନ୍ଧ୍ୟା ଆସିବ ପୁଣି ବିପଦ ଦେବେ, ସେ ପାଞ୍ଚ ଜଣ ପୁଅ ସହିତ ତାଙ୍କର ମା ତାଙ୍କର ଶବ ପାଇଲେ, ଛଅଟା ସ୍କେଲିଟନ ଯାତ୍ରା, ଆଉ କୁମ୍ଭୀର ଯେମିତି କାନ୍ଦେ କୁମ୍ଭୀର କାନ୍ଦଣା ଆଗେ ଧୃତରାଷ୍ଟ୍ର ଆରମ୍ଭ କଲେ, ଆଜ୍ଞା ଚକ୍ଷୁ ନାହିଁ କିନ୍ତୁ କାନ୍ଦେ ଯେ ସମସ୍ତେ ଗୁଣ ସ୍ମରଣ କରିକି କାନ୍ଦେ, ଆଜ୍ଞା ଆଉ କାମ କାହା କଥା କହିବା, କେବଳ ଜଣେ ଜାଣନ୍ତି ବିଦୁର କିଛି ହେଇନଥିବ, ଆଜ୍ଞା ପିତାମହ ଭୀଷ୍ମ ନିଜେ ଜଳଦାନ କରିବା ପାଇଁ ପାଣ୍ଡବମାନଙ୍କୁ ଜଳଦାନ କରିବା ପାଇଁ ପଡ଼ିଥିଲେ, ଦଶାକ୍ରିୟା ସବୁ ସରିଗଲା, ଆଉ ପ୍ରଥମେ କାହା ଖବର ଦିଆଗଲା ନା ଭଗବାନ ଶ୍ରୀକୃଷ୍ଣ, ବୁଢା କହିଲା ପାଣ୍ଡବ ମାନଙ୍କର ତ କେହି ନାହାନ୍ତି ବନ୍ଧୁବାନ୍ଧବ ବୋଲି ଆଉ କେହି ନାହାନ୍ତି, କେବଳ ଜଣେ ବନ୍ଧୁ କୃଷ୍ଣ ତାଙ୍କୁ ଟିକେ ଆଗେ ଖବର ଦେଇଥିଲେ। ଭଗବାନ ଶ୍ରୀକୃଷ୍ଣ ଯେ ଆସିଲେ ସେ କହିଲେ ଏବେ ଗୋଟେ ବଡ ନାଟକ କରିବାକୁ ପଡିବ, ପାଣ୍ଡବ ମାନେ କେମିତି ସେଠି ମୁଁ ଜାଣିଛି, ଭଗବାନ ଦ୍ୱାରକାରେ ଆସିଲା ବେଳକୁ ଆଗେ ସେଠୁ କାନ୍ଦିବା ଷ୍ଟାର୍ଟ କରିଛି, କହିଲେ ମୁଁ କାନ୍ଦି କାନ୍ଦିକି ଆଖିକି ଫୁଲେଇକି ମୁହଁକୁ ଫୁଲେଇକି ଏମିତି ଯାଇଥିଲି, ଦୁର୍ଯ୍ୟୋଧନ ଦେଖିଲା ମାନେ ବିଶ୍ୱାସ କରିଦେବ ବୁଢା ଆଉ ଦୁର୍ଯ୍ୟୋଧନ ପ୍ରକୃତରେ ପାଣ୍ଡବ ମାନେ ମରିଯାଇଛି, କାନ୍ଦିଲା କାନ୍ଦିକି ଯେତେବେଳେ ଆସିକି ପହଞ୍ଚିଗଲେ ଭଗବାନ ଶ୍ରୀକୃଷ୍ଣ ବି କହୁଛନ୍ତି ପାଣ୍ଡବ ମୋ ବୁଆଜୀ କୁଆଡ଼େ ଗଲେ, ମୋ ଧୃତରାଷ୍ଟ୍ର ଯୁଧିଷ୍ଠିର କୁଆଡ଼େ ଗଲେ, ଅର୍ଜୁନଙ୍କୁ ସମସ୍ତେ ଗୁଣ କରି ସ୍ମରଣ କରି କାନ୍ଦୁଛନ୍ତି, ଆଜ୍ଞା ବିପଦ ମହାଗ୍ନୁ ରକ୍ଷା କଲେ ଭଗବାନ, ବିଶାଳ ମହାଗ୍ନେ ଯେଉଁଦିନ ସରିଛି ମହାଗ୍ନେ ପୁରୁଷାଦା ଦର୍ଶନ ପିଡ଼ିପା କୁନ୍ତିମା ରାଜାରାଣୀ ଆଜ୍ଞା ପାଣି ନାହିଁ ପିଇବା ପାଇଁ, କୁନ୍ତିମା କହୁଛନ୍ତି ଟିକେ ମା ଭୀମସେନ ଟିକେ ଜଳ ଆଣି ମୋତେ ଦିଅ, ମା ଏ ଭୟଙ୍କର ସମୟ ଭିତରେ ଏ ଭୟଙ୍କର ଅନ୍ଧକାର ଭିତରେ ମୁଁ କୁଆଡ଼େ ଯିବି, ଜଳ କେଉଁଠୁ ଅନୁସନ୍ଧାନ କରିବି, ରାତିରେ ଟିକେ କଷ୍ଟ ନୁହଁ, ଜଳ ସନ୍ଧାନ ପାଇଁ ଯାଉଛନ୍ତି ସମସ୍ତେ ପଞ୍ଚୁ ପଞ୍ଚବ ଶୋଇଛନ୍ତି, ଭୀମସେନ ଜଗିଛନ୍ତି ଆସିଗଲା ହେଇଟି ପାର୍ଶ୍ୱ, ପ୍ରଭୁ ଆପଣ ମୋ ପୁଅକୁ ସେଥିରୁ ବି ରକ୍ଷା କରିଛନ୍ତି, ଆଜ୍ଞା ଇଏ ଗଳ୍ପ ନା, ସିଏ କେଉଁ କେଉଁ ଅସୁରର କେଉଁ ଉପକାର ଭଗବାନଙ୍କ ନିକଟରୁ ପାଇଛନ୍ତି, ଜୀବନରେ ଆଜି ଉତ୍ତୀର୍ଣ୍ଣ ହେଇଛନ୍ତି ବିପଦରୁ ଭଗବାନଙ୍କ କରୁଣାରୁ, ପ୍ରତି ଭକ୍ତ ଜୀବନର କାହା ଆମର ଜୀବନ ଅଛି ଯେଉଁ ଜୀବନରେ ବିପଦ ନାହିଁ ବୋଲି, ଆମ ଜୀବନ ସବୁବେଳେ ବିପଦ ଅଛି, ବିପଦରୁ କିଏ ଉଦ୍ଧାର କରିଛନ୍ତି ନା ହରି ଉଦ୍ଧାର କରିଛନ୍ତି, ଏହି ଆମକୁ ପ୍ରାର୍ଥନା କରିବାକୁ ପଡିବ। ଆଉ ଅଶସ୍ର ମାୟା ଅସତ୍ ସ୍ୱଭାବ ଆପଣଙ୍କ ବୋହୂକୁ ରକ୍ଷା କରିଛନ୍ତି। ସେ ସ୍ୱଭାବ ଯେଉଁଠି ପିତାମହ ଭୀଷ୍ମ ଅଛନ୍ତି, ଯେଉଁଠି କୃପାଚାର୍ଯ୍ୟ ଅଛନ୍ତି, ଯେଉଁଠି ଦ୍ରୋଣାଚାର୍ଯ୍ୟ ଅଛନ୍ତି, ସେ ସ୍ୱଭାବକୁ ଅସତ୍ ସ୍ୱଭାବ କାହିଁକି କୁନ୍ତୀ ଦେବୀଙ୍କର ଭାବ ଏଇଟା ଯେଉଁ ସଭାରେ ଜୁଆ ଖେଳ ଯାଉଛି ଗୁରୁଜନଙ୍କ ଆଗରେ ଆଉ ତାକୁ ପିତାମହ ବଦନ କରୁଛନ୍ତି, ସଭାର ସ୍ୱଭାବ ଅସତ୍ ସ୍ୱଭାବ। ଯେଉଁ ସଭାରେ ପୁତ୍ରବଧୂକୁ ଏକ ବସ୍ତ୍ର ପିନ୍ଧିଥିଲା ବେଳେ ଅସହାୟ ଅବସ୍ଥାରେ ତାକୁ ବିବସ୍ତ୍ର କରାଯାଉଛି ପିତା ଆଗରେ ଗୁରୁ ଆଗରେ, ସେ କଣ ସଭା ସଭା ନୁହେଁ, ସେ ଅସତ୍ ସ୍ୱଭାବ। ଭଗବାନ ସେଥିପାଇଁ କହିଲେ ପ୍ରଥମେ ଯେଉଁଦିନ ଦ୍ରୌପଦୀର ପ୍ରସ୍ଥାନ ହେଲା, ଯେଉଁ 20 ଲକ୍ଷ ବ୍ୟକ୍ତି ସେଠି ଉପସ୍ଥିତ ଥିଲେ ସମସ୍ତଙ୍କର ଆୟୁ ମୁଁ ସେହିଦିନ ହରଣ କରିନେଇଛି, ସେଦିନ ହରଣ କରିନେଇଛି ଅସତ୍ ସ୍ୱଭାବ। ସେ କାରଣ ଜଣେ ନାରୀକୁ କେହି ନ୍ୟାୟ ଦେଇପାରିଲେ, କେହି ନ୍ୟାୟ ଦେଇପାରିଲେ, ଆଉ ସବୁଠୁ ବଡ ବୁଦ୍ଧିମାନ ଜ୍ଞାନବାନ ଲୋକ ଥିଲେ ପିତା ଭୀଷ୍ମ। ସେ ଗୋଟିଏ ଜିନିଷ ଶିଖେଇଲେ ସାଧୁମାନଙ୍କୁ, ଅର୍ଥସ୍ୟ ପୁରୁଷ ଦାସ କହିଲେ, ହେ ପିତା ମୁଁ ଆପଣଙ୍କର ମତ କଣ, ମତେ ସ୍ୱାମୀ ହାରିଯାଇଛନ୍ତି, ମୁଁ ଆସିଛି ସ୍ୱାମୀଙ୍କ ଆଦେଶରେ, କିନ୍ତୁ ମତେ ବିବସ୍ତ୍ର କରାଯାଉଛି, ଆପଣଙ୍କର ମତ କଣ। 400 ବର୍ଷ ଅଭିଜ୍ଞତା ନାହିଁ, ସଂସାର ଅଭିଜ୍ଞତା ନାହିଁ, ପିତା ମୋ ଭୀଷ୍ମ କେବଳ ଗୋଟିଏ କଥା କହିଲେ, ମା ମୁଁ କଣ କହିବି, ତମ ସ୍ୱାମୀ କହୁଛନ୍ତି ଯେ ସେ ହାରିଯାଇଛି ଜୁଆରେ, ତୁମକୁ ଏକ ପକ୍ଷରେ ସ୍ୱାମୀଙ୍କର କଥା, ଆଉ ମୁଁ ତୁମକୁ ନ୍ୟାୟ ଦେଇପାରିବି ନାହିଁ, ଏଥିପାଇଁ ଅର୍ଥସ୍ୟ ପୁରୁଷ ଦାସ, ପୁରୁଷ ଅର୍ଥ ଦାସ, ମୁଁ ଜାଣେ ନିରପେକ୍ଷ କଣ, ମୁଁ ଜାଣେ ଧର୍ମ କଣ, କିନ୍ତୁ ବର୍ତ୍ତମାନ କହିପାରିବିନି, କାରଣ ମୁଁ ଦୁର୍ଯ୍ୟୋଧନ ଅର୍ଥରେ ପ୍ରତିପାଳିତ ହୋଇଛି। ସାଧୁମାନଙ୍କ ପାଇଁ ଗୋଟେ ରେଡ୍ ଲାଇନ୍ ମାରିଦେଲେ, ସାଧୁମାନେ ସବୁବେଳେ ନିରପେକ୍ଷ ରହିବେ, ସବୁବେଳେ ନିରପେକ୍ଷ, ନିରପେକ୍ଷ ନା ରହିଲେ ଧର୍ମ ରଖାନ ନା ଯା। ମା ଜଗଦାନନ୍ଦ ପଣ୍ଡିତ ବାଳକମାନଙ୍କୁ, ମହାପ୍ରଭୁ ଯୋଉ ବାଳକମାନଙ୍କୁ ଭଲ ପାଉଥିଲେ କି, ସେ ବିଧବାର ବ୍ରାହ୍ମଣଙ୍କୁ ସେ କଥାରେ କହିଲେ, ମହାପ୍ରଭୁ ବହୁତ ସୁନ୍ଦର କଥା ମତେ କହିଲେ, ମୁଁ ସନ୍ନ୍ୟାସ ହେଇଛି ଯୋଉ ଛୋଟ ବାଳକକୁ ସ୍ନେହ କରୁଛି, ପୁଣି ତା ମା ହଉଛି ବିଧବା, ପୁଣି ସୁନ୍ଦରୀ, ପୁଣି ବ୍ରାହ୍ମଣୀ, ଲୋକମାନେ ମତେ ଠୁକିଲେ ନ ମାରବା, କହିଲେ କଣ ପ୍ରଭୁ ଆପଣ କଣ ସନ୍ନ୍ୟାସ ହେଇକି ସେ ବାଳକ ଗେଲ କରୁଛନ୍ତି, ଆପଣ କଣ ଗେଲ କରୁଛନ୍ତି, ସେ ବାଳକକୁ ମନା କଲେ, ତୁ ବାବାଙ୍କ କତିକି ଆସିଛୁ, କିନ୍ତୁ ପିଲାଙ୍କର ସ୍ୱଭାବ କଣ, ଚାଲି ଆସିଛି ଯୋଉଠି ପ୍ରୀତି ସେଠି ବାଳକର ପ୍ରୀତି, ସେଇଠି ମହାପ୍ରଭୁ କିନ୍ତୁ ତାକୁ କୃଷ୍ଣ ସ୍ୱରୂପରେ ଦେଖନ୍ତି, କିନ୍ତୁ ସଂସାର କଣ ଦେଖିବ, କୃଷ୍ଣ ସ୍ୱରୂପରେ ସଂସାର ଦୃଷ୍ଟି ଭିନ୍ନ ଶିଖେଇଥିଲେ ମହାପ୍ରଭୁ, କହିଲେ ଇଏ ସିଦ୍ଧାନ୍ତ ଘରେ କହିଲେ, କହିଲେ ହଁ ଭଲ ସନ୍ନ୍ୟାସୀ ହେଇଛ, ତୁମେ ପରମ ଯୁବକ, ତୁମ ସ୍ତ୍ରୀକୁ ଛାଡ଼ିକି ଆସିଛ, ତାର ସ୍ୱାମୀ ନାହିଁ, ଲୋକମାନେ କଣ କହିବେ, ମହାପ୍ରଭୁ କୁଣ୍ଢେଇ ପକେଇଲେ, ଯାହ ତୁମେ ନିରପେକ୍ଷ କଥା କହିଛ, ନିରପେକ୍ଷ ନ ରଖିଲେ ଧର୍ମ ରହିବ, ସାଧୁମାନେ ନିରପେକ୍ଷ ରହିଲେ, ସେ ଅର୍ଥ କେବେ ଦାସ ହେଇଗଲେ, ସାଧୁମାନେ ଅର୍ଥ ଦାସ ହେଇଗଲେ, ସେ ଶିଷ୍ୟ ହୁଅନ୍ତୁ ଯିଏ ବି ହୁଅନ୍ତୁ, ଉପକାରୀ ହୁଅନ୍ତୁ ଯିଏ ବି ହୁଅନ୍ତୁ, ସେ ଅର୍ଥ ଭଗବାନ ପାଇଁ କହିଛି, ତେଣୁ ତା ଅର୍ଥ ତୁମେ ନିଅ, ଭଗବାନ ସେବାରେ ଲଗାଅ। ଚାଲ ଯଦି ଗୋଟିଏ ଗୋଟିଏ ପଇସା ଆମେ ଆତ୍ମସାତ କରିବା, ଆମ ନିଜ କାମରେ ଲଗେଇବା, ଭଗବାନ ଆମକୁ ଧରା ପକେଇବେ, ଭଗବାନ ପରମାତ୍ମା ରୂପରେ ଅଛନ୍ତି, ଆମକୁ ଭଗବାନ ଦାସ କରିବେ, ଅର୍ଥସ୍ୟ ପୁରୁଷ ଦାସ ସୂତ୍ର ଆମ ପାଖରେ ଲାଗିବ। ଦେଖନ୍ତୁ ପିତାମହ ଭୀଷ୍ମ ଗଙ୍ଗା ପୁତ୍ର ସିଧା କହିଲେ ବୈଷମାରେ, ମଣିଷ ଅର୍ଥ ଦାସ, ମୁଁ କଣ କହିବି, ମୁଁ କିଛି କହିପାରିବି, ଇଏ ଅସସ୍ୟ ଆଉ ବନବାସ ତୁଚ୍ଛ, ଇଏ ସମ୍ପୂର୍ଣ୍ଣ ଭାବରେ ଚାଲିଆସୁଛି ଗୋଟିଏ ଶ୍ଳୋକରେ, ବନବାସ ତୁଚ୍ଛ, କେତେ ବନବାସ କଷ୍ଟ ଭୋଗିଛନ୍ତି ପ୍ରଭୁ, ଏ ଅସସ୍ୟଭାବରୁ କିଏ ରକ୍ଷା କଲେ ନା ଆପଣ ରକ୍ଷା କରିଛନ୍ତି, ଆଉ ବନବାସରୁ କିଏ ରକ୍ଷା କରିଛନ୍ତି, କୃଚ୍ଛ ବନବାସ ଆପଣ ରକ୍ଷା କରିଛନ୍ତି। ବନବାସ ସବୁଠୁ ବଡ ବିପଦିନ ଥିଲା ଯେଉଁଦିନ ଦୁର୍ବାସ ଯାଇଥିଲେ ନଷ୍ଟ ପାଣ୍ଡବମାନଙ୍କୁ ନଷ୍ଟ କରିବା ପାଇଁ, ଜାଣିଛନ୍ତି ଦୁର୍ବାସ କଣ କଲେ, ଦୁର୍ବାସ ସେଇଠି ରହିକି ଅଭିଶାପ ଦେଲେ, ଯେତେବେଳେ ଫେଲ ହେଲେ ସେଇଠି ରହିକି ଅଭିଶାପ ଦେଲେ ଦୁର୍ଯ୍ୟୋଧନ, ଦୁର୍ଯ୍ୟୋଧନ ଅନ୍ତର ବିନାଶ, ଦୁର୍ଯ୍ୟୋଧନ ପ୍ରତି ଦୁର୍ବାସ କେବେ ଅଭିଶାପ ଦେଲେ, ବନବାସରେ ଯେଉଁ କଷ୍ଟ କଣ କୁହାଯିବ, ଆପଣ ବନବାସ କଷ୍ଟକୁ ରକ୍ଷା କରିଛନ୍ତି ମୋର ପୁତ୍ର, ଆଉ ମୃଧେ ମୃଧେ ଅନେକ ମହାରଥ ଅସ୍ତ୍ର, ମହାଭାରତ ଯୁଦ୍ଧରେ बड़ बड़ दुई जन महारथी अमोघ अस्त्र अमोघ अस्त्र दु जन पितामह भीष्म स्वतंत्र प्राप्त होते पितामह भीष्म मंत्र शक्ति थिला मंत्र अस्त्र थिला कि दुई जन एक होती कर्ण जे कि इंद्र द्वारा दिव्यास्त्र प्राप्त होते केवे निष्फल हो आज्ञा भगवान गोटे कथा जानते महाभारत युद्ध में कर्ण को भगवान से बसई देले दस दस दिन ना दस दिन बोली बसे भगवान कहे कर्ण रही क्या सहित अर्जुन को लेकिन युद्ध करें कारण सी सब कर्ण क्रोध रही क्या प्रति अर्जुन प्रति अर्जुन को बचे तेना कर्ण आउ पितामह विष्णु भितर भगवान झगड़ा तैयारी कले सब कर झगड़ा तैयारी कर राधे पुत्र तुम्हें सेना को दे पार कह मुझा कहीं सेना को देवी मुझे बंधु कह ना ये क्षति धर्म नुह ये रागे कह ठीक अच्छे आप युद्ध करेंगे मुझे कर ठीक है बुद्ध में बस उल्टा कर मनुष्य को दंड के भगवान दिखते कि मंददोरी कहले ना रावण को बुझे कह देख ला तुम भाई बुझे बुझे चली रावण शरण तुमको छाड़ी राम शरण ने आर पटे बानर मान आस पहुंचे खबर आसूसी राक्षस मैंने बारंबार खबर दौर तुम्हें सतर्क हो तुम जाओ ये सीता फेरे दिए भी समय अच्छी बुझला हस मुंदी सती ये स्वामी कहले ए स्वामी काल क्या दंड धरिक पीटे ना हर ए बुद्धि बल ज्ञान विचार काल चार्टा जिनस ग्रहण करदब ये काल दंड काल दंडा धरी लाठी धरी पिटे बुद्धि बल ज्ञान सब हरण करदब विचार शक्ति हरण करदब से उल्टा कम कर निजे मट खाइब ये बसे देने दस दिन भगवान को बस तो दिव्यास्त्र धरिक बस कि जानी कर्म ये दिव्यास्त्र को निश्चित भाव में प्रयोग कर टार्गेट थी अर्जुन कारण से माँ को कही माँ जदि बंचव अर्जुन बंचव ए अर्जुन जब मृत्युबरण कर पांच सब पांच रही से आउ क्या ना ने अर्जुन को ना ये नहीं कारण अर्जुन प्रति पूर्ण ईर्षा था भगवान कहे ये तो अड़ुआ कर ये अस्त्र रखी ना महाभारत युद्ध खतरनाक अस्त्र द्वितीय अस्त्र रखी थे सुखदेव सिद्धांत प्रदीप लिखी बृधे बृधे अनेक महारथ अस्त्र भगदत्त वैष्णवास्त्र विष्णु अस्त्र स्वयं रखी थे भगदत्त सीम थी क्या पटे दुर्योधन भगवान केते आड़ रक्षा कर उदाहरण बहुत कारण ये तो कथ कह महाभारत बहुत कथा स्तुति बेस कथ कृधे बृधे युद्ध बहु युद्ध अनेक महारथ अस्त्र दस दिन पर जो सेनापति किए कर्ण पितामह भीष्म शरसज्जा पड़े भगवान केबे भी कर्ण कर्ण सहित अर्जुन भेटा को दिखते बहुत भय था दुई जन को भगवान को बहुत भय था लीला जड़े कर्ण जड़े भीष्म पड़गले बर्तमान कहला ये कर्ण रही आज्ञा भगवान घटोत्कच को ख्या कला विमर पुज घटोत्कच हिड़ी मांग पुत्र घटोत्कच घटोत्कच लक्ष लक्ष सैन्य को अक्षण अक्षण सैन्य को ग्रास करने को लगे पांडव मैंने कौरव मैंने निराश हो गले शकुनी समस्त निराश हो डाकिले क्या क्या कर्ण कर्ण कौन अस्त्र तो रही पारा नहीं आज्ञा तार जो अजय अमर अस्त्र थिला तांको देथिले इंद्रदेव क्यों अस्त्र से अस्त्र कौन तार नाम बुद भूलिए से अस्त्र टी से प्रहार करदे क्या घटोत्कच पांडव मान पूर्ण विश्वास था घटोत्कच विजय दब समस्ते से समस्ते कांदुंत विभसन कांदुची अर्जुन कांदुंत समस्ते कांदुंत भगवान श्रीकृष्ण पर आनंद नाचुंत खुशी अच्छे समस्ते कांदुंत भगवान खुशी अच्छे कि पचारि पार ना भगवान एत आनंदित गाय पाखे प्रभु जाए पहुंचे ए अर्जुन जाए पहुंचे प्रभु आम शिविर शोकर छाय खेली जाए अपने आनंद गाय कह अर्जुन तुमको मुझे जीवित देखी गल आनंद कारण घटोत्कच प्रति कर्ण जो आज अस्त्र छाड़ी दिव्यास्त्र ये दिव्यास्त्र जी आज से न छाड़ी था अमोघ अस्त्र ଇଏ ତୁମର ପାଞ୍ଚ ଜଣ ହେଇକି ତୁମେ ଜାଣିଲ ଦେହରେ ଜଣଙ୍କ ଦେହରେ ସେ ପକେଇଥାନ୍ତା। ତେଣୁ ଆଜିଠୁ ତୁମେ ଜାଣିଦିଅ ବିଜୟ ବର୍ତ୍ତା ତୁମ ପକ୍ଷରେ ରହିଲା, କାରଣ କର୍ଣ୍ଣ ଗଲା, କର୍ଣ୍ଣର ମୃତ୍ୟୁ ହେଇଗଲା ବି ଜାଣ, ଭଗବାନ ଆଲୁକର କରି ପକେଇଲା ଅର୍ଜୁନ ବୃଦ୍ଧେ ବୃଦ୍ଧେ ଭଗବାନ ରକ୍ଷା କରିଛନ୍ତି। ଭଗଦତ୍ତଙ୍କର ବୈଷ୍ଣବାସ୍ତ୍ର ଥିଲା, ଯିଏ ବିଷ୍ଣୁଙ୍କର ଅସ୍ତ୍ର, ବିଷ୍ଣୁ ଯେତେବେଳେ ଶୋଇବେ କଳ୍ପ ଶେଷରେ କ୍ଷୀରାଦି ସାଗରରେ ସେ ଉଠିବେ, ଶୟନ ଭାଙ୍ଗିଲା ବେଳେ ଯିଏ ଯେଉଁ ବର ମାଗିବ ତାଙ୍କୁ ସେ ଦେଇଦେବେ, ଧରଣୀ ପାଇଁ ବର ମାଗିଲେ ହେଲେ ପ୍ରଭୁ ମୋ ପୁଅ ପାଇଁ ଗୋଟେ ଅସ୍ତ୍ର ଦିଅନ୍ତୁ ଯିଏକି ସବୁବେଳେ ଅଜୟ ହେବ ଅମର ହେବ, କହିଲା ଠିକ ଅଛି ମୋ ଅସ୍ତ୍ରକୁ ନେଇଯାଅ। ତାଙ୍କର ପୁତ୍ର ହେଲେ ନରକ, ନରକ ପାଇଁ ସେ ଅସ୍ତ୍ର ଆଣିଲା। କାଳ କାଳକ୍ରମେ ପରମ୍ପରା କ୍ରମେ ରାଜାଙ୍କ ହାତକୁ ଚାଲି ଆସିଲା, କାହା ହାତକୁ? ଭଗଦତ୍ତଙ୍କ ହାତକୁ। ଜିତିବାର ସବୁକିଛି ଲକ୍ଷଣ, ଜିତିବାର ସବୁକିଛି ବ୍ୟବସ୍ଥା ଦୁର୍ଯ୍ୟୋଧନ ପକ୍ଷରେ ଥିଲା, ସବୁକିଛି ମୁଠି ଭରି ସାନ୍ୟା। ପାଣ୍ଡବ ପାଞ୍ଚ ନୁହନ୍ତି, ତାଙ୍କ ସେନା ବି ମୁଠି ଭରି, ପାଞ୍ଚଟା ଆଙ୍ଗୁଳିକୁ ମୁଠା କରିଦେବେ ଯେତିକି ପାଣ୍ଡବମାନଙ୍କ ସେନା ସେତିକି କୌରବମାନଙ୍କ ତୁଳନା, ଗୋଟିଏ ଗୋଟିଏ ଅସ୍ତ୍ର ପର୍ଯ୍ୟାପ୍ତ। କିନ୍ତୁ ଭଗବାନ କୁନ୍ତୀଦେବୀ ତାଙ୍କ ଅନୁଭବରୁ କହୁଛନ୍ତି, ବୃଦ୍ଧେ ବୃଦ୍ଧେ ଅନେକ ମହାରଥସ୍ତ, ବହୁ ବହୁ ମହାରଥୀ ପିତାମ ଭୀଷ୍ମ କର୍ମ ଆଦି ମହାରଥୀଙ୍କ କବଳରୁ ଆପଣ ମୋ ପୁଅକୁ ରକ୍ଷା କରିଛନ୍ତି, ମୁଁ ଏ ଉପକାର ଭୁଲିପାରିବି। ଭଗଦତ୍ତ ଦେଖି ଆସୁଛନ୍ତି, ଭଗଦତ୍ତ ଅର୍ଜୁନଙ୍କ ସହିତ ଏଭଳି ଯୁଦ୍ଧ କରୁଛନ୍ତି, ଭଗବାନଙ୍କର ଆଶ୍ଚର୍ଯ୍ୟ ହେଇଛି। ଭଗବାନ ଜାଣନ୍ତି ଆଙ୍କର ଗୋଟେ ବୈଷ୍ଣବାସ୍ତ୍ର ଅଛି, ଏଇ ଅମଭାସ୍ତ୍ର, ଏ ନିଶ୍ଚିତ ମୋର ବିଷ୍ଣୁ ମୋର ଅସ୍ତ୍ର, ବା ଇଏ କେବେ ଫେଲ ହବନି। ସାରଥି ଭଗବାନ ରଥିର ନିୟମ ହଉଛି, ରଥିରେ ରଥ ସହିତ ଯୁଦ୍ଧ ହବ, ସାରଥିର ସାରଥି ସହିତ ଯୁଦ୍ଧ ହବ। ରଥି କେବେ ସାରଥିକି ମାରିପାରିବେନି, ସାରଥି କେବେ ରଥିକି ମାରିପାରିବେ। ଆଜ୍ଞା ଭଗଦତ୍ତ ଯେତେବେଳେ ସବୁ ପ୍ରକାର ସରବାରି ପୁରା ଅର୍ଜୁନକୁ ଘାୟଲ କରିସାରିଲେଣି, ଭଗବାନ ଶ୍ରୀକୃଷ୍ଣ ଦେଖିଲେ ଏ ବୈଷ୍ଣବାସ୍ତ୍ର ପ୍ରୟୋଗ କରିବେ ବର୍ତ୍ତମାନ, କାରଣ ଅର୍ଜୁନ ହିଁ ପ୍ରତିରୋଧ କରୁଛନ୍ତି। ଭଗଦତ୍ତ ଶେଷକୁ କହିଲେ ମୁଁ ଦିବ୍ୟାସ୍ତ୍ର ମୁଁ ପ୍ରୟୋଗ କରିବି ବୈଷ୍ଣବାସ୍ତ୍ର, ରଥି ସାରଥି ତଳେ ବସ୍ତା କି ନାହିଁ, ରଥି ଉଚ୍ଚରେ ବସ୍ତା କି ନାହିଁ ଦେଖିବେ କେମିତି। ଦୁଇ ଜଣଙ୍କର ଯୁଦ୍ଧ ଚାଲିଛି, ଭଗବାନ ରଥ ଆଙ୍କୁଛନ୍ତି, କିନ୍ତୁ ଯେତେବେଳେ ବୈଷ୍ଣବାସ୍ତ୍ର ଛଡ଼ା ହେଲା ଭଗବାନ ଶ୍ରୀକୃଷ୍ଣ ଠିଆ ହେଲା, ସୀତା ଅଶ୍ୱ ରଜ ଧରିଛନ୍ତି ଠିଆ ହେଲା ରଥ ଉପରେ, ସେ ବୈଷ୍ଣବାସ୍ତ୍ର ଆସିଲା ଭଗବାନଙ୍କ ବକ୍ଷ ଦେଶରେ ଲାଗିଲା। ଭଗବାନ ଜାଣିଦେଲେ ବୈଷ୍ଣବାସ୍ତ୍ର ପ୍ରୟୋଗ କରିଛି, ଅର୍ଜୁନ ତ ଜାଣି, ସେ ବୈଷ୍ଣବାସ୍ତ୍ର ଯେତେବେଳେ ଲାଗିଗଲା ସେଠି ପ୍ରଭୁଙ୍କର ଗଳାରେ ପୁଷ୍ପମାଳା ହେଇଗଲା, ସାଙ୍ଗେ ସାଙ୍ଗେ ତାଙ୍କର ବୈଜନ୍ତୀ ମାଳା ହେଲା। ମହାଭାରତ ଯୁଦ୍ଧ ସେଦିନରେ ଯୁଦ୍ଧ ସରିଗଲା, ଅର୍ଜୁନ ଯାଇ କହିଲେ ମୁଁ ଆଜିଠୁ ଆପଣଙ୍କ ସାଙ୍ଗରେ ଆଉ ଯୁଦ୍ଧ କରିବି, ମୁଁ ଚାହୁଁଛି ସାରଥି ପରିବର୍ତ୍ତନ କରିବି। ଏମିତି କଥା ନା, ଆପଣ ଅନ୍ୟାୟ କରୁଛନ୍ତି, ଇ କ୍ଷେତ୍ର ଧର୍ମ ନୁହେଁ। ଅର୍ଜୁନ ବୁଝାନ୍ତି ଭଗବାନ, ଇଏ ଅନ୍ୟାୟ ନାହିଁ, ବିଜୟ ରଥ କୁଟୁମ୍ବ ଆତ ଦାତ୍ର, ବିଜୟ ରଥକୁ ଅର୍ଜୁନଙ୍କର ରଥକୁ ଭଗବାନ କୁଟୁମ୍ବ କରିଦେଇଥିଲେ, ସତ ଅନ୍ୟାୟ ପୋଷଣ କରିଥିଲେ, କୁଟୁମ୍ବକୁ ସ୍ତ୍ରୀକୁ ସତୀ ଭାର୍ଯ୍ୟ ଆଶ୍ୱାସୁ ଅପକାର୍ଯ୍ୟମ ସତକୃତ ଭର୍ତ୍ତବ୍ୟ ଇତି ମନ ବ୍ରବୀ ମନୁ ମହାରାଜ କହିଛନ୍ତି, ଏଇମାନଙ୍କୁ ସତ ପାପ କରିକି ପୋଷିବ, ବୃଦ୍ଧ ଚ ମାତ ପିତରୁ ସୁତ ସତୀ ଭାର୍ଯ୍ୟ ସୁତ ଶିଶୁ ବୃଦ୍ଧ ପିତାମା ପିତାମା ତାଙ୍କୁ ଯଦି ପୋଷି ପାରୁନାହାନ୍ତି ସ୍ୱାଭାବିକ କର୍ମ କରି ତାଙ୍କ ପାଇଁ ଶହେ ପାପ ଗଲେ ବି ସତ ଲେଖିଛନ୍ତି ସତ। ଆଉ ସତୀ ସ୍ତ୍ରୀ ସୁତ ଶିଶୁ ଛୋଟ ବାଳକ, ଛୋଟ ବାଳକ ଜନ୍ମ ହୋଇ ତାକୁ ଅକାଳ ବ୍ୟାଧି ହେଇଛି, ତାକୁ ପୋଷଣ କରିପାରୁନି, ଧନ ଘରେ ନାହିଁ, ତା ପାଇଁ ପାପ କଲେ ପାପ ଲାଗିବ, ଏ ବିକାର ଲେଖିଛନ୍ତି ସ୍ୱାମୀ ପାପ। ଏମାନଙ୍କ ପାଇଁ ଯେଉଁ ଅନ୍ୟାୟ କଲେ ତେଣୁ ଏମାନେ ଅନା, ତାଙ୍କୁ ସୁରକ୍ଷା ଦେବା ସ୍ୱାମୀର କର୍ତ୍ତବ୍ୟ। ସେଭଳି ଭଗବାନ କଣ କରିଥିଲେ ନା, ଅର୍ଜୁନର ରଥକୁ କୁଟୁମ୍ବ କରିଦେଇଥିଲେ, କୁଟୁମ୍ବ କୁଟୁମ୍ବ ଭିତରେ କିଏ ଗଲେ ନା, ଅର୍ଜୁନ ରଥ ବି ଗଲେ, ଅର୍ଜୁନ ଗଲେ, ଅର୍ଜୁନଙ୍କ ଅଶ୍ୱ ବି ଗଲେ, ଭଗବାନ ସବୁ ଅନ୍ୟାୟ ମହାଭାରତ ଯୁଦ୍ଧରେ ବହୁତ ଜାଗାରେ ଅନ୍ୟାୟ କରିଛନ୍ତି। ଅର୍ଜୁନ କହିଲେ କାଲି ଠାରୁ ମୁଁ ଭାଇକି କହିବି ସାରଥି ଆଉ ଜଣେ ହେବେ, ଆପଣଙ୍କୁ ସାରଥି ପୋଷ୍ଟରେ ରଖା ହବ, ଆପଣ ଅନ୍ୟାୟ କରିଛନ୍ତି ବୁଝେଇଛି। କହିଲେ ଧନଞ୍ଜୟ ଅର୍ଜୁନ କାଲି ମହାଭାରତ ଯୁଦ୍ଧ ଶେଷ ହେଇଥାନ୍ତା, କାଲି ମୋର ବହୁତ ବଡ଼ ମୋ ଜୀବନରେ ମୁଁ ଯେଉଁ କହିଥିଲି କନ୍ଦେଇ ପ୍ରତିଦାନ ହେବି ନମେ ଭକ୍ତ ପ୍ରଣଶ୍ୟତି, ତୁମକୁ କହିଥିଲି ସେଟା ଓଲଟା ଲାଗିଥାନ୍ତା ମୋ ଉପରେ ବର୍ତ୍ତମାନ। ତୁ ଜାଣିଛୁ ସେ ବୈଷ୍ଣବାସ୍ତ୍ର କାହା, ସେଟା ମୋ ଅସ୍ତ୍ର, ମୋ ଅସ୍ତ୍ର, ମୁଁ ତାକୁ ଦେଇଥିଲି। ଆଉ ଧରଣୀ ମାତାଙ୍କୁ ସେ ଆସିବ ଆଜି ভগদত্তঙ্ক হাতে পড়লা, তোমার আজ অবস্থা কোন এখানটা ই বুঝি পার দি ভাবছ তো যে আর কিছু অস্ত্র অর্জুন কে বুঝে, তারপরে অর্জুন বুঝি গেছে। এইভাবে শহ শহ দিব্যাস্ত্র অতি প্রসিদ্ধ অস্ত্র যোদ্ধা মান কবল রক্ষা করছেন কি আছে কুদেবী কৌশল বৃদ্ধে বৃদ্ধে অনেক মহারথ অস্ত্র বাহ প্রভু যদি ভগবান কয়ে মু রক্ষা করছি কি না তুমি কোন দেখিলে কি মহারথ যুদ্ধ এ পিউসি মা তুমি তো শিবিরে রহুল তুমি কোন দেখিছ মু রক্ষা করছি বলি তুমি শুনিছ মু কিছু রক্ষা করি মু তো সারা থাকি ভগবান ভাবন্তু ভগবান এই ভাবরে কৌছন্তি কলে আপন মতে ঠকেই পারি নি দ্রোণাস্ত্র চশমা হরি অবিরক্ষিতায় আমি বা আখ্যা করে দেখিলি আপন কেবলি উত্তরা গর্ভকু প্রবেশ করি কি দ্রোণার অস্ত্র ব্রহ্মাস্ত্র আপন রক্ষা করছন্তি এই উত্তরা রক্ষা করলে পরীক্ষিত রক্ষা করলে মান্য মানক রক্ষা করলে বা আখ্যা করে দেখি প্রভু বড় ভুলিছি এতিকি সরলা পরে ভগবান বর্তমান এ কুন্তিদেবী বর্তমান স্তুতির দিগকে পরিবর্তন করিবে এপরে বিপদ শুধু না হ্যাঁ এতে বিপদ তুমি তোমার মু রক্ষা করেছি তাহলে তুমি কোন চাহুছ কো তুমি তো এতে বিপদ পাইছ জীবনরে বিপদ রূপী কষটি পতরে ঘষি ঘষি হে হে মানে তোমার হৃদয় গুলা বিপদময় হয়ে যাইছি তোমার ভাবনা সে বলে যাইছি ভগবান এই ভাবরে কোলে না 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 মোর বিপদ কোন সে ক্ষতি করিনি এ বিশ্বর বিশ্ব বৈষ্ণব ইতিহাসরে জনে মা চক্ষু খোলে গেল বৈষ্ণব মানঙ্কর যে বিপদর স্বাদকু প্রথম থর পাই প্রভুঙ্ক আগরে এক অমৃতত্ব ভাবনার ব্যাখ্যা করেছেন প্রভু ভগবান কলে ঠিক আছে মুই তোতে এতে বিপদ রক্ষা করেছি মা পিউসী মা তুমি কোন চাহুছ কুহ প্রভু মতো গোটিয়ে বর দিও বিপদ বিপদ সন্তু নাশস্ব তত্র তত্র জগদ্গুরু ভবতো দর্শনম যস্যাত অপুনা ভব দর্শন আমার তো ভাগ্য নাই সংস্কৃত পড়ি না মু বি ভাত করতে আলো কেতবে কোন বহু শব্দ ভুল ভুল কই দেই আসছে কে কে দিন রে ভুল কই যাম জনে দইছি দই মি হিসাব গুণ মাই শ্লোক রে মু কই দেলি এ ব হি হি নাই বহু সময় অভ্যাস হয়ে গেল এই কথা কত জায়গা লোক জন রে কই যাইতে অভ্যাস হইছে কইলে বলে কইলো কালি উঠে কথা কইলে আপন টিকে মার্ক করে পারি কিন্তু অলগ ভাবরে কইছি যশোদা মাতা যেতবে স্তন্যপান করলে দেবকী তাকে স্তন্যপান ভগবান শ্রীকৃষ্ণ গলেনি স্তন্যপান করিয়া পাই সে কথা কইলে দেবকী কোন স্তন্যপান করেছেন সে করেনি জন্ম সময় দেবকী স্তন্যপান করে না ভগবান শ্রীকৃষ্ণ দ্বারকা আসলে পুত্র মানঙ্কর উদ্ধার করিয়া পাই দেবকীর পুত্র সে তো স্তন্যপান করেছে কেতবে কেতবে কেউ ভাবরে কুযাচ্ছে টিকিয়ে লক্ষ্য করুথিবে আমার বি বহুত কারণ আমি সংস্কৃত পড়িনি কেবল সাধুগুরু বৈষ্ণবঙ্ক আশীর্বাদরে গুরুদেবঙ্ক আশীর্বাদরে কহুছু এটি বিপদ বিপদ পণ্ডিত সেমান উচ্চারণ কলাবেলে উচ্চারণ করিপারিবে আমি তো কেবল বৈষ্ণবঙ্ক আশীর্বাদ পাই কেবল ভাগবত কথা কহুছু বিপদ বহু বচনরে বিপদ 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 গোটিয়ে বিপদ আম উপরকু গোটিয়ে বিপদ আসিলে সংসারী লোককে গোটিয়ে বোঝ লাগিছে সংসার মতো কোন কইবা আজ্ঞা ভক্ত হইকি আমি ভক্ত হইকি কই দৌছে প্রভু মু যাই দিয়া আর গোটে কথা কই শুন দু জন ভক্ত সে বিপদ কু কিভাবে ভগবান ভক্ত মানে সম্মুখীন করি পার না অনুভব কর না বিপদরে ভগবান কৃপা আছে সে জলেশ্বর পাখে প্রতাপুত্র প্রভু গাঁরে সে পিলা ভক্ত ଆଉ ସିଏ ହିଁ କେଶିଅର ଥାଏ ଭାଗବତ ସପ୍ତାହରେ ବହୁତ ସୁଗୁଣ ପିଲା ତାଙ୍କର ବଡ଼ ଭାଇ ଯିଏ ଆମର ଗୁରୁଦେବଙ୍କର ପଦାଶ୍ରୟ କରିଛନ୍ତି ସେ ପିଲାଟି ଯାଇଛନ୍ତି ଜଲେଶ୍ୱର ତାଙ୍କୁ ଟ୍ରାକ୍ଟର ଗୋଟେ ଯାଉଛି ସେ ଗାଡି ମା ଧୀରେ ଧୀରେ ଶିଖୁଥିଲେ ମା ଚଲେଇ ଚଲେଇ ଶିଖୁଥିଲେ ଯୋଉଟା ହଉ ପ୍ରଭୁଙ୍କର ତ ଇଚ୍ଛା ତାଙ୍କୁ ଟ୍ରାକ୍ଟରଟି ସାଇଡ଼ ହେଇଗଲେ ତାଙ୍କ ଦେହରେ ବାଜିଗଲେ ସିଏ ଅପ୍ରଘଟ ହେଇଗଲେ ବିବାହ ହେବାର ମାତ୍ର 4-5 ବର୍ଷ ହେଇଛି ଦୁଇଟି ଝିଅ ସେ ଯାକ ବିବାହ ହେଇଛନ୍ତି ସେ ହେଉଛନ୍ତି ଗୌଡ଼ିଆ ମଠର ଭକ୍ତ ଜଣେ ଆଉ ଭଗବାନ ଆମକୁ ଏମିତି ପରୀକ୍ଷା କଲେ ଆମେ ଅଲଗା ଘରେ ରହୁ ଆମକୁ ନେଇ ଭକ୍ତ ତାଙ୍କରି ଘରେ ରଖିବେ ତାଙ୍କର ଘରେ ଯେତେବେଳେ ରଖିଲେ ତାଙ୍କର ବଡ଼ ଝିଅଟି ନାମ ହେଉଛି ରାଧା, ତାର ବାପା ଯେ ଚାଲିଯାଇଛି ସେ ଏଥିପାଇଁ ଜାଣିଲାନି। ସାନ ଝିଅ ତାକୁ 2 ବର୍ଷର କମ୍, ସେ ଜାଣିପାରୁଛି ବାପା ଚାଲିଯାଇଛି। ଇ ସବୁବେଳେ ଆନନ୍ଦରେ ଖେଳୁଛି, ବୁଲୁଛି, ହସୁଛି, ତାକୁ ଦେଖେ କି ଆଶ୍ଚର୍ଯ୍ୟ ଭଗବାନଙ୍କର ସୃଷ୍ଟି। ସବୁବେଳେ ଦେଖିବେ ଯେତେବେଳେ ତାଙ୍କ ମା ଦେଖିକି ପ୍ରଣାମ କରି କାନ୍ଦିଲା, ତା ମା କାନ୍ଦିଲେ ଛୁଆଟି ପ୍ରଣାମ ଧରିଥିବେ, ଛୁଆଟି କାନ୍ଦିଲା। ମା କାହିଁକି କାନ୍ଦୁଛନ୍ତି ଛୁଆ ବୁଝିପାରୁନି, କିନ୍ତୁ ମା କଣ କଲେ କି ଛୁଆ କାନ୍ଦୁଛନ୍ତି। କିନ୍ତୁ ସେଇଠି ବଡ ଝିଅ ଯିଏ ରାଧା ଠିଆ ହେଇଥିବ, ସେ ଚାହିଁଥିବ କିଛି, ତାର କିଛି ପ୍ରତିକ୍ରିୟା। ସେଠି ମୁଁ ଦେଖେ ସଂସାର କେମିତି ଦେଖୁ, ଭକ୍ତ ହେଇଛନ୍ତି କିନ୍ତୁ ଭକ୍ତର ବି ଧୈର୍ଯ୍ୟ ରହୁଛି ଏଇ ଅବସ୍ଥାରେ। ଭକ୍ତ ଭକ୍ତି ରାସ୍ତାଟା କଣ, ଭକ୍ତି ରାସ୍ତାଟା କଣ, ମଙ୍ଗଳମୟ ରାସ୍ତା ନା। ଭଗବାନ କଣ କହିଲେ, ପ୍ରତ୍ୟବାୟ ଅବିଦ୍ୟତେ ସ୍ୱଳତ୍ୱମ ଅପିଅସ୍ୟ ଧର୍ମସ୍ୟ ତ୍ରାୟତେ ମହତମୟା। ଆଚ୍ଛା ମଙ୍ଗଳମୟ ରାସ୍ତାରେ ଅମଙ୍ଗଳମୟ ଭଗବାନଙ୍କର କେମିତି ବିଧାନ ହେବ? କେହି କହୁଛନ୍ତି ଭଗବାନ ମଙ୍ଗଳ, ଭଗବାନ ବିଷ୍ଣୁ, ଭଗବାନଙ୍କର ନାମ ମଙ୍ଗଳ, ଭଗବାନଙ୍କ କର୍ମ ମଙ୍ଗଳ, ଭଗବାନ ଯାହା ଆମ ପାଇଁ ଯୋଜନା କରିଛନ୍ତି ମଙ୍ଗଳ। ପୁତ୍ର ମରିଗଲେ ବି ମଙ୍ଗଳ, ସ୍ତ୍ରୀ ମରିଗଲେ ବି ମଙ୍ଗଳ, ଅପକ୍ୱ ବୟସରେ ନିଜର ମରଣ ହେଇଗଲେ ବି ମଙ୍ଗଳ, କାରଣ ଭଗବାନ ମଙ୍ଗଳମୟ। ତାଙ୍କ ବିଧାନ କଣ ରହିବ, ମଙ୍ଗଳ ହେବ। ଭଗବାନଙ୍କର ସହିତ ଅମଙ୍ଗଳ କେବେ ଭେଟ ହେଇପାରିବ? କିନ୍ତୁ ଧୈର୍ଯ୍ୟ, ଆମେ ଯେହେତୁ ଭାଗବତର ସିଦ୍ଧାନ୍ତ ଆଉ ସାଧୁଗୁରୁଙ୍କର ଆଶୀର୍ବାଦ ପାଇବେ, ଆମର ସାଂସାରିକ ଧର୍ମଟା ଏବେ ବି ସୁଦ୍ଧା ଆମ ଚିତ୍ତ ଇନ୍ଦ୍ରିୟ ଭିତରେ ଆରୋପିତ ହେଇକି ରହିଛି, ଟିକେ ବିପଦ ପଡ଼ିଲା ଭାବୁଛ ଭଗବାନଙ୍କର ଦୟା ନାହିଁ। ପ୍ରତି ଅବସ୍ଥାରେ ଭଗବାନଙ୍କର ଦୟାକୁ ଅନୁଭବ କରିବାକୁ ପଡିବ। ସେଥିପାଇଁ ଆଜି କୁନ୍ତିଦେବୀ ବଡ଼ ସୁନ୍ଦର ପ୍ରାର୍ଥନା କରୁଛନ୍ତି, ବିପଦ ଗୋଟିଏ ବିପଦ ନାହିଁ ପ୍ରଭୁ, ସବୁବେଳେ ଅଧିକ ବିପଦ ନାହିଁ। ବହୁ ବଚନ ଲେଖନ୍ତୁ, ବିପଦ ଲାଗି ଲାଗି ରହୁ। ସନ୍ତୁ ମାନେ ଆମେ ତ କହୁ ଆଗ, ସନ୍ତୁ ମାନେ ଆସୁ ଆସୁ ନାହିଁ, ଲେଟ୍ ଦେୟାର ବି, ମାନେ ଦେଖିଲି ପ୍ରଭୁ ଟ୍ରାନ୍ସଲେସନ କରିଛନ୍ତି, ଲେଟ୍ ଦେୟାର ବି। ସନ୍ତୁ ମାନେ ବର୍ତ୍ତମାନ କାଳିକ ପ୍ରୟୋଗ ଅଛି, ବିପଦ ବର୍ତ୍ତମାନ ଲାଗି ଲାଗି ଘନାଘନ ଘନାଘନ ବିପଦ ମୋ ଉପରେ ରହୁ, ବିପଦ ମୋ ପାଖରୁ ଛାଡ଼ିକି ନ ଯାଉ। ଯେପରି ଜଣେ ସଂସାରୀ ଲୋକ ଚାହୁଁଛି ସମ୍ପଦ ମୋ ପାଖରେ ରହୁ, ଦୁଃଖ ମୋ ପାଖକୁ ନ ଆସୁ, କୁନ୍ତେବୀ କହୁଛନ୍ତି ନା ଦୁଃଖ ସବୁବେଳେ ମୋ ପାଖକୁ ଆସୁ, ବିପଦ ସନ୍ତୁ। ଆଚ୍ଛା ସନ୍ତୁ ହିସାବରେ ଫେର କଣ କହୁଛନ୍ତି, ଶାଶ୍ୱତ ସାର୍ବକାଳିକ ବିପଦ। ଆପଣ ଏମିତି କୁ ଚାହୁଁଛନ୍ତି ସକାଳେ ବିପଦ ଦେବେ, ପୁଣି ସନ୍ଧ୍ୟାବେଳେ ବିପଦ ପଳେଇବ, ସାର୍ବକାଳିକ ବିପଦ। କି ଧୈର୍ଯ୍ୟ ଆଜ୍ଞା, ଦେଖ ଆମ କର୍ମ ଫଳର, ଆମର କର୍ମଫଳ ଏତେ ଖରାପ, ଆମ କର୍ମଫଳରୁ ଆମେ ନିଜେ ଭୋଗୁଛେ, ଟିକେ ଦୁଃଖ ଆସିଲେ ଆମ ମନ ଭାଙ୍ଗି ଯାଉଛେ, ଧୈର୍ଯ୍ୟ ହଉନି ଭଜନ କରିବା ପାଇଁ। କିନ୍ତୁ ଭଗବାନଙ୍କୁ କୌଣସି ବର ଖୋଜୁଛନ୍ତି ମାଗୁନାହାନ୍ତି, କିନ୍ତୁ ଗୋଟିଏ ବର ମାଗୁଛନ୍ତି, ଭଗବାନ ଆପଣ ମୋତେ ବିପଦ ଦିଅନ୍ତୁ। କିଭଳି ବିପଦ, ବହୁ ବଚନରେ କହୁଛନ୍ତି, ବହୁ ବିପଦ ଦିଅନ୍ତୁ, ସାର୍ବକାଳିକ ବିପଦ ଦିଅନ୍ତୁ, ବିପଦ ଗୁଡିକ ନିରବଚ୍ଛିନ୍ନ ହର ମାଡ଼ୁ ଆସ। ଚିନ୍ତା କରନ୍ତୁ କି ଭାବନା, ଇଏ ବିପଦ ସନ୍ତୁଳନ ଶାଶ୍ୱତ ସାର୍ବକାଳୀ ବିପଦ ଲାଗିଲ, ତା ମାନେ ପ୍ରତିଦିନ ମୋ ପୁଅ ମୋର ପୁତ୍ର ଭୀମସେନକୁ ପ୍ରତିଦିନ ବିଷ ଦିଆଯାଉ, ପ୍ରତିଦିନ ଦ୍ରୌପଦୀର ବିବସ୍ତ୍ର କରାଯାଉ, ପ୍ରତିଦିନ ଲାଖା ଗୃହରେ ଅଗ୍ନି ଲାଗୁ, ପ୍ରତିଦିନ ବୈଷ୍ଣବାସ୍ତ୍ର ପ୍ରୟୋଗ ହଉ, ପ୍ରତିଦିନ ଯୁଦ୍ଧ, ପ୍ରତିଦିନ ବିପଦ ଆସୁ। ଭଗବାନ ପଚାରିବେ କୁନ୍ତି, ହେ ପିଉସୀମା, ବିପଦ ଭୋଗି ଭୋଗି ବୋଧେ ସମ୍ପଦ ସ୍ଥାନରେ ତୁମ ମୁଖରୁ ବିପଦ ବାହାରିଗଲା ବୋଧେ। କାରଣ ଯିଏ ଯେଉଁ ଜିନିଷଟାକୁ ଅଭ୍ୟାସ କରିଥାଏ, ଆମେ ଯଦି ଅଭ୍ୟାସ କରିଛୁ ବହୁତ ଲୋକ ଭୁଲ କରୁ, ସେ ଲୋକ ତ ଅଭ୍ୟାସ ନାହିଁ। ତୁମେ ବୋଧେ ବିପଦ ଭୋଗି ଭୋଗି ତୁମ ମୁଖରୁ ସମ୍ପଦ ଜାଗାରେ ବିପଦ ମାଗିଦେବ, କାରଣ ଏ ସବୁ ଶ୍ଳୋକ ସୂଚନା ଦେଉଛି। ଜଗତଗୁରୁ ବୋଲି ମୋତେ କହିଲ, ଜଗତଗୁରୁ କଣ ବିପଦ ଦେବେ କି? ତୁମେ ବିପଦ ଜାଗାରେ ସମ୍ପଦ କହିବା ଦରକାର, ସମ୍ପଦ ସନ୍ତୁ ଶାଶ୍ୱତ। ତୁମେ କଣ ବିପଦ ମାଗୁଛ? କହିଲେ ନା ପ୍ରଭୁ, ମୋର ବିପଦ ଆବଶ୍ୟକ, ସାର୍ବକାଳିକ ବିପଦ ଆବଶ୍ୟକ, ବର୍ତ୍ତମାନ କାଳିକ ବିପଦ ବି ଆବଶ୍ୟକ, ଯୋଉ ବିପଦ ତିନି କାଳ ପାଇଁ ଥିବ। ଭଗବାନ ଶ୍ରୀକୃଷ୍ଣ ଚାହିଁକି ରହିଲେ, ବିପଦରେ ତୁମର କଣ ଲାଭ ନା? ପାଣ୍ଡବ ମାନେ ଯାହା କିଛି ପାଇଛନ୍ତି ବିପଦରେ ପାଇଛନ୍ତି। ଆପଣଙ୍କ ଜୀବନରେ ବି ଦେଖନ୍ତୁ, ଆମ ଭକ୍ତ ଜୀବନରେ ଯାହା କିଛି ଅନୁଭବ ଆସିଛି ଦୁଃଖରେ ଅନୁଭବ ଆସିଛି, ଦୁଃଖରେ ଭଗବତ ଅନୁଭୂତି, ସୁଖରେ କାହାର କେବେ ହେଲି, କାହାର କେବେ ହେଲି, ଦୁଃଖରେ ଭଗବାନ ପ୍ରାର୍ଥନା ଶୁଣନ୍ତି। ଏସବୁ ଅନୁଭବ ମୋର ଅଛି, ଗୋଟିଏ ଅନୁଭବ ଆପଣ କହିଲି, କେବେ ବି କହିନଥିଲି ନା ଭଗବାନଙ୍କର ମହିମା ବୋଲି ମୁଁ ଆଜି କହୁଛି। ମୋ ପାଇଁ ମୁଁ କହୁନି, ଭଗବାନ ଯେତେବେଳେ ଯାହାଟା କେବେ ଶୁଣିବେ। ଆମର ଯେତେବେଳେ କୋରାପୁଟରେ ଜୟପୁର ଆସୁ, ମୁଁ ଗାଡ଼ିରେ ଯାଏ, ଗାଡ଼ିରେ ଗୁରୁଦେବ ଥାନ୍ତି, ଗାଡ଼ିରେ ପ୍ରଚାର ଯାଏ, ଜଗନ୍ନାଥ ଗାଡ଼ିରେ ଥିଲୁ, ସେ ଗାଡ଼ିର ସେଲ୍ଫ ଷ୍ଟାର୍ଟର ଖରାପ ହେଇଛି। ସେତେବେଳେ ନବ ବୋଲି ଆମର ଜଣେ ଡ୍ରାଇଭର ଥାନ୍ତି, ସେ କହିଲେ ପ୍ରଭୁ ଏଠି ତିଆରି କରନ୍ତୁନି, ତାର ଗ୍ୟାରେଣ୍ଟି ରହିବେନି, ଆପଣ ଭୁବନେଶ୍ୱର ନେଇକି ଯାଆନ୍ତୁ। ଥାଏ ଆମର ସନ୍ଧ୍ୟା ଗାଡ଼ି ଠେଲି ଷ୍ଟାର୍ଟ କରିବାକୁ ପଡିବ, ଜୟପୁର ଟାଉନ ଘାଟି ଏରିଆ କ'ଣ କରାଯିବ। ଆଉ ପ୍ରସାଦ ଖରାଳ ପାଇଥିଲା, ରାତିରେ ପ୍ରସାଦ ଚାହା ହେଲା, ସେଣେ ବସ୍ ନାହିଁ, ବସ୍ ଟିକେଟ୍ ରିଜର୍ଭେସନ ବସ୍ ଫୁଲ୍ ଅଛି, ବିଶାଖାପାଟନା ଯିବାକୁ ପଡିବ, ବିଶାଖାପାଟନାରୁ ନା ବିଜୟନଗର, ବିଜୟନଗର ଏପଟେ ବୁଲିକି ଆସିବାକୁ ପଡିବ ବସ୍। ରାତାରାତି ବସିଛି, ପାଣି ଖାଇବାନି, ପ୍ରସାଦ ପାଇନି, ସେ ଆସି ବରହମପୁରରେ ବସ୍ଟି ଲାଗିଲା ଭୋର ଭୋର। ସେତେବେଳକୁ ମୋତେ ଝାଡ଼ା ଲାଗୁଛି, ବହୁତ ଜୋର, ପେଟ ଗରମ ହେଇଯିବେ, ଭୋଜନ ଯାଇ ମୋ ପାଖରେ ଚେଞ୍ଜ ପଇସା କିଛି ନାହିଁ। ବସ୍ବାଲା ଟିକେଟ୍ କାଟିଦେଇଛି, ବସ୍ବାଲା କହୁଛି ଆଜ୍ଞା ବାବା କୁଆଡ଼େ ଯିବେ, ମୁଁ କହିଲି ମୁଁ କିଛି ନହେଲେ ପରିଶ୍ରମ କରି ଆସିଲେ ବୋଧ ହୁଏ କିଛି ସମୟ ରହିଛି, ଭୁବନେଶ୍ୱର ଏଠି ବରହମପୁର ଏଠିକି ଆସିବା ପାଇଁ କେତେ ସମୟ ଲାଗିବ ଆପଣ ଚିନ୍ତା କରନ୍ତୁ, ମିନିମମ୍ 4-5 ଘଣ୍ଟା ଲାଗିବ ନା, 6 ଘଣ୍ଟା ଲାଗିବ। ମୁଁ ଯେତେବେଳେ ଗଲି ସେଇଠି କେଉଁଠି ଗଲି, ଆମର ଭଗବାନ ପାଇଁ ଅନୁଭବ କରୁନି, ମୋ ଶରୀର ରକ୍ଷା ପାଇଁ ମୁଁ ଭଗବାନ ଡାକିଦେଲି, ଆଉ କେମିତି ଡାକିଛି ମୁଁ ଜାଣିଛି, ଦ୍ରୌପଦୀ ଭଳି ତାଠୁ ଅଧିକ ଡାକିଛି, ଗୋଟେ ଶରୀର ଲଜ୍ଜାଟାକୁ ରକ୍ଷା ପାଇଁ ମୋତେ ସେ କେଉଁ ସିଟ୍ ଦେଇଛି ନା, ଓଆର୍ଟିସି ବସ୍ର ଆଗ ସିଟ୍ ଦେଇଛି, ସିଙ୍ଗିଲ୍ ସିଟ୍, ମୋର ପଛକୁ ସବୁ ଲୋକ ଅଛନ୍ତି, ମୋତେ ମୋତେ ପେଟ ବହୁତ ଜୋର କାଟୁଛି। ମୁଁ ଗଲି ତାକୁ କହିଲି ଭାଇ ମୁଁ ଟିକେ ବାଥରୁମ୍ ଯିବି, କହିଲେ ଚେଞ୍ଜ ପଇସା ଦିଅ, ମୁଁ ତାକୁ 5 ଟଙ୍କା ଦେଲେ, ସେ ନା ଟଙ୍କା ନଦେଲେ ହବ, ମୋର ବି ବୁଦ୍ଧି ନାହିଁ ଯେ 5 ଟଙ୍କା ଦେଇ ମୁଁ ପଳେଇ ଆସିବା ଦରକାର କାମଟା ସାରି, ଗାଡ଼ି ଭର ପାରୁଛି ବାରମ୍ବାର ପଳେଇ ଆସି ବସି ବସି। ଏ ବହୁତ 15 ବର୍ଷର ତଳର କଥା ମୁଁ କହୁଛି, 94-95 କଥା, ବସ୍ରେ ବସିକି ଆଇଲେ ଜଷ୍ଟ ଛତ୍ରପୁର ହେଇଯାଇଛି, ସବୁ କଲେଜ ଟୋକା ଉଠିଲେ, କଲେଜ ଝିଅ କଲେଜ ଟୋକା ବରହମପୁରର ଛକମାନଙ୍କୁ ଉଠିଲେ, ଛତ୍ରପୁର ଯିବେ, ଛତ୍ରପୁର ଲୋକ କଲିକଟା ଆସିବେ, ପୁରା ପେକ୍ କାଟିବେ। ମୋର ପେଟ ଯାହା ହଉଛି ତତ୍କ୍ଷଣାତ୍ ମୋତେ ମଳତ୍ୟାଗ କରିବା ପାଇଁ ଇଚ୍ଛା, ପେଟ ଭୀଷଣ କାଟୁଛି, ଆଉ ଖର୍ଚ୍ଚ ନାହିଁ, ମୁଁ କେବଳ ସେଇଠି ବସିଛି, ଭଗବାନ ଡାକୁଛି ପ୍ରଭୁ କଣ କରିବି, ମୋତେ କାହିଁକି ଏମିତି ପଦରେ ପକେଇବେ, କେତେ ସମୟ ଆପଣ ରହିବେ, ରାତି ଅନିଦ୍ରା, ପେଟ ଖରାପ ହେଇଯାଇଛି, ବ୍ରସ୍ ବି ହେଇଯାଇଛି, ପାଣି ବି ପିଆଯାଏନି ଭୟ, ମୁଁ କାଲି ଭଗବାନ ଡାକି ଡାକି ଆସୁଛି। ପ୍ରଭୁ ମୋର ମର୍ଯ୍ୟାଦା ଲଜ୍ଜା ଆପଣ ମୋତେ ରଖିବାକୁ ପଡିବ, ଏଠି କେବଳ ସରଧର୍ମ ନାହିଁ, ଆପଣ ବିଶ୍ୱାସ କରିବେନି, ମୁଁ ଏମିତି କାନ୍ଦି କାନ୍ଦିକି ଆସୁଛି, ଭଗବାନ ଖାଲି ମୁଣ୍ଡକୁ ଆଗରେ ଯଦି ଦେଖେ ରଖିକି ଖାଲି ଭଗବାନ ଡାକୁଛି, ପ୍ରଭୁ ପ୍ରଭୁ ଆପଣ ମୋତେ ରକ୍ଷା କରନ୍ତୁ, ମୋତେ ରକ୍ଷା କରନ୍ତୁ। ଜଷ୍ଟ ଖଲିକୋଟ ଖଲିକୋଟ ବଜାର ଭିତରୁ ଗାଡ଼ିଟା ଏମିତି ପଶିକି ପୁଣି ବାହାରି ଯାଏ ବାଇପାସରେ, ବାଇପାସ ଖଲିକୋଟ ବଜାର ଭିତରୁ ପଶିବା, ଗୋଟିଏ ପୋଖରୀକୁ ଦେଖିଲି, ପ୍ରଥମ ପୋଖରୀ ଦେଖିଲି ମୋ ମୁଖରୁ ବାହାରିଲା, କହୁ ଏଇଠି ଗାଡ଼ି ଚକାଟା ଫାଟି ଯାଆନ୍ତେ, ମୋର ଜଳ ଦରକାର, ଗାଡ଼ି ଚକାଟା ଫାଟି ଯାଆନ୍ତେ, ପ୍ରଥମ ପୋଖରୀ ଚାଲିଗଲା, ଆପଣ ବିଶ୍ୱାସ କରିବେନି। ଆଉ ଗୋଟେ ପୋଖରୀ ଠିକ କଲେଜ କଲେଜ ପାଖରେ ଏମିତି କ୍ରସିଂ ଅଛି, ସେ ହମ୍ପସ ପାଖରେ ଗୋଟେ ବିଶାଳ ବଡ଼ ହମ୍ପସ ଅଛି ଜଣଙ୍କର, ସେ ହମ୍ପସ ପାଖରେ ଗାଡ଼ି କିଛି କୁଆଡ଼େ ନାହିଁ, ଗାଡ଼ିଟା ଜଷ୍ଟ ପାସ୍ ହେଇଛି, ଏକବାର ପତିଟା ପୁରା ଗଳି ପଡ଼ିଲା, ମୁଁ ସେ ଜିନିଷ ମୋର ବେଗ ସବୁ ପଡ଼ିଛି, ଆରାମସେ ଦେଖି ଗୋଟେ ପୋଖରୀ ଅଛି, ପୁରା ପଳେଇଗଲି, ଦାନ୍ତ ଫାନ୍ତ ସବୁ ଘଷିଲି, ସ୍ନାନ କଲି, ମୁଁ କହିଲି ଏ ଗାଡ଼ି ଆଉ ଯିବାର ନାହିଁ, କିନ୍ତୁ ଆଜ୍ଞା ପୁରା ସ୍ନାନ ଟାନ କରି ଆସିଲି, କିନ୍ତୁ ସେ ଯୋଉ ଅଛି କ'ଣ ସେଟା ସେଲ୍ଫ ଷ୍ଟାର୍ଟର ପୁରୁଣା ଗାଡ଼ି ତ, ସେ 10 କେଜି ଖଣ୍ଡ, ମୋ ମନଟି ଗର୍ବ ଆସିଗଲା, ଦେଖ ଭଗବାନ ଡାକ ଶୁଣ, ମୋ ଡାକ ଶୁଣିଲେ ଆଉ ଏହା ଭାବି ଚାଲି ଆସିଲି। ମୁଁ କହିଲି ଆଉ ଖାଇବନି, ବହୁତ ଭୋକ ଲାଗିଲାଣି, ଆଉ ଗାଡ଼ି ତ ଯିବନି, ଦେଖିବା ଆଉ ଗୋଟେ ଗାଡ଼ି ଖଲିକୋଟରୁ ଯିବା, କଲେଜ ଛକରୁ ଚାଲି ଚାଲିକା ମୁଁ ଆସୁଛି, କିନ୍ତୁ ଜଗନ୍ନାଥ ମନ୍ଦିର ଟିକେ ପ୍ରସାଦ ପାଇକି ଯିବି ଆଉ, ଅନୁଭବ ଦୁଃଖରେ ଆଗିଲା ଏଇ କଥାରେ ମୁଁ କହୁଥିଲି, ଏମିତି ମୁଁ ଡାକିଛି ଭଗବାନ କେବଳ ଶରୀର ପାଇଁ ମଳତ୍ୟାଗ କରିବା ପାଇଁ, ଗୋଟିଏ ପୋଖରୀ ଦେଖି ଦ୍ୱିତୀୟ ପୋଖରୀ ଭାଙ୍ଗିଲା, ତାପରେ ମୋ ମନ ଟିକେ ଗର୍ବ ଆସିଲା, ଯାହା ପ୍ରଭୁ ଡାକ ଶୁଣ ଚାଲି ଚାଲିକା ଆସେ, କାନ୍ଦେଇ 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 ଆସି ମୁହଁ ପୁରା ସୁଖି ହେଇଛି, ରାତି ଅନିଦ୍ରା ଭୋଜନ ଜଗନ୍ନାଥ ମନ୍ଦିରରେ ଦେଖିଲି ସୁନ୍ଦର ପ୍ରସାଦ ସବୁ ହେଉଛି, ଯାହା ପଇସା ଟିକେ ପ୍ରସାଦ ଟିକେ ପାଇକି ଯିବି ଆଉ। ଆଜ୍ଞା ଯେତେ ପୂଜାରୀ ଗୈର କରନାହାନ୍ତି କୋଶଳ ସାର, ମୁଁ ଆଉ ଗୋଟେ ଲୋକକୁ ଧରିଲି ତାର ସେ ଯେ ଝାଡ଼ୁ ମାରେ ଭାଇ ପଇସା ଅଧିକା ଦେଇକି ମୋତେ ମୋର ଟିକେ ପ୍ରସାଦ ଦରକାର, ମୁଁ ପ୍ରସାଦ ପାଇନି, ସକାଳେ ଖାଇବି ଦିନ 10ଟାରେ କାଲି ଆଜି ଗୋଟେ ଦିନ କି ଆଜି 3ଟା ବଜେରେ ବସିଲେ କହିଲେ ପ୍ରସାଦ କେବେ ହେଇପାରିବେ ଆଜି ମୋର ବସିଲି 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 ମୁଁ ଦେଖିବା ଭଗବାନ କ'ଣ ମୋର ଚିନ୍ତା କଲେ ଆଜି ଗୋଟି ଗୋଟି ଅଭିମାନ ଟିକେ କରିଦେଲି ଭଗବାନ ମୋତେ ସାହାଯ୍ୟ କଲେ ବର୍ତ୍ତମାନ ତା ଦଣ୍ଡଟା ଦେଲା ଆଜ୍ଞା ସେଇଠି ମୁଁ ଚୋଡ଼ାଇ ପାଖରେ ନାହିଁ ସେଇଠି ଉପବାସ ଆସି ଭୁବନେଶ୍ୱର ଭୁବନେଶ୍ୱର ରାତି 7-8 ବେଳକୁ ପହଞ୍ଚିଲେ ମନ୍ଦିରରେ ପ୍ରସାଦ ଶେଷ ଯେଉଁମାନେ ଆଜି ଅନୁଭବ ପାଇବେ ସେବାରେ ପାଇବେ ଆଉ ଦୁଃଖରେ ପାଇବେ ସେବାରେ ପାଇବେ ଆଉ ଦୁଃଖରେ ପାଇବେ ଅନୁଭବ ଭକ୍ତ ଆସିବ ବିପଦରେ ଭଗବାନ ପାଇଁ ସମର୍ପିତ ହେଇ କର୍ମ କଲାବେଳେ ଯୋଉ ଶାରୀରିକ ଦୁଃଖ ଆସିବ ତାକୁ ଏତେ ସହାୟ କରିଦେଲେ ସେଇ ସମୟରେ ଆପଣଙ୍କୁ ଭଗବତ ଅନୁଭବ ହେବ କେବେ ହବ କଦାପି ହେଇପାରିବେ ଆମେ ମହାତ୍ମା ନୁହେଁ ଆମର ମନ ଇନ୍ଦ୍ରିୟ ସବୁବେଳେ ପ୍ରଭୁଙ୍କର ଚିନ୍ତାରେ ତଲ୍ଲୀନ ଅବସ୍ଥାରେ ରହୁନି ଆମେ ବଦ୍ଧ ଯିବ ଆମେ ଭୋଗ ତ୍ୟାଗ କରି କୃଷ୍ଣ ପ୍ରୀତିର ବାଞ୍ଛା ଆମର ଉଦୟ ହେଲେ ପ୍ରଭୁ କିଛି କିଛି ଅନୁଭୂତି ବହୁ ଅନୁଭୂତି ହେଇଯାଇଛି ବହୁ ଅନୁଭୂତ ଦୁଃଖ ବେଳେ ଭଗବାନ କେମିତି ଶୁଣନ୍ତି ଆଉ କେମିତି ସାହାଯ୍ୟ କରନ୍ତି କେମିତି ପ୍ରସାଦ ଦିଅନ୍ତି ଯେଉଁଠି କେମିତି ସବୁ ଜାଗାରେ ସେଥିପାଇଁ କୃତ୍ରିମ ମୁଁ ଅନୁଭବ କରୁଛନ୍ତି ବିପଦ ହ ସନ୍ତୁ ଶଶ୍ୱତ ସାର୍ବକାଳିକ ବିପଦ ଲାଗି ଲାଗିକି ମୋ ପାଖରେ ରହୁ କାହିଁକି ନା ସେ ଦେଖିଛନ୍ତି ମୋ ପୁତ୍ର ମାନେ ରାଜ ଦରବାରରେ ରହିକି ଯାହା ପାଇନାହାନ୍ତି ପାଇଛନ୍ତି କେଉଁଠି ବନ ଭିତରେ ବନ ଭିତରେ ବ୍ୟାସଦେବଙ୍କ କୃପାରୁ ସ୍ୱ ଶରୀରରେ ଥାଇକି ଇନ୍ଦ୍ର ଶରୀର ପରିବର୍ତ୍ତନ କରି କେଉଁଠି ଅର୍ଜୁନ ଶରୀର ପରିବର୍ତ୍ତନ କରି ସ୍ୱର୍ଗ ବ୍ୟାସଦେବଙ୍କର ଦର୍ଶନ ଯେତେ ମହାତ୍ମାଙ୍କର ଦର୍ଶନ ଯେତେ କିଛି ପ୍ରାପ୍ତ ହୋଇଛନ୍ତି ସବୁ ବଣରେ ପ୍ରାପ୍ତ ହୋଇଛନ୍ତି ବିପଦରେ ପ୍ରାପ୍ତ ଆଉ ରାମଚନ୍ଦ୍ର ମହାପ୍ରଭୁଙ୍କର ରାମଚନ୍ଦ୍ର ମହାପ୍ରଭୁ ବୁଝାଉଛନ୍ତି ଆମର ସ୍ୱର୍ଣ୍ଣ ମହାରାଜ କହୁଛନ୍ତି ସଭାରେ କୁଶଳ ଆମେ କାନ୍ଦୁଛନ୍ତି ପୁତ୍ର ତୁ ଯିବୁ କେତେ ବିପଦ ସ୍ତ୍ରୀକୁ ନେଇକି ଯିବୁ ପୁଣି ସୀତା କହୁଛନ୍ତି ଯିବେ ତୋ ସାଙ୍ଗରେ ଭାଇକି ନେଇକି ଯିବୁ ପୁରୀ ସୁକୁମାର ଅଙ୍ଗ କେଉଁଠି ଶୋଇବୁ କେମିତି ଖାଇବୁ ଏ ବିପଦରେ ତୋତେ କିଏ ସହାୟ ହବ ବନେ ଗଲେ ମୁଁ ହିଁ ମହାରାଜ ଗାଁ ଭୁଲି ଗଲେ ସେ ପଦ ହେ ମା ମୋ ବନକୁ ଗଲେ ମୋର ସବୁଠୁ ବଡ଼ ଲାଭ ହବ ମୋ ସାଧୁମାନଙ୍କର ସଙ୍ଗ ପାଇବି ମା ସାଧୁମାନଙ୍କର ସଙ୍ଗ କଲେ ଆଉ ସଂସାର ଅମଙ୍ଗଳ କିଛି ରହିବ କି ସାଧୁଙ୍କ ସଙ୍ଗ କରିବି ମୋ ଜୀବନକୁ କୃତାର୍ଥ କରିବି ଯେଉଁ ଯେଉଁମାନେ ଆଜି ଜୀବନରେ ଅନୁଭବ ପାଇଛନ୍ତି ବିପଦରୁ ପାଇଛନ୍ତି ପ୍ରହ୍ଲାଦ ଆଜି ବିପଦରୁ ଅନୁଭବ ଆସିଛି ଭଜନ ମୁକୁନ୍ଦ ଚରଣ ସ୍ୱସ୍ତିମାନ ଯଥାମୟ ପ୍ରବଚନ ଅସୁର ବାଳକମାନେ କହୁଛନ୍ତି ଅସୁର ବାଳକମାନେ କହିଲେ ପ୍ରହ୍ଲାଦ ତୁମେ ରାଜପୁତ୍ର ହେଇକି ଅଲିଅଳି ପୁତ୍ର ହେଇକି ତିନି ପୁତ୍ରକୁ ନ ପଚାରିକି ବାପା ତୁମକୁ ଭଲ ପାଉଛ ତୁମେ ହରିକି ଡାକୁଛ ତୁମ ଜୀବନରେ ଲାଭ କ'ଣ ହେଇଛି ଆମେ ତ ଆଖି ଆଗରେ ଦେଖୁଛି ତୁମେ ବିପଦ ଉପରେ ବିପଦ ଆସୁଛି ନା ମୋର ମୋର ବିପଦ ମୋର କିଛି କ୍ଷତି କରିଛି ମୋର ମଙ୍ଗଳ ହେଇଛି ବିପଦରେ ସ୍ୱସ୍ତିମାନ ଭଜନ ମୁକୁନ୍ଦ ସ୍ୱସ୍ତିମାନ ଥାବୟ ମୁଁ ହଉଛି ପ୍ରମାଣ ହରିଙ୍କୁ ଭଜନ କଲେ କିଭଳି ମଙ୍ଗଳ ହୁଏ ସବୁ ବିପଦରେ ମୋତେ ହରି ରକ୍ଷା କରିଛନ୍ତି ମୋ ବାପା ମୋତେ ବିଷ ଦେଲେ ଦିଗ୍ଗଜକୁ ଦିଗ୍ଗଜ ଦ୍ୱାରା ମୋତେ ପେଷଣ କଲେ ପର୍ବତରୁ ଫକେଇଲେ ମୋର କଣ କ୍ଷତି ହେଇଛି ଧ୍ରୁବ ଆଜି ବିପଦରେ ଏ ସଂସାର ଏଭଳି ବିପଦ କିଏ କାହାକୁ ଦବ ତାର ଆଡ୍ରେସ ନାହିଁ ବିପଦ ଯିଏ ଆମର ବନ୍ଧୁ ସେ ବିପଦ ଦବ ପ୍ରଭୁ ଆଜି ଏତେ ସୁନ୍ଦର ପ୍ରବଚନ ପ୍ରଥମ ଭଗବତ ଗୀତାର ପ୍ରଥମ ଅଧ୍ୟାୟର ପ୍ରଥମ ଶ୍ଳୋକରେ ଆଉ ଏ କଥା ହିଁ ପ୍ରଭୁ ବାରମ୍ବାର ଲେଖିଛନ୍ତି ବିପଦ ନିଜର ନିଜ ଲୋକମାନେ ଦିଅନ୍ତି ପାଣ୍ଡବମାନଙ୍କୁ କିଏ ବିପଦ ଦଉଥିଲେ କୁନ୍ତିଙ୍କୁ କିଏ ବିପଦ ଦଉଥିଲେ ଏ ଦେବକୁ କିଏ ବିପଦ ଦଉଥିଲେ ନିଜ ଲୋକ କଂସ ଭଗବାନ ଏଇ ଦୁଇଟି ଦ୍ୱାରା ଶିଖେଇ ଦେଇଗଲେ ତୁମେ ଯାହାକୁ ଅତି ନିଜ ଭାବୁଛ ମନ ରଖିତ ସେ ବିପଦ ଆସିବାକୁ ଆସିବ ସେ ନିଜର ନୁହନ୍ତି ନିଜର ମୁଁ ତୁମେ ମୋର ଅତି ନିଜର ଲୋକ ହେବି ପରିପଦ ଆଉ ବିପଦ କିଏ କାହାକୁ କେଉଁ ସମୟରେ ଦବ ତା ହିସାବ କିଛି ନାହିଁ ସଂସାର ଗୋଟେ ବଡ଼ ଲିଷ୍ଟ କରନ୍ତୁ କିଏ କାହା ଦ୍ୱାରା ବିପଦ ପାଇଛନ୍ତି ଉତ୍ଥାନପାଦ ନିଜ ପୁତ୍ରକୁ ଦେଇଥିଲେ ପିତା ପିତା ଦ୍ୱାରା 5 ବର୍ଷର ବାଳକ ଉପେକ୍ଷିତ ହେଲା ପ୍ରହ୍ଲାଦ ପିତା ବିଭୀଷଣ ଭ୍ରାତା ଗୋପୀମାନେ କାନ୍ତା ଆଉ କଣ କହିବା, ରାମଚନ୍ଦ୍ର ମହାପ୍ରଭୁ ବିପଦ ହେତୁ ଠେଲିଦେଲେ ତାଙ୍କର ମା। କିନ୍ତୁ ଯେଉଁ ଯେଉଁମାନେ ତଥା କଥିତ ବିପଦ ଭିତରକୁ ପ୍ରବେଶ କରିଛନ୍ତି ସେମାନେ ତେଜାନେ, ଶକ୍ତିମାନେ, କୃପାବାନେ, କୃତାର୍ଥ ହିଁ ତାଙ୍କ ଜୀବନ, ତାଙ୍କ ଜୀବନ ସେମାନେ କୃତାର୍ଥ ଲାଭ କରିଛନ୍ତି। ସେଥିପାଇଁ ବିପଦ ପ୍ରପଦ ମହାଜୀ ସୁନ୍ଦର କଥା କହୁଛନ୍ତି, ହ୍ୱେନ୍ ଏ ଡିଭୋଟି ଇଜ୍ ଇନ୍ ଡେଞ୍ଜର ହି ଥିଙ୍କ ନାଓ କ୍ରିଷ୍ଣ ହାଜ୍ ଆପିୟର ବିଫୋର୍ ଆଜ୍ ଏ ଡେଞ୍ଜର। ବହୁତ ସୁନ୍ଦର କଥା ଲେଖିଛନ୍ତି। ଯଦି ଭକ୍ତ ବିପଦକୁ ଆସେ ସେ ଭାବିବା ଦରକାର କୃଷ୍ଣ ବର୍ତ୍ତମାନ ବିପଦ ଉପରେ ଆସି ମୋ ଆଗରେ ପହଞ୍ଚନ୍ତି। ଯେତେବେଳେ ବିପଦ ଆସିଗଲା କୃଷ୍ଣ ମା ଆଗକୁ ଆସିଗଲେ ବିପଦ ଉପରେ, ଏଟା ଦେଖିବାକୁ ପଡିବ ନା। ଇଏ କଣ ସାଧାରଣ ଦୃଷ୍ଟି ଆଜ୍ଞା, ସାଧୁଗୁରୁ ମହିମାଙ୍କର ଆମର ଗୁରୁଦେବ କୁହନ୍ତି କଣ, ଇଏ ରହିବ, ଇଏ ଗୁରୁଙ୍କର କଥା ଶୁଣିକି କଣ ଗାଡି କଣ ମୁଣ୍ଡରେ ବାନ୍ଧି ଛାଡ଼ି ପଳେଇବନି, ଗୋଟେ ପଦ କଥା ଶୋଇପାରୁନାହାନ୍ତି, ଏଠି ଅନ୍ନ ଡାଲମା ମିଳିଛି ପଳିଚାଲ ହବ ଗୋଟେ ତାଙ୍କ ସେଟା ଶୁଣନ୍ତି। ବିପଦ ସହିଯେ ପଦେ କଥା ଶୋଇପାରୁନି, ଆମେ କି ଧରିଛୁ ଆମେ ଭଜନ କରିବା ବିପଦକୁ କୃଷ୍ଣ ବିପଦ କହୁଛନ୍ତି। ହ୍ୱେନ୍ ଏ ଡିଭୋଟି ଇଜ୍ ଇନ୍ ଡେଞ୍ଜର ହି ନୋଜ୍ ନାଓ କ୍ରିଷ୍ଣ ହାଜ୍ ଆପିୟର୍ଡ ବିଫୋର୍ ମି ଆଜ୍ ଏ ଡେଞ୍ଜର। କୃଷ୍ଣ ବର୍ତ୍ତମାନ ବିପଦ ରୂପରେ ମୁଁ ଆଗରେ ଠିଆ ହେଇଛି, ଦେଖିପାରିଲା ଇଏ ଭାଗ୍ୟ ଆମର ନାହିଁ। ପ୍ରଭୁପାଦ କହୁଛନ୍ତି ଗଡ୍ ଇଜ୍ ନେଭର ଡେଞ୍ଜର ଟୁ ଡିଭୋଟିସ୍। ଭଗବାନ ଯଦି ଯୋଉ ବିପଦଟା ଆସୁଛି ସେଟା ଭଗବାନ ଉପରେ ଦେଖିଲେ, ପ୍ରଭୁଙ୍କୁ ପ୍ରଭୁଙ୍କର ରୂପେ ପ୍ରଭୁପାଦ ଦେଇଛନ୍ତି, ପ୍ରଭୁ ଆସିଛନ୍ତି। ଗଡ୍ ଇଜ୍ ନେଭର ଡେଞ୍ଜର ଟୁ ଦି ଡିଭୋଟି ଆଣ୍ଡ ଦି ଡିଭୋଟି ଇଜ୍ ନେଭର ଆଫେକ୍ଟ ଟୁ ଦି ଡେଞ୍ଜର। ଅନୁଭବ ପାଇଁ ଏଇଟା ଟିକେ ଡିପେଣ୍ଡ କରୁଛି ନା କ'ଣ ଅନୁଭବ ଦେଖୁଛନ୍ତି। ଭକ୍ତ ଭୟକୁ ଭକ୍ତ ଭୟକୁ ଭୟ କରେ ନା, ବିପଦକୁ ଭୟ କରେ ନା, କି ଭଗବାନ ଗଡ୍ ଇଜ୍ ନେଭର ଡେଞ୍ଜରସ୍ ଟୁ ଡିଭୋଟି। ଭଗବାନ ଭକ୍ତ ପ୍ରତି ବିପଦ ଦିଅନ୍ତିନି, ସେ ଭୟ କରନ୍ତି। ବିକଜ୍ ହି ଇଜ୍ କନ୍ଫିଡେଣ୍ଟ ଦ୍ୟାଟ୍ ଏ ଡେଞ୍ଜର ଇଜ୍ ବଟ୍ ଆନାଦର ଫିଚର ଅଫ୍ ଗଡ୍, ୱାଇ ଶୁଡ୍ ବି ହି ଆଫ୍ରେଡ୍। ଭକ୍ତ ଯେହେତୁ ଜାଣେ ଏ ବିପଦ ଆସୁଛି, ଏ ଭୟଙ୍କର ସ୍ଥିତି ଆସୁଛି, ଇଏ ହେଉଛି ଭଗବାନଙ୍କର ଆଉ ଗୋଟିଏ ଫର୍ମ, ଆଉ ଗୋଟିଏ ରୂପ। ପାଣ୍ଡବମାନେ ସବୁ ବିପଦକୁ ଭଗବାନଙ୍କ ରୂପ ବୋଲି ଦେଖିଲାନି, ହଁ ପ୍ରଭୁଙ୍କର ଇଚ୍ଛା, ପ୍ରଭୁଙ୍କର ଇଚ୍ଛା। ଏ ବିପଦ ଯାହା ଆସୁଛି ଏତିକି ସ୍ଥିତିକି ନଗଲେ ଭଜନ କରିହବନି। ସେଥିପାଇଁ ଭଗବାନ ଗୀତାରେ କଣ କହିଲେ, ରାଗ ଦ୍ୱେଷ ବିମୁକ୍ତେଷୁ ବିଷୟାନିନ୍ଦ୍ରିୟ ଚରଣ। ରାଗ ଦ୍ୱେଷ ଧୀରେ ଛାଡି ଆସନ୍ତି ନାହିଁ, ଦ୍ୱେଷ ବିପଦ ମୋ ପାଖରେ ଲାଗିକି ରହୁ, ବିପଦ ଆସନ୍ତୁ ନାଶ୍ୱ ତତ୍ର ଛତ୍ର ଜଗତ ଗୁରୁ। ଆଚ୍ଛା ସେଟା ବିପଦ ଦେଖିଲି କୁନ୍ତୁ ଦେବୀ କଣ ମାଗୁଛନ୍ତି, ବିପଦ ମାଗୁଛନ୍ତି ଆପଣ କୁହନ୍ତୁ। ସେ ମାଗୁଛନ୍ତି ବିପଦ, ଆମେ କୁନ୍ତୁ ଦେବୀ ଠାରୁ ଭାଗ୍ୟବାନ ନାହିଁ ଆଜ୍ଞା, ଆମେ ନ ମାଗିକି ଆମ ବିପଦ ଆସୁଛି, କିନ୍ତୁ ଆମେ ସେ ସ୍ଥିତିରେ ନା, ଏତି ହେଉଛି ପାର୍ଥକ୍ୟ। କୁନ୍ତି ଦେବୀ ବିପଦ ମାଗୁଛନ୍ତି କିନ୍ତୁ ଆମେ ନ ମାଗିକି ଆମ ଆଗକୁ ବିପଦ ଆସୁଛି, ଆମେ ତା ସୁଯୋଗ ନେଇପାରୁ, ଆମେ ଭାବିପାରୁନି ଭଗବାନଙ୍କର ଆଉ ଗୋଟେ ଫିଚର ଆଉ ଗୋଟେ ରୂପ ଆସ, କାରଣ ସେ ପ୍ରକୃତରେ ବିପଦ ନୁହେଁ। ବିପଦ ନୈବ ବିପଦ, ସମ୍ପଦ ନୈବ ସମ୍ପଦ, ବିପଦ ବିସ୍ମରଣ ବିଷ୍ଣୁ ସମ୍ପଦ ନାରାୟଣ ହରି। ଭଗବାନଙ୍କୁ ଭୁଲିଯିବା ହେଉଛି ବିପଦ, ଆଉ ଭଗବାନଙ୍କୁ ସ୍ମରଣ ରଖିବା ହେଉଛି ବିପଦ। ବିପଦ ନୁହେଁ, ବିପଦ ନୈବ ବିପଦ, ସମ୍ପଦ ନୈବ ସମ୍ପଦ। ଏ ସଂସାରରେ ବିପଦ ନା ବିପଦ ନୁହେଁ, କାହିଁ ବିପଦ ନୁହେଁ, ଏ ସାର୍ବକାଳିକ ବିପଦ ନୁହେଁ। ସବୁଠୁ ବଡ ବିପଦ କଣ, ପୁନରପି ଜନନ ପୁନରପି ମରଣ, ପୁନରପି ଜନନ ଜଠରେ ସ୍ୱୟଂ, ସବୁଠୁ ବଡ ବିପଦ। ଇଏ ବିପଦ କେତେ ଦିନ ପାଇଁ ଆସିବ ପଳେଇବ, ଇଏ ବିପଦ ହିଁ ନୁହେଁ। ସମ୍ପଦ ନୈବ ସମ୍ପଦ, ବିପଦ ଏ ଜଗତର ବିପଦ ବିପଦ ନୁହେଁ, ସମ୍ପଦ ସମ୍ପଦ ନୁହେଁ। ବିପଦ କଣ, ବିପଦ ବିସ୍ମରଣ ବିଷ୍ଣୁ, ଭଗବାନଙ୍କୁ ଭୁଲିଯିବା ହେଉଛି ବିପଦ। ସମ୍ପଦ କଣ, ସ୍ମରଣ ବିଷ୍ଣୁ ସମ୍ପଦ ନାରାୟଣ, ଭଗବାନଙ୍କୁ ସ୍ମରଣ ରଖିବା ହିଁ ସମ୍ପଦ। ବାସ ଯଦି ଆମର ତଥାକଥିତ ବିପଦ ଅଛି କିନ୍ତୁ ହରିସ୍ମରଣ ସେଟା ସମ୍ପଦ ନା ବିପଦ, ସମ୍ପଦ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ପ୍ରଭୁଙ୍କୁ ସ୍ମରଣ କରିବା ହେଉଛି ସମ୍ପଦ। ଜୀବନରେ ଆପଣ ଉତାରିବାକୁ ପଡିବ। ଭାଗବତମରେ ଜଣେ ଭକ୍ତଙ୍କର ଗୋଟିଏ ଶ୍ଳୋକର ଗୋଟିଏ ଅଂଶକୁ ଯଦି ଆମେ ଜୀବନ ଉତାରିଦେବା, ହଁ ଜୀବନ କୃତାର୍ଥ ହେଇଗଲା, ପ୍ରବଚନ ଦେବା ବହୁତ ସହଜ। କିନ୍ତୁ ଭାଗବତ ବାଣୀକୁ ନିଜ ଜୀବନରେ ଗୋଟିଏ ଅକ୍ଷରକୁ ଉତାରିବା, ଏଇ ଗୋଟିଏ ଶ୍ଳୋକକୁ ଜୀବନ ଉତାରିବା ପାଇଁ ସାଧୁ କୃପା ବିନା କୋଟି କୋଟି ଜନ୍ମ ବି ଲାଗିଛି ଆମ ଭଳି ଲୋକ, ଆମ ଭଳି ସାଧୁକୁ କୋଟି କୋଟି ଜନ୍ମ ଲାଗିଛି, ସହଜ ନା? ସେଥିପାଇଁ କେବଳ ଅହେତୁକି କୃପା, ଅହେତୁକି ସେ କରୁଣା ବେଦର ବିଚାର। ଭକ୍ତି ଠାକୁର ଲେଖିଲେ, ପ୍ରଭୁ ମୁଁ ଦେଖୁଛି ବେଦ ବିଚାର କରି କହୁଛି, ଗୋଟିଏ ଜୀବ ଆପଣଙ୍କୁ ପାଇବା ପାଇଁ ହେଲେ କେବଳ ଗୋଟିଏ ଯୋଗ୍ୟତା ତାର, ଅହେତୁକି କରୁଣା। ଆପଣ ଜୀବର ଗୁଣକୁ ଦେଖି କେବେ କୃପା କରି, କଣ ଜୀବର ଗୁଣ ଅଛି? ଅହେତୁକି ଆମର କୌଣସି ଯୋଗ୍ୟତାକୁ ନ ଦେଖି ଆପଣ କୃପା କରିଦେଲେ, ସାଧୁ ଗୁରୁଙ୍କର ଅହେତୁକି କୃପା ଚିନ୍ତା କରୁନାହାନ୍ତି। ବିପଦ ଆସିକି ଠିଆ ହବ, ଆପଣଙ୍କ ଏ ଭଗବାନ ଆସିଛନ୍ତି, ସାପ ଆସିକି ଠିଆ ହବ, ଆପଣଙ୍କ ଏ ଭଗବାନଙ୍କ ରୂପ, ସାପକୁ ଜୁହାର ହେଲା, ସାପକୁ ଜୁହାର ହେଲା, ସାପ ଛାଡ଼ିବ? ଆରେ ସେ ଭାବନା ଥିବା ଦରକାର ନା, ତା ଭିତରେ ଭଗବାନଙ୍କୁ ଦେଖିବା ଦରକାର ନା। ଏ କଣ ଛୋଟିଆ ଜିନିଷ ଆଜ୍ଞା, ଗାଡି ଆକ୍ସିଡେଣ୍ଟ ହେଇକି ପଡ଼ିଥିବ, ଗୋଡ ଭାଙ୍ଗି ଯାଇଥିବ, କହିବା ଆସିଗଲେ ଗାଡି ଭଗବାନଙ୍କ ଉପରେ ଆଇଲା, ଦେଖିପାରିବା? ଇଏ ସହଜ ଜିନିଷ ନା, ସହଜ ଜିନିଷ। ଭଗବତ ସର୍ବତ୍ର ଦର୍ଶନ ହେଲେ, ଭାଗବତ ଗୋଟିଏ ଶ୍ଲୋକର ଗୋଟିଏ ଅର୍ଥକୁ ଗୋଟିଏ ଅଂଶକୁ ଦେବୁ ତାଙ୍କ ଜୀବନରେ, ପ୍ରଭୁ ପାରି ପଡ଼ିବା ନହେଲେ କାହିଁ ଶବ୍ଦ ରଙ୍ଗ ହେଲେ, କାହିଁ ଭଗବତ ସ୍ୱରୂପ ହେଲେ? ସମ୍ପଦ ସମ୍ପଦ ନୁହେଁ, ବିପଦ ବିପଦ ନୁହେଁ, ହରିଙ୍କୁ ଭୁଲିବା ହଉଛି ବିପଦ। ଆଉ ହନୁମାନ ଆସି ସେୟା କହିଲେ ନା, ସୀତା ମାଙ୍କର ଦୁଃଖ ଯେତେବେଳେ ବର୍ଣ୍ଣନା କରୁଛନ୍ତି ରାମଚନ୍ଦ୍ର ମହାପ୍ରଭୁ, ଚକ୍ଷୁ ମୃତକୁ ଚାଲି ଆସୁଛି, ଓ ସୁକୁମାରୀ ଜନକ ନନ୍ଦିନୀ ଏଭଳି କଷ୍ଟରେ ଅଛନ୍ତି, ଲଙ୍କାପୁରରେ ଏତେ ବିପଦରେ ଅଛନ୍ତି ଆଜ୍ଞା। ବିପଦ ଶବ୍ଦ ବାହାରିଲା ମାତ୍ର ହନୁମାନ କହିଲେ, କହ ହନୁମନ୍ତା ବିପଦ ପ୍ରଭୁ ଶୁଇ, ଜବତବ ସୁମିରଣ ଭଜନ ନା ହୋଇ। ହନୁମନ୍ତା କହିଲେ, ପ୍ରଭୁ ଆପଣଙ୍କୁ ଯଦି ସୀତା ବିପଦରେ ଅଛନ୍ତି, ଗୋଟେ ବିପଦରେ ନା, ବହୁତ ସମ୍ପଦରେ ଅଛନ୍ତି ନା, କଣ ସମ୍ପଦରେ? ସବୁବେଳେ ରାମଙ୍କୁ ଚିନ୍ତା କରୁଛନ୍ତି। ଦେଖୁନ୍ ଭଗବାନ ଶ୍ରୀକୃଷ୍ଣ ଶ୍ରୀରାମ ଚିନ୍ତା କରୁଛନ୍ତି, ସୀତା ମା ବିପଦରେ ଅଛନ୍ତି। ଭକ୍ତ ଜଣେ ତତ୍ତ୍ୱ, ଭକ୍ତ ତତ୍ତ୍ୱ ଜାଣେ ସୀତା ମା କିଭଳି ଅଛନ୍ତି, ରାକ୍ଷସୀମାନେ କିଭଳି ଜଗିକି ରହିଛନ୍ତି, କିଭଳି ଚିନ୍ତା କରୁଛନ୍ତି, କିଭଳି ରାମ କଥା କହୁଛନ୍ତି, ଏବେ ହନୁମାନ କହୁଛନ୍ତି, ଆପଣଙ୍କ ବିଷୟରେ ଏଇ ଚିନ୍ତା କରୁଥିବେ। କିନ୍ତୁ ରାମଚନ୍ଦ୍ର ମହାପ୍ରଭୁ ଭକ୍ତି ପ୍ରେମରେ ସ୍ନେହରେ କହୁଛନ୍ତି, ଏତେ ବିପଦରେ ରହିଛନ୍ତି, ଏ ବିପଦରେ କଣ କୌଣସି ନାରୀ ରହିପାରିବ? ହନୁମାନ କହୁଛନ୍ତି, କହ ହନୁମନ୍ତା ବିପଦ ପ୍ରଭୁ ଶୁଇ, ପ୍ରଭୁଙ୍କୁ ବୁଝାଉଛନ୍ତି, ପ୍ରଭୁ ଇଏ ବିପଦ ନାହିଁ, ଦେଖୁଛନ୍ତି ଭକ୍ତର ମହିମା, ବିପଦ ଭଗବାନ ଯାହାକୁ ବିପଦ ଭାବୁଛନ୍ତି ଭକ୍ତ ତାକୁ ବୁଝାଉଛନ୍ତି, ପ୍ରଭୁ କହ ହନୁମନ୍ତା ବିପଦ ପ୍ରଭୁ ଶୁଇ, ଜଗତର ସୁବିରଣ ଭଜନ ନାହିଁ। ଯେତେବେଳେ ଆପଣଙ୍କ ସ୍ମରଣ ହଉନି, ଆପଣଙ୍କର ଭଜନ ହଉନି, ସେଇଟା ବିପଦ। ତା ମାନେ ସୀତା ମା ବିପଦରେ ନାହାନ୍ତି, କାରଣ ସେ ଆପଣଙ୍କ ସ୍ମରଣ ଆପଣଙ୍କର ଭଜନ ହିଁ କହୁଛନ୍ତି, ସେ ବିପଦରେ କଣ ଅଛନ୍ତି? ରାମଚନ୍ଦ୍ର ମହାପ୍ରଭୁ ଧୈର୍ଯ୍ୟ ଧରି ଲେଖିଲେ, ହଁ ହନୁମାନ ବହୁତ ସୁନ୍ଦର କଥା, ବହୁତ ସୁନ୍ଦର କଥା। ପ୍ରଭୁପାଦୀ ମାନେ ସେ କଥା ହିଁ ଲେଖନ୍ତି, ଭାବାର୍ଥ ରଚନା କରିଛନ୍ତି, କାରଣ ବୁଦ୍ଧି ବିପଦ ସମୟରେ ଯଦି ଭଗବତ ଆସକ୍ତି ଆମର ବଢିଲା, ତାହେଲେ ଆମେ ଜାଣିବାକୁ ପଡିବ ଇଏ ହିଁ ପ୍ରକୃତରେ ଆମର ଭଜନର ଫଳ। ଯଦି ବିପଦ ଆମର ଆସୁଛି, ତା ସମୟରେ ଭଗବତ ଆସକ୍ତିରେ ବଢୁଛି, ଇଏ ଭଗବାନଙ୍କ ସ୍ପେଶାଲ କୃପା, ସ୍ୱତନ୍ତ୍ର କୃପା। ଆଉ ବିପଦ ବେଳେ ଯଦି ଆମର ବାରମ୍ବାର ହରି ଭଜନ କରିବାକୁ ଇଚ୍ଛା ହଉନି, ଖରାପ ପ୍ରତି ଯାଉଛି, ବୁଝିବାକୁ ପଡିବ ମୋର କର୍ମଫଳ ଘୋର, ମୋର ବର୍ତ୍ତମାନ ଭଜନ ଟିକୁନି, କର୍ମଫଳ କାଟିପାରିବ, ବାସ୍ ଦୁଇଟି ପରୀକ୍ଷାରୁ ଆମେ ଜାଣିବା, ଦୁଇଟି ପରୀକ୍ଷା। ଆଉ ବିପଦ ବେଳେ କେତେ ଜଣଙ୍କୁ ବୁଝାଯାଏ, ବିପଦ ହଉଛି କଷଟି କଥାର ନିଜ ପାଖ, କେତେ ଜଣଙ୍କୁ ବୁଝାଯାଏ, ଗୋଟେ ନୀତି ଶ୍ଳୋକରେ କୁହାଯାଇଛି, ବିପଦ ବେଳେ ଏଇ 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 ଲୋକମାନଙ୍କୁ ଚିହ୍ନିବେ, ଏଇ ଲୋକମାନଙ୍କୁ, ବନ୍ଧୁ ସ୍ତ୍ରୀ ବୃଦ୍ଧ ସାରତମ, ମନୁଷ୍ୟ ତା ସାରତ୍ୱ ବୁଝିବ, ମନୁଷ୍ୟ ମାନେ ଭକ୍ତ, ଯେତେବେଳେ ମନୁଷ୍ୟ କଥା କୁହାଯାଇଛି ଭଜନ କରେ ଭକ୍ତ, ଆପଣ କୁହନ୍ତୁ ଯଦି ଭାଗବତ ଆମେ ନ ଶୁଣନ୍ତେ, ଯେ ହରି କଥା ନ ଶୁଣନ୍ତେ, ହରି ନାମ ନ କରନ୍ତେ, ଆମେ ମନୁଷ୍ୟ, ଆମେ ମନୁଷ୍ୟ ପଦବାଚ୍ୟ, ପଶୁଠାରୁ କେଉଁ ଗୁଣ ଆମର ଅଧିକା ଥିଲା ଯଦି ଆମେ ତିଳକ ମାଳି ହରିନାମ ନ କରନ୍ତୁ? ପଶୁଟାକୁ କେଉଁ ସୁଗୁଣା ମନେ କରି ଅଛି କୁହ? ମନୁଷ୍ୟ ମାନେ ଭଗବାନଙ୍କର ଭକ୍ତ, ମନୁଷ୍ୟ ଭକ୍ତ ବିଶେଷ କରି ଜାଣିବ ଇଏ ହଉଛି ପାଷାଣ, ଏଥିରେ ନିକଷ କଣ କରାଯାଉଛି, କଷା ଯାଉଛି, ସୁନା ଯେମିତି କଷୁଛି ବଢିଆ, କାହା କାହାକୁ ବଦଳେ ବସିବେ ନା ବନ୍ଧୁ ବନ୍ଧୁମାନେ ବନ୍ଧୁମାନଙ୍କୁ ଆଗେ କଷା ହେବେ, ପ୍ରକୃତ ବନ୍ଧୁ କି ନାହିଁ, ରାଜଦ୍ୱାରେ ଶ୍ମଶାନ ଯତିଷ୍ଠତି ସବା ଭଗବାନ, ରାଜଦ୍ୱାରକୁ ଯାଇଛନ୍ତି, ଶ୍ମଶାନକୁ ଯାଇଛନ୍ତି, ଦୂତ ହେଇଛନ୍ତି, ବିଜୟ ସବୁ କାମ ସେ କରିଛନ୍ତି, ବନ୍ଧୁକୁ ଚିହ୍ନିବେ ବିପଦ ବେଳେ, ସ୍ତ୍ରୀ ବିପଦ ବେଳେ ପ୍ରଥମ ଆପଣଙ୍କୁ ଅସହଯୋଗ କରିବ ପ୍ରଥମ ସ୍ତ୍ରୀ, ଅର୍ଦ୍ଧାଙ୍ଗିନୀ, ଅର୍ଦ୍ଧାଙ୍ଗିନୀ ଯିଏ ସେ ଚାହିଁବ ଅର୍ଦ୍ଧା ମୁଁ ବାହାରିଯିବ, ଏ ସତ୍ୟ, ଏଥିପାଇଁ ସବୁବେଳେ ବାହାର ବାହାରକୁ ଲୋକମାନଙ୍କୁ ବାହାର ଲୋକମାନଙ୍କୁ ଭାଗବତ କଥା କୁହାଯାଏ ନାହିଁ ଆଜ୍ଞା, ବାହାର ଲୋକମାନଙ୍କୁ ଭାଗବତ କଥାକୁ ଆଣିକି ତାଙ୍କ ସଂସାର ଜୀବନରେ ପକାଇଲେ, ଭାଗବତ କଥା କହିଲେ ଶୁଣିବେନି, ଏ କଥା କେହି ଶୁଣିବେ, ଭକ୍ତି କଥା ଲୋକଙ୍କର ତ ଫାଉଣ୍ଡେସନ ନାହିଁ, ସଂସ୍କାର ନୁହନ୍ତି, ଜଣେ ନାରୀ ଯଦି ଜାଣିନି ତାର ଧର୍ମ କଣ, ଯେଉଁ ଜୀବକୁ ଉଦ୍ବେଗ ଦେଉଛି ତାର ପ୍ରଥମ ଧର୍ମ ହେଲା ପତି ସେବା, ଶ୍ୱଶୁର ସେବା, ସେଠି ଏତିକି ଜିନିଷ ଏତିକି ତାର ଜ୍ଞାନ ନାହିଁ, ଭାଗବତ ଧର୍ମ ଭକ୍ତି ଧର୍ମ ଆତ୍ମ ଧର୍ମ, ତାର ତ ପୁଣ୍ୟ ଫଳଟା ନାହିଁ, ଯେ ସମସ୍ତ ଅଜ୍ଞତା ପାପମ ଜନାନ ପୁଣ୍ୟ କର୍ମ, ସେ ଜୀବ ଉଦ୍ବେଗ ଦେଉଛି, ଲୋକମାନଙ୍କ କେବଳ ଭାଗବତ କଥା ଯୋଉ ବାହାର ପେଟରେ କୁହାଯାଉଛି କେବଳ ସଂସ୍କାର କରିବା ପାଇଁ, ସବୁ ଟାଣି ବସାଇଲାଣି ତାଙ୍କ ଉପରେ ପକାଇବା ପାଇଁ, ସେଥିପାଇଁ କହୁଛନ୍ତି ବାବା ଆପଣ ଆସନ୍ତି ନା ତାଙ୍କ ଉପରେ ସବୁ ପକାଇବାକୁ ଦେବ, ଭାଗବତ ସଂସ୍କାର ଯିବା ଆବଶ୍ୟକ, ନାରୀ ସଂସ୍କାର ନହେଲେ ସେ ସମାଜର କଲ୍ୟାଣ ହେବନି, ସାଧୁ ସଂସ୍କାର ନହେଲେ ସେ ଭକ୍ତି ବି ଧରିପାରିବେନି, ସମସ୍ତଙ୍କ ସଂସ୍କାର ଆବଶ୍ୟକ, ସ୍ତ୍ରୀ ପାଣ୍ଡବମାନଙ୍କ ସଫଳତା ପଛରେ ଦ୍ରୌପଦୀଙ୍କର ଏକ ବିଶାଳ ହସ୍ତ ଅଛି, କଦାପି ଦ୍ରୌପଦୀ ବିବସ୍ତ୍ର ପରେ ବି କଦାପି କହିଯାନ୍ତି ସ୍ୱାମୀଙ୍କୁ କଠୋର ବଚନ କହିଛନ୍ତି, ଜୟଦ୍ରଥ ହରଣ କରିନେଲା ପରେ କଠୋର ବଚନ କହିଛନ୍ତି, କୌଣସି ଅବସ୍ଥାରେ ସ୍ୱାମୀଙ୍କୁ ପଦେ କଥା କହିଲା, ସ୍ତ୍ରୀକୁ ଚିହ୍ନିବେ ବିପଦ ବେଳେ, ଆଉ କାହାକୁ ଭୃତ୍ୟ ବର୍ଗସ୍ୟ ଚାକରମାନଙ୍କୁ ଚିହ୍ନିବେ, ଟଙ୍କା ପଇସା ସରିଗଲେ ବିପଦ ଆସିଗଲେ ସେମାନଙ୍କୁ ସେମାନେ ଧୀରେ ଧୀରେ ସାଇଡ୍ ମାରିବେ, ଦରମା କମିଲା ଆଙ୍କ ପାଖରେ କିଛି ଲାଭ ନା, ଦେଖ ଭଲ ଚାକିରି ଭଲ ମାଲିକ କିଏ ଅଛି, ଭୃତ୍ୟ ବର୍ଗସ୍ୟ ସତୁଷ୍ୟ ଚାକରମାନେ ନିଜ ବୁଦ୍ଧିକୁ ମାପିବେ, ସତ୍ୟ ନିଜ ବୁଦ୍ଧିକୁ ଆପଣ ନିଜକୁ ନିଜେ ମାପିବେ, ବିପଦ ବେଳେ ଆପଣଙ୍କର କେତେ ଧୈର୍ଯ୍ୟ ଅଛି, କେତେ ହରିକୁ ଡାକି ପାରୁଛନ୍ତି, କେତିକି ସେବା କରିପାରୁଛନ୍ତି, ବାସ୍ ଆଉ ହଁ ଏତିକି, ବନ୍ଧୁ ସ୍ତ୍ରୀ ଭୃତ୍ୟ ବୁଦ୍ଧି ନିଜକୁ, ସେଥିପାଇଁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସୁଖ ଦୁଃଖ ସମ୍ପଦ ବିପଦ କିଛି ମାଗନ୍ତିନି, ମାଗନ୍ତି କୋଉ ଭକ୍ତି ଠାକୁର କହିଲେ ନା ସମ୍ପଦେ ବିପଦେ ଆମି ଠାକୁ ସମଭାବେ, ସମ୍ପଦେ ବିପଦେ ଆମି ଠାକୁ ସମଭାବେ, ପ୍ରଭୁ ସମ୍ପଦେ ବିପଦେ ଆମି ଠାକୁ ସମଭାବେ, ଶାସ୍ତ୍ର ଅଧ୍ୟୟନ କଲେ ସେବାର ଲାଗିକି ରହି ହିଁ ମନ ଆପଣଙ୍କୁ ବିଜୟ ଦେଇପାରିବ, ଏ ସଂସଦ ଉପରେ ଉପରୁ ଯିବେ, ନହେଲେ ଟିକିଏ ପ୍ରାପଞ୍ଚିକ ସ୍ତରକୁ ଖସିବେ ତ ଆପଣ ପଡ଼ିଯିବେ, ଆମେ ସାଧକ ସ୍ତରରେ ଅଛନ୍ତି, ଆଜି ଉନ୍ନତ ସ୍ଥିତିରେ ନାହିଁ ନା? ହରି କଥା, ହରିନାମ, ହରି ସେବା, ପୂର୍ଣ୍ଣ ନିଯୁକ୍ତି ଅବସ୍ଥାରେ ଥିବେ, ଆପଣ ଏ ସ୍ଥିତିରେ ରହିପାରିବେ, କିଛି ଯାହାକୁ ଭକ୍ତି ଜୀବନକୁ ଟିକିକି ରଖିପାରିବେ, ମାନେ ରହିବା କିଛି ସହଜ ନା, ବହୁତ ସୂକ୍ଷ୍ମ ଜିନିଷ ନା, ନା କି ଆମକୁ ପ୍ରଶଂସା କରିଦେଲେ ମନଟା କେତେ ଖୁସି ହେଉଛି, ଦିନ ମନ ଆମ ମନ ଖାଲି ଉଠୁଛି, ଦେଖନ୍ତୁ ପରୀକ୍ଷା କରିକି, ଯେମିତି ପ୍ରଶଂସା କରିଦେଲା ମନ ଉଡୁଛି, ଯାହା କାମ କରୁଥିବେ ଆପଣ ଖାଲି ମନ ତାକୁ ଉଠୁଥିବ, ମୋତେ ସମସ୍ତେ ପ୍ରଶଂସା କରୁଛନ୍ତି, ଜଣେ ପଦେ କଥା କହିଦେଲେ ଆମର ହୃଦୟ କଣ ହେଉ ଚିନ୍ତା କରନ୍ତୁ, ଭାଗବତ ଆପଣ ପଢିବେ ଅନୁସରଣ କରିବେ, କି ଅବସ୍ଥା ହିଁ ଆମେ କି ଅବସ୍ଥା ହେଉଛେ, କି ସ୍ଥିତି ଭକ୍ତ ଠାକୁର କଣ କହିଲେ, ସମ୍ପଦେ ବିପଦେ ଆମେ ଠାକୁ ସମଭାବେ, ପ୍ରଭୁ ମୋତେ ଗୋଟିଏ କୃପା କର, ମୁଁ ସମ୍ପଦ ବିପଦ ଦୁଇ ଅବସ୍ଥାରେ ସମ ଅବସ୍ଥାରେ ରହିବି, ନା କାହିଁକି ଏଟା ମାଗୁଛ, ନା ସମ୍ପଦ ବିପଦ ଦୁଇ ଅବସ୍ଥାରେ ରହିଲେ ହିଁ ଦିନେ ଦିନେ ବୃଦ୍ଧି ହବ ନା, ଆମର ନାମର ପ୍ରଭାବଟା ଯଉ ବୃଦ୍ଧି ହଉଛି, ଆପଣ ବୃଦ୍ଧି ହଉଛି କି ନା କମୁଛି, ନାମର ପ୍ରଭାବ, ଯେଉଁ ସରଳ ଭାବନା, ଯେଉଁ ସରଳ ଚିନ୍ତାଧାରା, ଯେଉଁ ଯେଉଁ ଉତ୍ସାହରେ କରିଥିଲେ, ଆପଣ ଉତ୍ସାହ ନାହିଁ, ଆରେ କେହି ନାହାନ୍ତି ଗୁରୁଦେବ ତାଙ୍କୁ ନାମ ପ୍ରଭୁ ଦେଇଛନ୍ତି ନା, କିଛି ନ କରିବେ ନାମ କରିବେ, ଏତିକି ଉତ୍ସାହ ଜୀବନରେ ଆସୁଛି, ତୁଳସୀ ସେବା କରିବେ, ଝାଡୁ ମାରିବେ, କାହିଁକି ଉତ୍ସାହ ଆସୁ, ଏ ହେଉଛି କାରଣ ଆମ ମନ ଆମକୁ ପରାସ୍ତ କରିଦେଇଛି, ଯାହା କହୁଛି ପ୍ରଭୁପାଦ ଲାସ୍ମିଆର ମାୟା ପ୍ରତିଷ୍ଠାର ଶେଷ ଜନତାରେ ଆମେ ପଡ଼ିବା, କି ଆମେ କେତେ ନିଜ ସ୍ଥିତିରେ ଲୋକ କରିକି ଆମେ ଚାହୁଁଛେ ମୋତେ ମୁଁ ଭକ୍ତ ମୋତେ ସମସ୍ତେ ସମ୍ମାନ ଦିଅନ୍ତୁ, ମୁଁ ମୋତେ ମୋର ଗୁଣକୁ ଦେଖି ପ୍ରଶଂସା କର, ନା ଭଜନ କେମିତି ହବ, ସମଭାବରେ ରହିଲେ ଦିନେ ଦିନେ ବୃଦ୍ଧି ହଉ ନାମର ପ୍ରଭାବ, ନାମର ପ୍ରଭାବ କେତେବେଳେ ବୃଦ୍ଧି ହବ ନା, ସମ୍ପଦ ବିପଦ ସବୁ ଅବସ୍ଥାରେ ସମାନ ରହିପାରିବେ ନା, ହବ ସେଥିପାଇଁ ଭକ୍ତିମ ଠାକୁର ସୁନ୍ଦର କଥା ଲେଖିଲେ, ଶ୍ରୀବାସଙ୍କର ପୁଅ ଗୋଟିଏ ପୁଅ ଚାଲିଯାଇଛନ୍ତି, ଚାରି ଭାଇ ଏଟା ତ କହିନାହାନ୍ତି ଭଗବାନ, ଚୈତନ୍ୟ ମହାପ୍ରଭୁ ନୃତ୍ୟ କରୁଛନ୍ତି, ଭଙ୍ଗ ହେଇଗଲା, ମହାପ୍ରଭୁ ଜାଣିପାରିଲେ କହିଲେ ଆଜି ଶ୍ରୀବାସ ଘରେ କିଛି ହେଇଛି କି, ଶ୍ରୀବାସ ନିଜ ମୁଖରେ କହୁନାହାନ୍ତି, ନିଜ ମୁଖରେ କହୁନାହାନ୍ତି, ଭକ୍ତମାନେ କହିଲେ ପ୍ରଭୁ ତାଙ୍କର ପୁତ୍ର ଚାଲିଯାଇଛନ୍ତି, ଲାଷ୍ଟରେ ଭକ୍ତିମ ଠାକୁର ଲେଖିଲେ ଏକଥା ଶୁନିଆ ଭକ୍ତି ଗୋରା ମହାପ୍ରଭୁ ଶୁଣି କାନ୍ଦି ପକେଇଲେ, ଆରେ କି ଧୈର୍ଯ୍ୟ, ଚାରି ଭାଇ ଚାଲି ଆସିଲେ ମହାପ୍ରଭୁ ଚରଣ ତଳେ ପଡ଼ିଗଲେ, ଚାରି ଭାଇ ପଡ଼ି ପ୍ରଭୁର ଚରଣେ, ଚାରି ଭାଇ ପଡ଼ି ପ୍ରଭୁର ଚରଣେ, ପ୍ରେମ ଗଦ ଗଦ ସ୍ୱରେ, ପ୍ରେମ ଗଦ ଗଦ ସ୍ୱରେ, କାନ୍ଦିଆ କାନ୍ଦିଆ କାକୁତି କରିଆ, କାନ୍ଦିଆ ବିପଦ ହେଉଛି ତା ପାଇଁ ମହୋତ୍ସବ, ସମ୍ପତ୍ତି ହେଉଛି ମହୋତ୍ସବ, ଯେଉଁଦିନ ଭଗବାନ ଶ୍ରୀକୃଷ୍ଣ ବହୁତ କଥା ତ ରହିଗଲା ମହାସ୍ତ୍ରରେ ମୁଁ କହିପାରିଲିନି, କାରଣ ଅଲଗା ସମୟରେ କୁହାଯାଏ ଅବଶ୍ୟ କିଛି ନାହିଁ ଭକ୍ତମାନଙ୍କ ପାଇଁ, ଯେଉଁଦିନ ଭଗବାନ ଦ୍ରୌପଦୀଙ୍କୁ ଉଠାଉଛନ୍ତି ପିତାମ ଏ ସମସ୍ତ ପରମ୍ପରାର କଥା ଉଠାଉଛନ୍ତି, ଦ୍ରୌପଦୀ ତୁମେ ଉଠ ମୋତେ ଟିକେ ସାହାଯ୍ୟ କର, ତୁମେ ଜାଣିନ ଆଜି ତୁମର ସ୍ୱାମୀଙ୍କୁ ପିତାମ ବଦ୍ଧ କରିବେ ବୋଲି, ଦ୍ରୌପଦୀ ଗୋଟିଏ କଥା କହିଲେ ଏତେ ବିପଦ ସମୟ ତୁମକୁ ଚିନ୍ତା ନବନି, ଭଗବାନ ପଚାରୁଛନ୍ତି, ଦ୍ରୌପଦୀ କହିଲେ ବିପଦ କଣ ସମ୍ପଦ କଣ ଆମେ ଜାଣୁନା, ଆମେ ଜାଣୁ କୃଷ୍ଣ ଆପଣଙ୍କୁ ଜାଣୁ, ପିତାମ ଭୀଷ୍ମ ଚାହିଁଲେ ଆମକୁ ମାରିପାରିବେ, ପିତାମ ଭୀଷ୍ମଙ୍କ ଇଚ୍ଛାରେ ଆମେ ବଞ୍ଚୁନୁ କି ଇଚ୍ଛାରେ ମରିନୁ, ପିତାମଙ୍କ ଇଚ୍ଛାରେ ଆମେ ବଞ୍ଚୁନୁ କି ପିତାମଙ୍କ ଇଚ୍ଛାରେ ଆମକୁ ମରିବୁନି, ଆପଣଙ୍କ ଇଚ୍ଛାରେ ବଞ୍ଚିବୁ ଆପଣଙ୍କ ଇଚ୍ଛାରେ ମରିବୁ, ଆମର କଣ ଦରକାର ଚିନ୍ତା କରିବେ, ବିପଦ କଥା ଭଗବାନ ଆଶ୍ଚର୍ଯ୍ୟ ହେଲେ, ଆରେ ଇଏ ଏଭଳି ଭକ୍ତ ଯିଏ ତାଙ୍କର ବିପଦର ଚିନ୍ତା ନିଜେ କରୁନାହାନ୍ତି, ମୋତେ କରିବାକୁ ଆଉ କଣ କରିବ, ପାଞ୍ଚ ହେଇ ପାଖରେ ବୁଲି ବୁଲି ସେ କହିଲେ ପିତାମ ଭୀଷ୍ମଙ୍କର ଇଚ୍ଛାର ଆମର ଜନ୍ମ ହେଇନି କି ଇଚ୍ଛାର ମରଣ ହେଇନି, ସେ ଚାହିଁଲେ ବି ଆମକୁ ବିପଦ ଦେଇପାରିବେ, ଭଗବାନ ଆଶ୍ଚର୍ଯ୍ୟ ହେଲେ ପଞ୍ଚୁ ଦ୍ରୌପଦୀଙ୍କର ମୁଖରୁ ଏ କଥା ଶୁଣିଲେ, ଆଜି ଦେଖନ୍ତି ପୁତ୍ର ମରିଯାଇଛି, ଚାରି ଚାରି ଭାଇ ମହାପ୍ରଭୁଙ୍କ ପାଦ ତଳେ ପଡ଼ିକି କାନ୍ଦିକି ପ୍ରେମ ଗଦ ଗଦରେ କାକୁତି ହେଇକି उत्सव भाई नाचुचार महाप्रभु कह तुम पुत्र मरी जाइए महाप्रभु कादुचान महाप्रभु कादुच पचार पुत्र मरी जाइए तुम्हें कौन एत आनंद नाचु प्रभु आज गोटे भल दिन ये दिन सब दिन आम जीवन आस प्रतिदिन कुंदेवी कहले ना विपद संतुन शश्वत सार्वकालीन विपद आस प्रतिदिन आम घर आम जिते भाई पु अच्छे सब दिन गोटे गोटे मन भक्ति आज्ञा भक्तिर लक्षण भक्तिर स्तर भक्तिर अनुशीलन शुणा बेलू पाठ प्रवचन आलाप मारे इच्छा ना सब कथा मुझे क्यों जन्म भगवान को पाइल भक्ति किभली भक्ति महिमा किसी रास्ता देखा आई इच्छा नहीं इच्छा हो झाड़ मार ठाकुर भक्त मान सेवा कर पार हवा ये पार ही पारे से लक्षण ना ना ये कहते ओ हे प्राणेश्वर एहे न विपद 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 प्रतिदिन जय चारि भाई पाग दौड़ी पड़ी महाप्रभु को पुत्र पड़ी संस्कार महाप्रभु उठे से पुत्र चारि भाई ओहे प्राणेश्वर एहे न विपद प्रतिदिन जेन प्रतिदिन आम गोटे गोटे पुह मर प्रतिदिन भगवान पचार चैतन्य महाप्रभु पचार प्रतिदिन तुम पुत्र मिले पुत्र मिले तुम लाभ कौन हो पुत्र बचे आम किसी लाभ ना बर मरल लाभ ना कौन ना आज आपण आसक्ति बढ़ुची जहाते तुम्हार चरण कमल आसक्ति बाढ़ आज तुम बहुत आसक्ति आपच्छे पुत्र ही मर लाभ कौन पुत्र आसक्ति आप पुत्र ना आसक्ति क्या अच्छा तुमको ये विपद बेले तुम विपद बोली क्या कर महाप्रभु पचार चारि भाई गोटे कथा कहते प्रभु ये विपद नुह कुंतीदेवी भाव विपद संपदे से दिन भालो विपद संपदे से दिन भालो से दिन तुम्हारे स्मारी से दिन तुम्हारे विपद हो संपद हो जो दिन आप स्मरण कुंती देवी श्लोक आसता कल आव वैशिष्ट जो रहा नैव विपद तत्र तत्र जगद्गुरु भवतो दर्शन ही जस्या दर्शन भगवान पचारे कृषिमा एते विपद भोगी भोगी कर तुम पेट पूरी पुणी विपद मगुच इतने तुम लाभ कौन हम कल कह मोर ये लाभ विपदर लाभ हूँ आप दर्शन से कथा ये कौन विपद संपद से ही दिन भाग जेदी ना तुम्हारे समय विपद हो संपद जो हरि को नाम टीके हूँ प्रभु दर्शन हूँ प्रभु स्मरण दिन डाला संपद दिन हूँ खराब विपद दिन ही खराब ये कथा विश्राम देवा समय हो गलानी। जय ग्रंथराज श्रीमद् भागवतम की, जय प्रभुपाद जी महाराज की, जय श्री गुरु गोविंद गोस्वामी श्री गुरु महाराज की, जय कुंती महारानी की, संवेद वैष्णव भक्त वृंद की, निताई गौर नमामि हरि। तो इनके नाम कीर्तन है।